जैन विष्णुपाद परमहंस परिव्राजाचार्य सुपुरुषोत्तम सुषमत अभय चरणारविंद भक्ति वेदांत स्वामी श्रील प्रभुपाद जी महाराज की जय। जगत गुरु श्रील भक्ति सिद्धांत सरस्वती ठाकुर श्रील प्रभुपाद जी महाराज की जय। अनंत कोटि वैष्णव भक्त वृंदा की जय। प्रभु श्री श्री गौर निताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी की जय। राधा गोपीनाथ जी गौरांग महाप्रभु की जय। राधा गोपाल जी की जय। ग्रंथराज श्रीमद भागवतम की जय। भक्ति तुलसी महाराणी की जय। संवेद वैष्णव भक्त वृंद की जय। निताय गौर प्रमानंदे ओम। ज्ञान तिमिरांधस्य ज्ञानंजन शलाकया चक्षुर्मीलितं येन तस्मै श्री गुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविंद स्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सारस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौरभक्त वृंद। हरे कृष्णा 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 हरे हरे। हरे राम 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 हरे हरे। ओम नमो भगवते वासुदेवाय।
ओम नमो भगवते वासुदेवाय।
ओम नमो भगवते वासुदेवाय।
ओम नमो भगवते वासुदेवाय।
ओम नमो भगवते वासुदेवाय। सर्वप्रथम मोर परमाराध्य गुरुदेव श्री श्रीमद गौर गोविंद गोस्वामी गुरुदेव चरण कमल तले प्रणाम प्रणति निवेदन पूर्वक समर्पित हुई संस्थान संस्थापक आचार्य कृष्ण कृपा श्रीपति श्री श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज चरण कमल प्रणति निवेदन पूर्वक समस्त पूर्व आचार्य निकटने मोर प्रणति निवेदन एवं उपस्थित वैष्णव मान कृपा भिक्षा कर प्रणति निवेदन पूर्वक प्रभु श्री श्री जगन्नाथ बलदेव सुभद्रा महाराणी कृपार ष्ठ स्कंद सुखदेव गोस्वामी परीक्षित महाराज जो संवाद कहते चित्रकेतु महाराज संवाद आम शुणुले तेब आज सकाल पर्यंत कथा चित्रकेतु अभिशाप चित्रकेतु प्रति सती जो अभिशाप दे आम श्रवण कर सारी तथापि गोटे दुई मिनिट कही आम आगक जा सती अभिशाप दे दुर्मते तुम्हें आसुरी जोनि की जाओ किंतु मूर्धनि ग्रहण करने ले अंजलि करी ग्रहण कले सती अभिशाप को विमान ओल्ल प्रसन्न कले प्रसन्न कर सारापर फेरिले फेरीगला सका मान शुणुले शिवजी सती को कि सुंदर प्रवचन दे दृष्टवत् सुश्रेणी हरे अद्भुत कर्मणा निस्पृहाणाम भृत्य भृत्याणाम महात्मा तुम्हें देखिल तो हे सुश्रेणी हे सुंदर रूपधारिणी सती अद्भुत हरिंकर भृत्य भृत्य जे कि निस्पृह जे महात्मा तांकर महिमा को देखिले तो किभ सहय कर तुम अभिशाप चलीगले आ मु देखुचे ये कमी भगवान तांकर विजय कले तुम पराजय करदे मैंने सका शुणुले के सुंदर टीका विश्वनाथ चक्र ठाकुर कहते सती तुम अभिशाप सफल हो पारिथांता जदि तुम्हें यह निस्पृह हरिभक्त अंतर टी दुख सृष्टि कर बेकार हो गला तुम अभिशाप अद्भुत कर्मणा शब्द तुम्हें बस केवल साक्षी रूप से देखुची हरि किभली लीला कले तुम किभली पराजय करदे इत्ते निस्पृह एभली महात्मा तुम्हें जो वृथार अभिशाप देल आज ठार सतर्क रुह के कौन निस्पृह କୃଷ୍ଣ ଭକ୍ତ ଭଗବାନଙ୍କର ଭକ୍ତ ନାରାୟଣ ନିଷ୍ଠଙ୍କ ପ୍ରତି ଏଭଳି ବ୍ୟବହାର କରିବ ନା। ଏବଂ ଶେଷରେ ଆଜି ସକାଳେ ଶୁଣିଥିଲେ ବହୁତ ସୁନ୍ଦର କଥା କହିଲେ, ଏତାବତ୍ ସାଧୁ ଲକ୍ଷଣ ପ୍ରତିସପ୍ତୁ ଅଲନ୍ତରମ ଏତାବତ୍ ସାଧୁ ଲକ୍ଷଣ। ସତୀ କହୁଛନ୍ତି, ସତୀ କହୁଛନ୍ତି ଆଉ ନୈଷ୍ଠିକ ବ୍ରହ୍ମଚାରୀ ମାନେ ଯେଉଁ କୁମାର ମନୁ କୁମାର ଚତୁର୍କୁମାର ନାରଦ ଏମାନେ ବସିକି ଶୁଣୁଛନ୍ତି, ଇଏ ହେଉଛି ସାଧୁଙ୍କର ଲକ୍ଷଣ। ପ୍ରତିସାପ ଦେବାର ଶକ୍ତି ଚିତ୍ରକେତୁଙ୍କର ଥିଲେ ବି ସତୀ ସେ ମୂର୍ଦ୍ଧନୀରେ ମସ୍ତକରେ ଗ୍ରହଣ କରି ନେଇଗଲେ, ଆଦରରେ ଗ୍ରହଣ କଲେ। ସଂସାରରେ ସୁଖ ଦୁଃଖକୁ ଆମେ ଆଦର ଏ ଦୁଃଖଟାକୁ ଟିକେ ଆଦରରେ ଗ୍ରହଣ କରିପାରୁନି, କାହାର ଅସମ୍ମାନ ପଦେ କଥାକୁ ଆମେ ଠିକ ଭାବରେ ବୁଝିପାରୁନି, ସେ ଲୋକଟି କାହିଁକି ଆମକୁ ଅସମ୍ମାନ କଲା, ଏତିକି ଭାବ ଆମେ ଗ୍ରହଣ କରିପାରୁନି। କିନ୍ତୁ ଅସୁର ଜନକୁ ଯିବା କହିବା ପରେ ବି ଚିତ୍ରକେତୁଙ୍କ ମନ ଭିତରେ କୌଣସି ପ୍ରଭାବ ଆସିନି। ଶିବଜୀ ସେଥିପାଇଁ ବହୁତ ଖୁସି ହେଇଗଲେ, ଏ ତାବତ୍ ସାଧୁ ଲକ୍ଷଣ, ସତୀ ଇଏ ହେଉଛି ସାଧୁର ଲକ୍ଷଣ, କୌଣସି ବିନା ପ୍ରତିକ୍ରିୟାରେ ସେ ଚାଲିଗଲେ। ତୁମେ ଦେଖିଲ ତ, ସତୀ ପଚାରିଲେ ଆଚ୍ଛା ମୁଁ ଯେଉଁ ଅଭିଶାପ ଦେଲି ଇଏ କ'ଣ ସତରେ ଫଳିବ? କହିଲେ ହଁ। ଏଇଠି କଥା ବିଶ୍ରାମ ରଖିଲେ, ଏଇ ଶ୍ଳୋକଟି କହି ଆମେ ଯିବା ପୁଣି ବୃତ୍ରାସୁରଙ୍କ ଚରିତ୍ରକୁ। ଯଜ୍ଞତୃଷ୍ଟା ଦକ୍ଷିଣାଗ୍ନ ଦାନବୀ ଜୁନି ଆଶ୍ରିତମ ବୃତ୍ର ଐତି ଅପେକ୍ଷାତ ଜ୍ଞାନ ବିଜ୍ଞାନ ସଂଯୁତମ। ହେ ଅମ୍ବିକେ, ହେ ଭାମିନୀ, ତୁମର ଏ ଅଭିଶାପ ତାହାର କିଛି କ୍ଷତି କରେନି, କେବଳ ଆସୁରୀ ଜୁନିମ ଆସୁରୀ ଜାତିକି ଗଲେ, କିନ୍ତୁ ଆସୁରୀ ସ୍ୱଭାବ ନାହିଁ ବୃତ୍ରଙ୍କର। ଆଉ ଜ୍ଞାନ ବିଜ୍ଞାନ ସଂଯୁତମ, ବୃତ ଜନ୍ମ ହେଇନାହାନ୍ତି, ବୃତ୍ର ମାତୃଗର୍ଭକୁ ଯାଇନାହାନ୍ତି। ତୁଷ୍ଟା ଭଳି ନୈଷ୍ଠିକ ବ୍ରାହ୍ମଣଙ୍କର ଯଜ୍ଞରେ ପ୍ରକଟ ହେଲେ, ଯଜ୍ଞରୁ ପ୍ରକଟ ହେଇଛନ୍ତି। ଆଉ ଜ୍ଞାନ ବିଜ୍ଞାନ ସଂଯୁତମ, ଶାସ୍ତ୍ରଜ୍ଞାନ ଆଉ ଭକ୍ତି ବିଷୟକ ଜ୍ଞାନରେ ସଂଯୁତମ ସୋଭିତ ପୂର୍ଣ୍ଣ। ଆଉ କିଭଳି, ବର୍ତ୍ତମାନ ଆମେ ଯିବା ବୃତ୍ରଙ୍କର ଚରିତ୍ରକୁ, କିଏ ଅଧ୍ୟାୟ ହେବେ ଯେଉଁମାନେ ଗ୍ରନ୍ଥ ଦେଖୁଛନ୍ତି, ସପ୍ତମ ଅଧ୍ୟାୟରୁ ଆରମ୍ଭ କରିବା। ସପ୍ତମ ଅଧ୍ୟାୟରୁ ତ୍ରୟୋଦଶ ଅଧ୍ୟାୟ ପର୍ଯ୍ୟନ୍ତ ଅଛନ୍ତି ବୃତ୍ରଙ୍କର ଚରିତ୍ର, ବହୁତ ବଡ଼ ଚରିତ୍ର। କିନ୍ତୁ ମଝିରେ ନାରାୟଣୀ କବଚ ଯେଉଁ ଅଛନ୍ତି ତାଙ୍କୁ ଆମେ ଆଲୋଚନା କରିବା ନା, ଏବଂ ମଝିରେ କିଛି କିଛି କାଟି ମୁଖ୍ୟ ଜିନିଷକୁ ଯିବା। ଭାଗବତର ତ ଗୁଣ କିଛି ନାହିଁ, ସବୁ ମୁଖ୍ୟ ହିଁ, ସମୟ ଦୃଷ୍ଟିରୁ ଆମେ ଆମର ଅଧିକାର ନେଇ ଆମେ ଆଲୋଚନା କରୁଛେ। ତେବେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିବେ, କାରଣ ଆଗେ ବୃତାସୁର ଚରିତ୍ର ଆସେ, ତାପରେ ଚିତ୍ରକେତୁ ଚରିତ୍ର ଭାରତରେ ଭାଗବତରେ ବର୍ଣ୍ଣନା ଅଛନ୍ତି। କିନ୍ତୁ ଯେହେତୁ ଆମେ ଚିତ୍ରକେତୁ ଚରିତ୍ରରେ ଆଲୋଚନା କରିଦେଇଛେ, ସେଥିପାଇଁ ବୃତ୍ରାସୁର ଚରିତ୍ରକୁ ଆଲୋଚନା ବର୍ତ୍ତମାନ କରୁଛେ। ପରୀକ୍ଷିତଙ୍କ ପ୍ରଶ୍ନରେ ଦକ୍ଷଙ୍କର କନ୍ୟା ବଂଶର ବିସ୍ତାରରେ ଏ କଥା ଆସୁଛନ୍ତି। ପରୀକ୍ଷିତ ପ୍ରଶ୍ନ ପଚାରିଥିଲେ, କଶ୍ୟ ହେତୁ, କାହିଁକି ଗୁରୁଙ୍କୁ ଗୁରୁ ଇନ୍ଦ୍ରଙ୍କୁ ତ୍ୟାଗ କରିଦେଲେ, କେଉଁଥିପାଇଁ, କ'ଣ ହେଳନା କଲେ? କାରଣ ଗୁରୁ ଶବ୍ଦର ଅର୍ଥ ହେଉଛି ଭାରି ଓଜନ, ଲଘୁ ନୁହନ୍ତି, ଲଘୁର ଲଘୁ ଜିନିଷକୁ ଦର୍ଶନ କରି ତାଙ୍କର ଲଘୁତ୍ୱ ଅନ୍ତର ଆସେ, ସେଥିପାଇଁ ସେ ସାଧାରଣ ଲୋକକୁ ସାଧାରଣ କଥା ବି ସହ୍ୟ କରିପାରନ୍ତି, ତ୍ୟାଗ କରିଦିଅନ୍ତି। କିନ୍ତୁ ଗୁରୁ ସେ ଓଜନ, ବହୁ ବିଚାର ସେ ଏ କେଉଁ ପରିସ୍ଥିତିରେ କଥା କହିଲେ, କାହିଁକି ଏଭଳି କହିଲେ, ସେ ବିଚାର କରିକି କରନ୍ତି। ଆଉ ଦେବଗୁରୁ ବୃହସ୍ପତି ପୁଣି ଇନ୍ଦ୍ର କ'ଣ ଏଭଳି କିଛି ମହତ୍ ଅପରାଧ କରିଦେଇଛନ୍ତି ଯାହାଦ୍ୱାରା ଆଜି ତାଙ୍କୁ ତ୍ୟାଗ କରିଦେଲେ? କାରଣ ଇନ୍ଦ୍ର ସାଧାରଣ ନୁହନ୍ତି, ଭଗବତ ବିଭୂତି, ତାଙ୍କୁ କେମିତି ତ୍ୟାଗ କଲେ? ଆପଣ ମୋତେ କଥା କୁହନ୍ତୁ। ତେବେ ଏଇ କଥା ପ୍ରସଙ୍ଗରେ ହିଁ ବୃହସ୍ପତି ପଳେଇଗଲା ପରେ କାମଚଳା ଗୁରୁଙ୍କ ପାଇଁ ଦେବତାମାନେ ଯିବେ ଇନ୍ଦ୍ରଙ୍କ ବ୍ରହ୍ମାଙ୍କ ପାଖକୁ। ବ୍ରହ୍ମା କହିବେ, ତୁମେ ଗୁରୁ ତ ଏଭଳି ଚାକୁନ୍ତି ରିପ୍ଲେସମେଣ୍ଟ ନୁହନ୍ତିନି, ତୁମେ ଗୋଟେ କାମ କର, କାମଚଳା ଗୁରୁ ଜଣଙ୍କୁ କର, କାମ ଚଳେଇବା ପାଇଁ ବିଶ୍ୱରୂପ ନିକଟକୁ ଯାଅ। ଦେବତାମାନେ ବିଶ୍ୱରୂପ ନିକଟକୁ ଯିବେ, ଏଇଭଳି ଯେଉଁ ଆଲୋଚନା ବିଷୟ ମୁଁ ସଂକ୍ଷେପରେ ଆପଣଙ୍କୁ ସୂଚନା ଦେଉଛି। ବିଶ୍ୱରୂପଙ୍କ ନିକଟକୁ ଯିବେ, ବିଶ୍ୱରୂପଙ୍କୁ ଗୁରୁ ବୋଲି ଗ୍ରହଣ କରିବେ, କିନ୍ତୁ ବିଶ୍ୱରୂପଙ୍କର ସାମାନ୍ୟ ତ୍ରୁଟି ଯେଉଁଟାକି ବ୍ରହ୍ମାଜୀ ଫାଷ୍ଟ କଣ୍ଡିସନ କରିଥିବେ, ଦେଖ ବିଶ୍ୱରୂପ ତୁମର ମଙ୍ଗଳ କରିବେ, ତୁମକୁ ନାରାୟଣ କବଚ ଦେବେ, କିନ୍ତୁ ତାର ଦୋଷ ଗୋଟିଏ ଛୋଟ ଦୋଷକୁ ଦେଖିବ ନା, ସେ ଅସୁର ପକ୍ଷପାତି। କିନ୍ତୁ ପୁଣି ବି ଇନ୍ଦ୍ର ଜାଣି ଜାଣି ତାଙ୍କୁ ହତ୍ୟା କଲେ। ଏବଂ ବିଶ୍ୱରୂପଙ୍କର ପିତା ହେଉଛନ୍ତି ତୃଷ୍ଟା, ତୃଷ୍ଟା ଯଜ୍ଞ କରିବେ, ସେ ଯଜ୍ଞରୁ ବୃତ୍ତାସୁର ଆସିବେ। ଆଉ ବୃତ୍ତାସୁର ଆସିଲା ପରେ ଇନ୍ଦ୍ରଙ୍କ ସହିତ ଯୁଦ୍ଧ ହେଉଥିବ, ଇନ୍ଦ୍ର ସମସ୍ତ ଅସ୍ତ୍ରକୁ ଏକା ସାଙ୍ଗରେ ନିକ୍ଷେପ କରିଥିବେ, ସବୁ ଦେବତାଙ୍କର ଅସୁରକୁ ବୃତର ନେଇଯାଇଥିବେ। ତାପରେ ପୁଣି ଭଗବାନଙ୍କ ଶରଣ ଯିବେ, ଭଗବାନ କହିବେ ତୁମେ ଯାଅ ଦଧିଚୁରୁଜୀଙ୍କର ଅସ୍ଥିକୁ ମାଗିକି ଆଣ, ସେଥିରେ ବଜ୍ର ନିର୍ମାଣ କର, ବୃତଙ୍କୁ ତୁମେ ବଦ୍ଧ କରିବ। ଏମାନେ ପୁଣି ଦଧିଚୁରୁଜୀଙ୍କ ନିକଟକୁ ଯିବେ, ଦଧିଚୁରୁଜୀଙ୍କର ଅସ୍ଥି ଆଣିବେ, ବଜ୍ର ନିର୍ମାଣ ହେବ, ଇନ୍ଦ୍ରଙ୍କ ସହିତ ବୃତାସୁରଙ୍କର ସାକ୍ଷାତ ହେବ। ତିନୋଟି ଅଧ୍ୟାୟ, ଆଉ ସେଇ ତିନୋଟି ଅଧ୍ୟାୟ ହିଁ ବହୁତ ସୁନ୍ଦର ଅଧ୍ୟାୟ। ତେଣୁ ଏଇ ଅଧ୍ୟାୟକୁ ସଂକ୍ଷେପରେ ଆମେ ସବୁ ଆଲୋଚନା କରିକି ଆଗକୁ ଯିବା। ଆଜି ଏଇଭଳି ଅବସ୍ଥା ହେଇଛନ୍ତି, ଦ୍ୱିତୀୟ ଶ୍ଳୋକ ଆରମ୍ଭ ହୋଇଛନ୍ତି, ଶ୍ରୀ ବାଦରାୟଣ ଉପାଚ ଇନ୍ଦ୍ରସ୍ତି ଭୁବନ ଐଶ୍ୱରୀୟମ ମଧୁଲଂଘିତ ସତ୍ପଥ ମରୁଦ୍ଭୀ ବସୁଭି ରୁଦ୍ରୈ ଆଦିତ୍ୟ ଋଷୁଭି ନୃପା ହେରାଚନ ହେ ରୂପ ନୃପ। ଇନ୍ଦ୍ର ତ୍ରିଭୁବନ ଐଶ୍ୱର୍ଯ୍ୟରେ ଆଜି ମଦ ଉଲ୍ଲଂଘିତ ସତ୍ପଥ, ସାଧୁମାନେ ଯେଉଁ ପଥ ପ୍ରଦର୍ଶନ କରିଛନ୍ତି ସେହି ପଥକୁ ଆଜି ତ୍ରିଭୁବନର ଐଶ୍ୱର୍ଯ୍ୟର ମଦରେ ଆଜି ଅତିକ୍ରମ କରିଦେଲେ। ଏବଂ ତିନୋଟି ଶ୍ଳୋକରେ ଏଗୁଡ଼ିକ ମୁଁ ବେଶୀ ବିଶେଷ ବ୍ୟାଖ୍ୟା କରିବାକୁ ସମୟ ହିଁ ନାହିଁ ଆମକୁ। ଦେବତାମାନେ ସମସ୍ତେ ବେଷ୍ଟନ କରିକି ରହିଛନ୍ତି, ମରୁଦ୍ଭୀ ମରୁଦ୍ଗଣ ସମସ୍ତ ଦେବଗଣ ଗନ୍ଧର୍ବଗଣ ଅପ୍ସରାଗଣ ସମସ୍ତେ ଇନ୍ଦ୍ରକୁ ବେଷ୍ଟନ କରି ରହିଛନ୍ତି। ଏବଂ ଯେଭଳି ଶିବଜୀ ଆଲିଙ୍ଗନ କରି ବସନ୍ତି ସତୀଙ୍କୁ, ଅର୍ଦ୍ଧନାରୀ ସ୍ୱରୂପ ଦେହ ଯେମିତି ତାଙ୍କର ସଚି ସେଭଳି ବସିଛନ୍ତି, ଶ୍ୱେତ ଆତପ ଅଛି, ବହୁତ ସୁନ୍ଦର ସିଂହାସନ, ଇନ୍ଦ୍ରଙ୍କର ସିଂହାସନରେ ଇନ୍ଦ୍ର ବିରାଜମାନ କରିଛନ୍ତି। କିନ୍ତୁ ଏଠି ଗୋଟେ ସୁନ୍ଦର କଥା କୁହାଗଲା, ତ୍ରିଭୁବନର ଐଶ୍ୱର୍ଯ୍ୟ ପାଇକି ମଦନମତ୍ତ ହେଇଯାଉଛନ୍ତି ଇନ୍ଦ୍ର, ଯିଏ ଭଗବାନଙ୍କର ବିଭୂତି। ତେଣୁ ଆମ ଭଳି ଜୀବର ଯେ କି ଅବସ୍ଥା ହବ, ତେଣୁ ନୀତିରେ ଅଛି ନା ଧନ ଯୌବନ ଧନ ଯୌବନ ସମ୍ପତ୍ତି ପ୍ରଭୁତ୍ୱମ ଅବିବେକିତା ଏକ ଏକ ଅନର୍ଥାୟ କିମ୍ ଉତ ଚତୁଷ୍ଟୟମ୍, ଏକ ଏକ ବସ୍ତୁ ଅନର୍ଥ, ଚାରିଟା ଏକା ସାଙ୍ଗରେ ଅଛି ତାର ଅବସ୍ଥା କ'ଣ, ଇନ୍ଦ୍ରଙ୍କର ଚାରିଟି ବସ୍ତୁ ଏକା ସାଙ୍ଗରେ ଅଛି। ଯୌବନ ସ୍ୱର୍ଗ ଲୋକରେ ଯୋଗ କିନ୍ତୁ ବୁଢ଼ା ହୁଅନ୍ତିନି ନା, ଯୌବନ ପୁରା। ଆଉ ଧନ ସମ୍ପତ୍ତି ତ୍ରିଭୁବନ ଐଶ୍ୱର୍ଯ୍ୟ ପ୍ରଭୁତ୍ୱ, ଆଉ ଇନ୍ଦ୍ରଙ୍କର ଇନ୍ଦ୍ରଙ୍କ ଉପରେ ସିନା ବ୍ରହ୍ମାଜୀ ଅଛନ୍ତି କିନ୍ତୁ ସ୍ୱର୍ଗ ଲୋକରେ ତ ଇନ୍ଦ୍ର ହେଉଛନ୍ତି ଆଗେ। ଆଉ ଅବିବେକିତା, ଏ ପଏଣ୍ଟ କହିବା ପୂର୍ବରୁ ଆମକୁ ବହୁତ ବିଚାର କରିବାକୁ ପଡ଼ିବ, ଇନ୍ଦ୍ରଙ୍କର କ'ଣ ଅବିବେକିତା ଚାଲି ଆସେ କି? ଅବିବେକିତା ଏଇ ଦୃଷ୍ଟିରେ କୁହାଯିବ, ଭଗବତ ଆମ ଭଳି ଜୀବମାନଙ୍କ ଆମ ସହିତ ଭଗବାନଙ୍କର ବିଭୂତି ତାଙ୍କ ସ୍ତରରେ ଭକ୍ତକୁ ଚିହ୍ନିବା ପାଇଁ ମଧ୍ୟ ତାଙ୍କର ଅବିବେକିତା ଚାଲି ଆସୁଛି ନା କାହିଁକି ନା, ସତ୍ସଙ୍ଗର ପ୍ରଭାବ ନ ରହିଲେ ଯେକୌଣସି ଜୀବର ଯେକୌଣସି ସମୟରେ ଅବିବେକିତା ଆସିବ। ଧ୍ରୁବ ମହାରାଜଙ୍କ ଚରିତ୍ର ଆମେ ଶୁଣିଛେ ଯେ ପାଞ୍ଚ ବର୍ଷ ଚାରି ବର୍ଷ ଛଅ ବର୍ଷ ବାଳକ ଯେ ମାତୃକୂଳରେ ଖେଳିବା ଲୋକ ସବୁ ସ୍ୱାର୍ଥକୁ ତ୍ୟାଗ କରି ଯାଇ ହରିଙ୍କୁ ପ୍ରାପ୍ତ ହେଲେ, ମନୁ ମହାରାଜ ବହୁତ ଦୁଃଖ କରି ତାଙ୍କୁ ଉପଦେଶ ଦେଲେ, କହିଲେ ଧ୍ରୁବ ତୁମେ ହେଉଛ ଆମ ବଂଶରେ ଚନ୍ଦ୍ରମା ଭଳି, କିନ୍ତୁ ତୁମେ କ'ଣ କରୁଛ, ଆଉ ଭକ୍ତମାନଙ୍କ ଭିତରେ ତୁମେ ଚନ୍ଦ୍ରମା ଭଳି ମଧ୍ୟ ସାମାନ୍ୟ, ଦେହ ସମ୍ପର୍କ ତୁମର ଏତେ ବଢ଼ିଗଲା, ତୁମର ଭ୍ରାତାକୁ ଜଣେ ଭାଇ ଜଣେ ଯକ୍ଷ ବଦ୍ଧ କରିଛି, କିନ୍ତୁ ତୁମେ ନିରୀହ ଯକ୍ଷମାନଙ୍କୁ ବଦ୍ଧ କରିଦେଉଛ, ତୁମର ଭୂତ ଦୟା ଉଦ୍ୟ ହେଉନି। ଧ୍ରୁବମାଜଙ୍କର ଜ୍ଞାନ ଆସିଲା, ବିବେକ ଆସିଲା। ଧ୍ରୁବମାନଙ୍କର ଯେ ବିବେକ ନଥିଲା ତା ନାହିଁ, ସେ ଭଗବାନଙ୍କୁ ସାକ୍ଷାତକାର କରିଛନ୍ତି। ସିଦ୍ଧାନ୍ତ କ'ଣ ନା, ଆମମାନଙ୍କ ପାଇଁ ସାଧକମାନଙ୍କ ପାଇଁ ସିଦ୍ଧାନ୍ତ, ବାରମ୍ବାର ସତ୍ସଙ୍ଗ ନ କଲେ ଆମ ଅନ୍ତରରେ ସଂସାରର ଯେଉଁ ପ୍ରଲେପ ଗୁଡ଼ିକ ଅଛି ନା, କୁଟିଂ ଯାହା କୁହାଯାଉଛି, ଆପଣ ଯେମିତି ଗୋଟେ ଆଇରନ୍ ରଡ଼କୁ ଆପଣ ବାହାରେ ରଖିବେ ମାନେ ତାକୁ ବାରମ୍ବାର କୁଟିଂ ଦେବାକୁ ପଡ଼ିବ, ନହେଲେ ପାଣି ଖାଇଲା ମାନେ ସେ କଳଙ୍କି ନେଇଯିବ। ତାକୁ ଆମେ ଦେଉନି କ'ଣ ସବୁ ଅକ୍ସାଇଡ଼, ରେଡ଼୍ ଅକ୍ସାଇଡ଼ ମାରୁଛି, ରଙ୍ଗ ମାରୁଛି, ପୁଣି ବର୍ଷ ପରେ ପୁଣି ତାକୁ ଘଷିକି ପୁଣି ତାକୁ ମରାହେଉଛି। ଆମେ ସଂସାର ଭିତରେ ରହିଛେ, ପ୍ରାକୃତ ଜୀବ ସଂସାରୀ ଜୀବଙ୍କ ସଙ୍ଗ କରୁଛେ, ଆମର ଅଭିଜ୍ଞତା ଚାଲି ଆସିବ। ସେ ଇନ୍ଦ୍ରଙ୍କର କେମିତି ଆସୁଛି, ସ୍ୱର୍ଗ ଲୋକରେ ଭୋଗର ଏତେ ପ୍ରାବଲ୍ୟତା ଅଛି, ସେଠି ସାଧୁ ସଙ୍ଗର ପ୍ରଭାବ କମ୍, ହରିକଥାର ପ୍ରଭାବ କମ୍, ଇ ତ ଭଗବାନଙ୍କର ଲୀଳାର କ୍ରମ। ଐଶ୍ୱର୍ଯ୍ୟରେ ମଦନମତ୍ତ ହେଇଯାଇଛନ୍ତି, ଦେବଗୁରୁ ବୃହସ୍ପତି ଆସିକି ପହଞ୍ଚନ୍ତି। ଛଅ ଶ୍ଳୋକରୁ ଆମେ ପୁରା, ସାତ ଶ୍ଳୋକରୁ ଆମେ ପୁରା ଯିବା। ଏଇଭଳି ଶଚୀଙ୍କୁ ନେଇ ବସିଛନ୍ତି, ସମସ୍ତେ ତାଙ୍କର ସେବା କରୁଛନ୍ତି, ଇନ୍ଦ୍ରଙ୍କର ସ୍ତୁତିଗାନ କରୁଛନ୍ତି। କିନ୍ତୁ ଛୋଟିଆ ଜିନିଷ, ଯାହାଙ୍କର ସୁରକ୍ଷା କବଚରେ ଆଜି ଇନ୍ଦ୍ର ସ୍ୱର୍ଗଲୋକରେ ରହିଛନ୍ତି, ଦେବତାମାନେ ରହିଛନ୍ତି। ଇଏ ମାନବ ସମାଜ ସବୁଠୁ ହୀନ ସମାଜ ଆଜ୍ଞା, ଆମମାନଙ୍କର ହୀନ ବୁଦ୍ଧି। ଅସୁରମାନଙ୍କର ଆମଠୁ ଭଲ ବୁଦ୍ଧି, ଅସୁରମାନେ ଗୁରୁଙ୍କ ପ୍ରୋଟେକ୍ସନରେ ରହିଛନ୍ତି, ଶୁକ୍ରାଚାର୍ଯ୍ୟଙ୍କର ପ୍ରୋଟେକ୍ସନରେ। ଦେବତାମାନେ ତାଙ୍କର ଗୁରୁଙ୍କ ପ୍ରୋଟେକ୍ସନରେ ରହିଛନ୍ତି ବୃହସ୍ପତିଙ୍କର। ମାନବ ସମାଜରେ ଗୁରୁଙ୍କ ପ୍ରୋଟେକ୍ସନ ନେଇ ମାନବ ସମାଜ ବର୍ତ୍ତମାନ ରହିଛି। ଅସୁରମାନେ ବି ଏତେ ହୀନ ବୁଦ୍ଧି ସମ୍ପନ୍ନ ହେଲେ ବି ଗୁରୁଙ୍କର ଆନୁଗତ୍ୟ ସେବା କରନ୍ତି। ତାହେଲେ ଚିନ୍ତା କରନ୍ତି, ଯଦି ଅସୁରମାନଙ୍କର ଏଇ ସ୍ୱଭାବ ହେଇକି ସେମାନେ ଗୁରୁଙ୍କ ଆନୁଗତ୍ୟ ରହିଛନ୍ତି, ଆମେ ବୈଷ୍ଣବ, ଆମେ ଗୁରୁ ଗ୍ରହଣ କରିଛେ, ତାହେଲେ ଆମର ଆନୁଗତ୍ୟ କେତେ ରହିବା ଦରକାର ଆପଣ ବିଚାର କରନ୍ତୁ। ସ୍ୱତନ୍ତ୍ରତା ବିଲକୁଲ ହିଁ ନାହିଁ। ଆଜି ଏଭଳି ଅଦ୍ଭୁତ କାମ ହେଇଛି, ଯାହାଙ୍କ ସୁରକ୍ଷା କବଚରେ ଇନ୍ଦ୍ର ଆଜି ତାଙ୍କ ଲୋକକୁ ସୁରକ୍ଷା ରଖିଥିଲେ, ସେ ଆଜି ପ୍ରବେଶ କରିଛନ୍ତି ଦେବଗୁରୁ ବୃହସ୍ପତି ସେ ସଭା ଭିତରକୁ। ସଜଦା ପରମାଚାର୍ଯ୍ୟଂ ଦେବାନାଂ ଆତ୍ମନଶ୍ଚ ନାଭ୍ୟନନ୍ଦତ ସମ୍ପ୍ରାପ୍ତ ପ୍ରତ୍ୟୁଥାନ ସାନ ଆସନାଦିଭି। ଗୁରୁଙ୍କୁ ଯେକୌଣସି ଅବସ୍ଥାରେ ଦର୍ଶନ କରାଯିବ, ଆସନରୁ ଉଠାଯିବ। କିଏ ଯଦି ପ୍ରଶ୍ନ କରନ୍ତି ବ୍ୟାସାସନରେ ବସିଥିଲେ ତଥାପି ଉଠାଯିବ, ପ୍ରମାଣ କେଉଁଠି ଅଛନ୍ତି? ପ୍ରମାଣ ହେଉଛନ୍ତି ବଳରାମ। ବଳରାମ ତ ଗୁରୁତତ୍ତ୍ୱର ମୂଳ ନା, ରୋମହର୍ଷଣ ସ୍ୱତଙ୍କୁ ଯେଉଁ ନିହତ କଲେ ନୈମିଷାରଣ୍ୟରେ, ଏଇଥିପାଇଁ ଆମେ ବ୍ୟାସାସନରେ ବସିପାରନ୍ତି। କିନ୍ତୁ ଇଏ ଗୁରୁଙ୍କର ଆସନ, ଏ ଗୁରୁବର୍ଗଙ୍କର ଆସନ, ଏ ବଳରାମଙ୍କର କୃପାର ଆସନ। ଆଉ ସିଏ ସ୍ୱୟଂ ଆସୁଛନ୍ତି, ଯାହାଙ୍କ କୃପାରେ ଆମେ ବଞ୍ଚିକି ରହିଛେ ସିଏ ସ୍ୱୟଂ ଆସୁଛନ୍ତି। ବଳରାମ ଆସୁଛନ୍ତି, ରୋମହର୍ଷଣ ସହିତ ଉଠିଲେ ନାସନରୁ। ବଳରାମ ସେଠି ମର୍ଯ୍ୟାଦା ସ୍ଥାପନ କଲେ, ସଙ୍ଗେ ସଙ୍ଗେ ତାଙ୍କୁ ବଦ୍ଧ କଲେ। ତାର ମୁନି ଋଷିମାନେ ପ୍ରାର୍ଥନା କଲେ, ଆଜ୍ଞା କୁହନ୍ତୁ କିଏ ଏଠି ଆମକୁ ଭାଗବତ ଶୁଣେଇବ? ପୁଣି ତାଙ୍କର ପୁତ୍ରଙ୍କୁ ବସାଇ ଯିଏକି ସୁତ ଗୋସ୍ୱାମୀ ଯିଏ ଭାଗବତ ବ୍ୟାଖ୍ୟା କଲେ। ଶିକ୍ଷା ଅଛି ବ୍ୟାସ ଆସନରେ, କେହି ଗୁରୁ ଉନ୍ନତ ବୈଷ୍ଣବ ଗୁରୁବର୍ଗ ଆସିଲେ ଉଠିବାକୁ ପଡ଼ିବ। ଆଉ ଇନ୍ଦ୍ର ଯାହାଙ୍କ କରୁଣାରୁ ବଞ୍ଚିଛନ୍ତି, ସେ ଗୁରୁ ଆଜି ବୃହସ୍ପତି ଆସୁଛନ୍ତି। ଏଇଠି ବହୁତ ସୁନ୍ଦର ଶବ୍ଦ ଲାଗିଛି, ସ ଯଦା ପରମାଚାର୍ଯ୍ୟମ। ପରମାଚାର୍ଯ୍ୟ କାହିଁକି କହିଗଲା ନା, ଦେବାନାମ ଆଚାର୍ଯ୍ୟମ ନତୁ ମାନବାନମ, ଦେବତାମାନଙ୍କର ଆଚାର୍ଯ୍ୟ ସିଏ। ଆଉ ଦେବତାମାନେ ଯାହାଙ୍କର ସୁରକ୍ଷା କବଚରେ ହିଁ କେବଳ ରହିଛନ୍ତି, ନହେଲେ ଅସୁରମାନେ ତାଙ୍କୁ ବିନାଶୀ କରିଦେବେ। ପୁଣି କହୁଛନ୍ତି ଦେବାନାମ ଆତ୍ମନଶ୍ଚ ନାଭ୍ୟନନ୍ଦ ସମ୍ପ୍ରାପ୍ୟ। ଗୁରୁଦେବଙ୍କୁ ପାଖରେ ପାଇଗଲେଣି, ଆସିଲେଣି, କିନ୍ତୁ ଏତେ ଆଦର ସମ୍ମାନ ମିଳୁଛି, ଆଜି ଗୁରୁଙ୍କୁ ସମ୍ମାନ ଦେଇପାରିଲେ ନା ଦେବଗୁରୁ ବୃହସ୍ପତି, ସମ୍ମାନ ଦେଇପାରିଲେ ନା କିଏ, ନା ଇନ୍ଦ୍ର। ସମ୍ମାନ ଗୋଟି ଏତେ ବଡ଼ ଜିନିଷ। ଆଉ ସଂସାର ଆଜି ସକାଳେ ଆମେ ଶୁଣୁଥିଲେ ହେ ଇଶ୍ରଜୀବତ, ସାପକୁ ମାଳା ଜ୍ଞାନ କରୁଛେ, ମାଳାକୁ ସାପ ଜ୍ଞାନ କରୁଛେ, କି ଗୁଣ ଦୋଷ ବୁଦ୍ଧି ହେଇଛି ସଂସାର। ସମ୍ମାନ ଯେଉଁ ବସ୍ତୁରେ ମଳମୂତ୍ର ଯାହା ପାଇଁ ଆମକୁ ସମ୍ମାନ ଦିଆଯାଉଛି, ଏ ଶରୀରକୁ ଯାହା ପାଇଁ ଆମକୁ ସାଧୁ କହୁଛନ୍ତି, ସିଏ ଅନ୍ତରରେ ଅଛନ୍ତି, ସେ ଦୃଷ୍ଟି ଆମର ନାହିଁ। ମଳମୂତ୍ର କଫ କ'ଣ ଗୋଟେ ଭଲ ଜିନିଷ ଅଛି ଯେଉଁଟା ଆମର ସମ୍ମାନ ପାଇବାର ଯୋଗ୍ୟ, ଆମେ ବିଚାର କରିବା ବସି। ଆଉ କ'ଣ ମୋ ଶରୀରରେ ଗୋଟେ ଭଲ ବସ୍ତୁ ଅଛି ଯାହାକି ସମ୍ମାନ ପାଇବାର ଯୋଗ୍ୟ? ମଳ ମୂତ୍ର କଫ ବାତ ପିତ ଚର୍ମ କ'ଣ କେଉଁ ବସ୍ତୁ ଅଛି? କିନ୍ତୁ ଏତିକି ଆମକୁ ସମ୍ମାନ ମିଳିଗଲେ ମନ ଆନନ୍ଦ ହେଇଯାଉଛି। ଆମେ ତ ମଣିଷ ଛୋଟ ଜାତିର ଲୋକ, ଦେବଗୁରୁ ବୃହସ୍ପତି ଯାହାଙ୍କୁ ଅଶେଷ କରୁଣା କରନ୍ତି, ସେ ଇନ୍ଦ୍ର ଆଜି ଏମିତି ହେଇଯାଇଛନ୍ତି, ଭଗବାନଙ୍କର ବିଭୂତି ଆମକୁ ଶିକ୍ଷା ଦିଆଯାଉଛି। ଆଉ ପରମାଚାର୍ଯ୍ୟ ନାଭ୍ୟନନ୍ଦ ସମ୍ପ୍ରାପ୍ୟମ ପ୍ରତ୍ୟୁତ୍ଥାନ ଆସନ ଆଦି ବି, ଆସନରୁ ଉଠିକି ପ୍ରତ୍ୟୁତ୍ଥାନ ଗୁରୁଦେବ ପ୍ରଣାମ, ଏତି କହିପାରିଲେ ନା। ବିଶେଷଣ ବୃହସ୍ପତି ବି ପରମ ପୂଜ୍ୟତ୍ୱ ଦର୍ଶିତମ। ଆଚାର୍ଯ୍ୟ ଟିକାରେ କହୁଛନ୍ତି ବୃହସ୍ପତି ହେଉଛନ୍ତି ପରମ ପୂଜ୍ୟତ୍ୱ। ଦେବାନାମ ଆଚାର୍ଯ୍ୟ ଇତି ଅନେନ ଇନ୍ଦ୍ରେଣ ଅନାଦରଣ देवापि ना द्रुतवंत इति सूचय। बृहस्पति एति क्रोध करि न थांते पळि जाइ न थांते, किंतु इंद्र भी सम्मान देले ना, देवता मान भी सम्मान देले ना, देवानामपि ना द्रुतवंत अन्यथा ते सर्वेत न त्यक्ता उत्थान आदि भी न अभिनंदत, से न छाड़ पड़ि न थांते। जमी आम ये बसचे, जब जन गुरुजन आसिले कहीं भी जड़े जी आदर करदे से बस पड़े, आम जी कहीं न पचार से रही कि तमें तो सूचना मिलूँ कहीं जड़े भी गुरु बृहस्पति को आदर करना पल एवं आमर मनुसंहित एक श्लोक अच्छा गुरुदेव को दर्शन कले संप्राप्य किभली प्रणाम करा जाए। गुरु प्रकरण आम देखुले व्यतस्त प्राणीनाम कार्यम उपसंग्रहम गुरु सवेन्य सद्य संपृष्ट दक्षिणेन च दक्षिणे। व्यतस्त प्राणीनाम व्यतस्त प्राणी एमती कहते गुरुदेवंकर बाम पाद को बाम हाथ में दक्षिण पाद को दक्षिण हाथ में रखा रखी प्रणाम कर विधि देवता मान विधि शिखा पड़ो कि आज प्रणाम अभिनंदन भी कले प्रणाम तो बहुत दूर अच्छे गुरुदेव को कौन कौन करना से आचार्य को कौन केमती सेवा कर बहुत मनुसंगीत मनु महाराज रचना कर गुरुदेव को प्रतिश्रवणम दूर थी कि गुरुदेव शोवा समय गुरुदेव डाकु थे हाँ आज्ञा मुझे जाऊँ शोर प्रतिश्रवणम संभाषणम शयन न समाचार शोवा समय कथाभाषा बेड्रे शे किए डाकु थे कि गुरु ना उन्नत वैष्णव कि संख्या पाख पड़ो पछ करना पछ कर ठिया कथा कह जाना पछरे भोजन करना बहुत सुंदर नीति रचना कर गुरुकूल बास कला बेले ब्रह्मचारी मैंने केमती चलिए सब विषय केत आलोचना हेले गुरु गुरु प्रकरण आसवे तेरे ये क्रोध करके चलीगले आ चैतन्य चरितमृत ठीक समान लीला अच्छे नित्यानंद प्रभु करुणा आज कृष्णदास कविराज गोस्वामी पाइले केवल यही एक लीला आज गृह त्याग करदे ये लीला कारण तांकर घरे जो तांकर भाई अच्छा तांकर विग्रह से कृष्णदास कविराज गोस्वामी आज भी श्रीपाठ विग्रह अच्छा आठ पूजारी था नाम गुणानंद मिश्र मीनकेतन दास जी नित्यानंद प्रभु पार्श्व से जाए कि पूजारी बसी कि मीनकेतन दास को आदर कलेना पचार उठिले ना मीनकेतन दास जी सब नित्यानंद प्रभु प्रेम उन्मत रुंत कितु आंकर भाई कौन करती कृष्णदास कविराज गोस्वामी भाई आंकर चैतन्य महाप्रभु प्रति अगाढ़ विश्वास अच्छे कि नित्यानंद प्रभु प्रति ना से शुणिले नित्यानंद प्रभु पार्श्व आ भाई संगरू भी गुणानंद मिश्र जी पूजारी भी से बुद्धि आसी सी आज सम्मान दो ना अंगने आसिया ते ना कैल संभास अंगने आसिया ते ना कैल संभास ताहा देखी कृत बोले राम दास गुणानंद मिश्र बसिंट मीनकेतन रामदास को देखिकी से भगवान आसुना भगवान सेवा यदि चलु थाए कौन उन्नत वैष्णव आसती ଆମେ ଭଗବାନ ସେବାକୁ ଛାଡ଼ିକି ତାଙ୍କ ପାଖକୁ ଯିବାକୁ ପଡ଼ିବ। ଏ ବିଧି କାହିଁକି ଆମେ ଗୋଟେ ଛୋଟିଆ କଥାରୁ ବୁଝିବା, ଆମେ ଭଗବାନଙ୍କ ସେବା କରୁଛେ କିନ୍ତୁ ଭଗବାନ ସବୁବେଳେ ବ୍ୟସ୍ତ, ମୁଁ କେମିତି ଭକ୍ତର ସେବା କରିବି? ସେ ଭକ୍ତ ଯଦି ଆସୁଛନ୍ତି ଯେ ଅନାଦର କରାଗଲା, ରାମଦାସଙ୍କ ଶରୀରରେ ନିତ୍ୟାନନ୍ଦ ପ୍ରଭୁଙ୍କର ଆବେଶ ଥାଏ, ସେ ବଡ଼ ବଡ଼ ଗଛକୁ ନେଇକି ବଂଶୀ କରିକି ବଜାନ୍ତି, କିନ୍ତୁ ତାଙ୍କୁ ଦେଖିକି ତାଙ୍କର ଆଦର ହେଲାନି। ଗୁଣାନନ୍ଦ ମିଶ୍ରଙ୍କର ସେ ରାକ୍ରୋଧ କଲେ, କାରଣ ଆରେ ଇଏ ତ ଏଇ ତ ଦ୍ୱିତୀୟ ସୂତ୍ର, ଇଏ ତ ଦ୍ୱିତୀୟ ସୂତ୍ର ନା କ'ଣ? ବଳରାମ ଦେଖି ପ୍ରତ୍ୟୁଦ୍ଗମ ଯେମିତି ନ କରିଥିଲେ ରମର୍ଷଣ, ଏ ନିତ୍ୟାନନ୍ଦ ପ୍ରଭୁଙ୍କର ଶକ୍ତିକୁ ମୁଁ ତାଙ୍କର ଦାସ ମୋତେ ଦେଖିକି ଆନନ୍ଦ ହେଉନି। ତାପରେ କୃଷ୍ଣଦାସ ଗୋପୀରାଜଙ୍କ ସଙ୍ଗେ ତାଙ୍କ ଭାଇଙ୍କ ଭିତରେ ଯୁକ୍ତ ଚାଲିଲା ଏବଂ ସେଇ ରାଜ୍ୟରେ ନିତ୍ୟାନନ୍ଦ ପ୍ରଭୁ ସ୍ୱପ୍ନ ଦେଇଦେଲେ, ଖୁସି ଦେଲେ, କହିଲେ ପଳେଇ ଆସ ବୃନ୍ଦାବନକୁ, ବୃନ୍ଦାବନକୁ। ଏଠି କହିବାର ତାତ୍ପର୍ଯ୍ୟ ଥିଲା ଯେ ଗୁରୁବର୍ଗ ଉନ୍ନତ ବୈଷ୍ଣବଙ୍କୁ ଦେଖିଲେ ସେ ଆସନରୁ ଉଠିବାକୁ ପଡ଼ିବ, ଆଉ ଗୁରୁ ତ ସାକ୍ଷାତ, କିନ୍ତୁ ଏତିକି କଲେ ନା, କୌଣସି ଦେବତା ବି ପଚାରିଲେ ନା, ଇନ୍ଦ୍ର ବି ପଚାରିଲେ ନା। ବାଚସ୍ପତି ମୁନିବରଂ ସୁରାସୁର ନମସ୍କୃତଂ ନ ଉଚ୍ଚ ଚାଲ ଆସନାତ୍ ଇନ୍ଦ୍ର ପଶ୍ୟନ୍ନପି ସଭାଗତଂ। ଇନ୍ଦ୍ର ପଶ୍ୟନ୍ନପି, ଇନ୍ଦ୍ର ଦେଖୁଛନ୍ତି ବୃହସ୍ପତି ଆସନ୍ତି, ସଭାଗତମ ସଭା ଭିତରକୁ ଆସିଲେଣି, ନ ଉଚ୍ଚ ଚାଲ, ଟିକେ ଇତସ୍ତତ ହେଲେନି, ଉଠିଲେନି, ବା କୌଣସି ପ୍ରୟାସ ତାଙ୍କର ରହିଲେଣି ଗୁରୁଙ୍କୁ ମୁଁ ଅଭିନନ୍ଦନ କରିବି। ଆଉ ଗୁରୁ କିଭଳି ନା, ବାଚସ୍ପତି ମୁନିବରଂ ସମ୍ୟକ୍ ରୂପୟା ଆଗତମ ଅପି, ଯଦି କୌଣସି ଉନ୍ନତ ବୈଷ୍ଣବ ଗୁରୁ ପାଖକୁ ଯାଉଛନ୍ତି ମାନେ ମାନେ ସେ ଆମକୁ କୃପା କରିବା ପାଇଁ ଯାଉଛନ୍ତି, ତାଙ୍କର କିଛି କୃପା ଆମକୁ ସେ ଅର୍ପଣ କରିବା ପାଇଁ ଯାଉଛନ୍ତି, କିନ୍ତୁ ଆମର ଭାବନାଟା କ'ଣ କି? ଭକ୍ତି ସିଦ୍ଧାନ୍ତ ସୁର ଠାକୁର ପ୍ରଭୁପାଜୀ ମହାରାଜ ତାଙ୍କ ଉପଦେଶ ଉପାଖ୍ୟାନରେ କୁହନ୍ତି, ଏ ଯେଉଁ ମଠ ମନ୍ଦିର ସେବା କରିବା, ଗୁରୁଙ୍କର ଆଦେଶ ପାଳନ କରିବା, ଏଗୁଡ଼ାକ ସବୁ ଗଣିତ କଷିବା ନ୍ୟାୟ। ଗୋଟେ ଧନୀ ଲୋକ ଥିଲା, ସେ ଗୋଟେ ମାଷ୍ଟର ରଖିଲା, ତା ପିଲାଟା ମୋଟେ ଅଙ୍କ କଷିଲାନି, ପାଠ ପଢ଼ିଲାନି, ଯିଏ ବ୍ୟତିବ୍ୟସ୍ତ ହେଲା, ଗୋଟେ ମାଷ୍ଟରକୁ ରଖିଲା, ଇଆଡ଼େ ତ ପଢ଼ିବାକୁ ଇଚ୍ଛା ନାହିଁ, ଦେଖିଲା ମାଷ୍ଟର ଜବରଦସ୍ତ ତାକୁ ଶୂନ ମଡ଼ଉଛି, ଓ ଆ ଲେଖୁଛି, ଏକ ଦୁଇ, ସେ ମାଷ୍ଟରରୁ କେମିତି ମୁଁ ବାହାର କରିବି, ସେ ଚିନ୍ତା କଲା, ଇଏ ତ ଆସି ମୋର ଖେଳରେ ଅଡ଼ୁଆ କରୁଛି, ଇଏ ଗୋଟେ ନୂଆ କ'ଣ ନିୟମ ତିଆରି କଲାଣି। ସେ ମାଷ୍ଟର ସେଇଠି ଅଛନ୍ତି, ସେପଟରେ ତାକୁ ମାଷ୍ଟରକୁ ଦେଖି ତା ବାପାକୁ କହୁଛି, ବାପା ଇଏ ଖାଉଛନ୍ତି 10 ଟଙ୍କା, ଦରମା ନେଉଛି 10 ଟଙ୍କା, 20 ଟଙ୍କା ଖର୍ଚ୍ଚ କରିବା କ'ଣ ଦରକାର? ବାପା କହିଲା, ବାପା ତୁ ତୋର ବା ଅଙ୍କ କଷା ହବ, ଆରେ ମୁଁ ଏତେ କଷ୍ଟ କରି କାହିଁକି ଅଙ୍କ କଷିବି, ସିଏ କ'ଣ ମୋ ପାଇଁ କଷିଦେଲେ ହବନି, ମୁଁ ଏତେ କଷ୍ଟ କରି କାହିଁକି ଶିଖିବି, ସେଇଟା କଷିଦେବ ଅଙ୍କ କଷି, ଏ ତୁମର କାମ, ସିଏ କଷିଦେଲେ କ୍ଷତି କ'ଣ ଅଛି, ତାମାନେ ମୁଁ ଶିଖିବିନି, ସେ ଏଇ କଥାରେ କୁହନ୍ତି। ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଜୀ ମହାରାଜ କୁହନ୍ତି, ଏ ଗଣିତ ଶିଖିବାର ନ୍ୟାୟ, ସମସ୍ତେ ଭାବନ୍ତି ଏତେ ମଠ ମନ୍ଦିରର ସେବା ଏସବୁ କ'ଣ, ଏଇଟା ଆମର ସ୍ୱତନ୍ତ୍ର ବୁଦ୍ଧି, ଆମର ସ୍ୱତନ୍ତ୍ର ଭାବନା, ଆମେ ଏଗୁଡ଼ିକ ପରିଶ୍ରମ କରିବା, ଭଗବାନଙ୍କ ପାଇଁ ସେବା କରିବା, ଇଏ ଏଥିରେ ସ୍ୱତନ୍ତ୍ରତାରେ ଆମେ ରହିବା ପାଇଁ ଚାହୁଁଛେ, ତେଣୁ ଦୋଷଟା କାହାକୁ ଦେଉଛେ ନା ଗୁରୁବର୍ଗଙ୍କୁ, ଗୁରୁବର୍ଗଙ୍କର ଆମ ପ୍ରତି କୃପା ହେଲା ନା, ଭଗବାନଙ୍କର ଆମ ପ୍ରତି କୃପା ହେଲା ନା, କାରଣ ଆମ ପାଇଁ ଗୁରୁବର୍ଗ ଅଙ୍କ କଷି ଦିଅନ୍ତୁ, ସିଏ ସବୁ କୃପାଟା କରିବେ, ଆଉ ଆମେ କିନ୍ତୁ ତାଙ୍କ ପାଇଁ କିଛି, ଆମେ କାହିଁ ନିଜେ ନିଜେ ଅଙ୍କ କଷିମୁ, ତେଣୁ ଦୋଷ କାହା ରହିବ ନା, ଦୋଷ ହେଲା ଗୁରୁବର୍ଗଙ୍କର, ଭଗବାନ ଠାକୁର କହୁଛନ୍ତି, ସିଏ ତ କରୁଣା କଲେନି, ଆଉ କରୁଣାଟା କେଉଁଆଡ଼େ ମିଳେ, କରୁଣାଟା କେଉଁଆଡ଼େ ମିଳେ, ଭଗବାନ ଯଦି ଭକ୍ତର କରୁଣାକୁ ଭକ୍ତିମାନ ହେଉଛନ୍ତି, ଭକ୍ତର ସେବା କରିକି ଆମେ କେଉଁ ଜୀବ ହେଇଗଲେ ଯେ ଆମେ ଭକ୍ତର ସେବା ନ କରି କରୁଣାଟା ପାଇଯିବା, କେଉଁ ସେବା ଆମେ ହେଇଗଲେ, ଆମେ ଗୋପୀ, କୃଷ୍ଣଙ୍କର ନାମ ନେଇ କୃଷ୍ଣଙ୍କୁ ସନ୍ତୁଷ୍ଟ କରିଦେବା, ଏଇ ଭାବନା ଆମ ଅନ୍ତର ଭିତରେ ଅଛି, ଆମ ସେବା କୃପାଟା ତ, ସେବାଟା ହଉଛି ତ କୃପା, ସେବାଟା ତ ହଉଛି କୃପା ନା, କିନ୍ତୁ ଆମେ ଏଇ ଗଣିତ କଷିବା ନ୍ୟାୟ ରହିଛି। ଏ ପରମାଚାର୍ଯ୍ୟ ବାଚସ୍ପତି ମୁନିବର ସୁରାସୁର ନମସ୍କୃତମ, ସମସ୍ତେ ଅସୁରମାନେ ବି ନମସ୍କାର କରନ୍ତି, ବହୁତ ସୁନ୍ଦର ସ୍ୱଭାବ ତାଙ୍କର, କିନ୍ତୁ ତାଙ୍କୁ ଆଜି ନ ଉଚ୍ଚାଳ ଆସନ, ବହୁତ ବଡ଼ ଅନର୍ଥ ହେଇଗଲା, ଆଜି ପଳେଇଯିବେ, ଭଗବତ ସେବା ଛାଡ଼ିକି ବି ଆଚାର୍ଯ୍ୟଙ୍କୁ ଅଭିବାଦନ କରିବାକୁ ପଡ଼ିବ, ଏହାର ପ୍ରମାଣ ଅଛି ପୁରାଣାନ୍ତରରେ। ପ୍ରହ୍ଲାଦ ମହାରାଜ ଭଗବାନଙ୍କୁ ଅର୍ଚ୍ଚନ କରୁଛନ୍ତି, ନୃସିଂହଦେବ ବଡ଼ ପ୍ରୀତିରେ, ପ୍ରହ୍ଲାଦଙ୍କର ଭକ୍ତି ବହୁତ ସୁନ୍ଦର, ଆଉ ନୃସିଂହଦେବଙ୍କୁ ଅର୍ଚ୍ଚନ କରୁଛନ୍ତି, ଚତୁର୍କୁମାର ଆସିକି ପହଞ୍ଚିଗଲେ ଦ୍ୱାରଦେଶରେ, ପ୍ରହ୍ଲାଦର ସଙ୍ଗ ପାଇଁ ଚନ୍ଦ୍ରକୁମାର ଆସନ୍ତି ଆଜ୍ଞା, କାହିଁ କମ୍ ବଡ଼ ସୌଭାଗ୍ୟ ନୁହେଁ, ଛୋଟ ପିଲାବେଳେ ଭଗବାନ ତାଙ୍କୁ କୋଳରେ ବସେଇଛନ୍ତି, ଏତେ ଆଦର କରିଛନ୍ତି, କୋଳରେ ପ୍ରଭୁ ବସେଇଛନ୍ତି, ଲକ୍ଷ୍ମୀଙ୍କୁ ଅନାଦର କରିଦେଲେ, ବ୍ରହ୍ମାଜୀଙ୍କୁ ଅନାଦର କରିଦେଲେ, ବଡ଼ ସୌଭାଗ୍ୟ ପାଇଛନ୍ତି। ଆଉ ଏ ବରଦ ହସ୍ତ, ଅଭୟ ବରଦ ହସ୍ତକୁ ପ୍ରହ୍ଲାଦର ମସ୍ତକରେ ରଖିଦେଇଛନ୍ତି, ଛୋଟ କଥା ନାହିଁ। ଚତୁର୍ସେନଙ୍କ ଆସନ୍ତି, ଚତୁର୍ସେନଙ୍କର କାମ ହେଲା କଥାମାତ୍ରିକ ଜୀବିତା ଜୀବିକା, ହରିଶରଣମ୍ ଇତି କଥାମାତ୍ରିକ ଜୀବିକା, ତାଙ୍କ ମୁଖରୁ ସବୁବେଳେ ଗୋଟିଏ ଶବ୍ଦ ବାହାରେ, ହରିଶରଣମ୍ ହରିଶରଣମ୍ ହରିଶରଣମ୍, ଏ ଚାରି କୁମାର। ଆଉ ଆହାର କ'ଣ ନା କଥା, କେଉଁଠି କଥା ମିଳିବ, ଖାଲି ବୁଲନ୍ତି, କେତେବେଳେ ଶିବଜୀଙ୍କ ପାଖକୁ, କେତେବେଳେ ପ୍ରହ୍ଲାଦଙ୍କ ପାଖକୁ, କେତେବେଳେ ନାରଦଙ୍କ ପାଖକୁ, ସବୁବେଳେ ବୁଲନ୍ତି। ପ୍ରହ୍ଲାଦଙ୍କୁ ଟିକେ ସଙ୍ଗ କରିବା ପାଇଁ ଆସିଲେ, ପ୍ରହ୍ଲାଦ ସେତେବେଳେ ଅର୍ଚ୍ଚନରେ ବସିଛନ୍ତି, ଏ ଦ୍ୱାର ଦେଶରେ ଦୂତଙ୍କ ହାତରେ ଖବର ଦେଲେ, ସେବକୁ ଯାଇ କହିଲେ, ପ୍ରଭୁ ଚତୁର୍କୁମାର ଆସିଛନ୍ତି, ପ୍ରହ୍ଲାଦ କେବଳ ଏତିକି କହିଦେଲେ, ଅର୍ଚ୍ଚନରେ ବସିକି କୁହ, ଟିକେ ଅପେକ୍ଷା କରିବେ। ଆଉ ସେଇ ଅର୍ଚ୍ଚନ କରୁ କରୁ ଚତୁର୍କୁମାର ଫେରିଗଲେ, ସେଇ ଅର୍ଚ୍ଚନ କରୁ କରୁ ସାଙ୍ଗେ ସାଙ୍ଗେ ତାଙ୍କର ବୁଦ୍ଧି ବିଗିଡ଼ିଗଲା। ଅର୍ଚ୍ଚନରେ ଶ୍ରୀ ନୃସିଂହାୟ ନାମ, ଶ୍ରୀ ନୃସିଂହାୟ ନାମ ତୁଳସୀ ପକାଉଛନ୍ତି, ଆଉ ପ୍ରେମ ଭକ୍ତି ଆସୁନି, ତୁଳସୀ ପତ୍ର ମସ୍ତକରେ ଦେଲାବେଳେ ପ୍ରଭୁଙ୍କର କ୍ରୋଧ ଆସୁଛି, ଆରେ ଏଇ ଆମ କୁଳକୁ ବିନାଶ କରିଥିଲେ ନା, ଏଇ ଆମ ମୋ ବାବାକୁ ଏଇ ବିନାଶ କରିଛନ୍ତି ନା, ଠିକ ଅଛି ମୁଁ ଆଜି ଯୁଦ୍ଧ କରିବି, ବୈକୁଣ୍ଠକୁ ବର୍ତ୍ତମାନ ଆକ୍ରମଣ କରିବି। ସାଙ୍ଗେ ସାଙ୍ଗେ ଅର୍ଚ୍ଚନ ସେଇଠି ରହିଲେ, ବାହାରିଲେ, ତୁରି ଫେରି ବାଜିଲା ନା କ'ଣ ଯୁଦ୍ଧ ଆରମ୍ଭ ହବ, ଚାଲ ସମସ୍ତେ ଆମେ ଯିବା ବର୍ତ୍ତମାନ ବୈକୁଣ୍ଠକୁ। ଭଗବାନ ବଡ଼ ବିଚଳର ଅବସ୍ଥାରେ ପଡ଼ିଗଲେ ବୈକୁଣ୍ଠରେ, ଭଗବାନ ନାରଦଙ୍କୁ ସ୍ମରଣ କଲେ, ନାରଦ ତୁମେ ଶୀଘ୍ର ଆସ, କହିଲେ ପ୍ରଭୁ କ'ଣ ଅସୁବିଧା ହେଇଛି ନା, ଅସୁବିଧା ହେଇଛି ପ୍ରହ୍ଲାଦ ବର୍ତ୍ତମାନ ଯୁଦ୍ଧ କରିବା ପାଇଁ ଆସୁଛନ୍ତି। କହିଲେ ପ୍ରହ୍ଲାଦ ଜୀ ନାରଦ ତ ମହାନ କହୁଥିଲୁ, କହିଲେ ପ୍ରହ୍ଲାଦ ଜୀ ଯୁଦ୍ଧ କରିବା ପାଇଁ ଆସୁଛନ୍ତି, ଆପଣ ତାକୁ ଅସ୍ତ୍ର ଦେଇଛନ୍ତି, ଭଣ୍ଡାର ତ ଆପଣଙ୍କର, ପ୍ରହ୍ଲାଦ କ'ଣ କରିବ ଆପଣଙ୍କର। କହିଲେ ନାରଦ, ଯାହାଙ୍କୁ ମୁଁ ଥରେ କୋଳରେ ବସେଇଛି, ଆଉ ଯାହାଙ୍କ ମସ୍ତକରେ ବରଦ ହସ୍ତ ଦେଇଛି, ତାଙ୍କ ଉପରକୁ ମୁଁ ଅସ୍ତ୍ର ପ୍ରହାର କରିପାରିବି, କେବେ କରିପାରିବି। ନାରଦ କହିଲେ, ତାଙ୍କ ଯଦି ନ କରିପାରିବେ ତାଙ୍କୁ ପରାସ୍ତ ମାନି ନେବେ। କହିଲେ ଏଇଟା କୌତୁକର କଥା ନୁହେଁ, ତୁମେ ଯା ପ୍ରହ୍ଲାଦଙ୍କୁ ବୁଝା, ତୁ ଯା ଶୀଘ୍ର ଯା ପ୍ରହ୍ଲାଦଙ୍କୁ ତୁମେ ବୁଝାଅ, ବର୍ତ୍ତମାନ ସମୟ ନାହିଁ, କୌତୁକର ସମୟ, ତୁମେ ଶୀଘ୍ର ଯାଅ। ନାରଦମୁନି ଆସି ପହଞ୍ଚିଗଲେ, ପ୍ରହ୍ଲାଦ ତ ସେତେବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି, ନାରଦମୁନି ଦେଖିକି ପ୍ରଣାମ କଲେ, ପ୍ରଣାମ କରିକି ନାରଦ ପଚାରିଲେ, ପ୍ରହ୍ଲାଦ ତୁମର ସବୁ କୁଶଳ ତ ନା ଗୁରୁଦେବ, ମୁଁ ଯୁଦ୍ଧ ପାଇଁ ପ୍ରସ୍ତୁତ ନା, କେଉଁଠି ଯୁଦ୍ଧ କରିବ, କାହା ପାଇଁ ନା, ଭଗବାନଙ୍କ ସହିତ ଯୁଦ୍ଧ କରିବି। କହିଲେ ପ୍ରହ୍ଲାଦ ମୋର ଗୋଟିଏ କଥା ତୁମେ ମାନିବ ନା, ଗୁରୁଦେବ କୁହନ୍ତୁ, ତୁମର ଏଭଳି ବୁଦ୍ଧି କାହିଁକି ହେଲା ନା, ମୁଁ ଭଗବାନଙ୍କ ଅର୍ଚ୍ଚନ କରିବା ସମୟରେ ମୋର ଏ ବୁଦ୍ଧି ହେଲା। କହିଲେ ଭଗବାନଙ୍କୁ ଅର୍ଚ୍ଚନ କରିବା ସମୟରେ କିଏ ଆସିଥିଲେ କି ନା, ଆଜ୍ଞା ଚତୁର୍ସେନକ ଆସିଥିଲେ। କହିଲେ ତୁମେ ତାଙ୍କୁ ଆଦର କଲ ନା, ଦେଖିଲ କେତେ ଜନ୍ମର କେତେ ସମୟର ଯୋଉ ତୁମର ତପସ୍ୟାର ଫଳ ଗୋଟିଏ ମୁହୂର୍ତ୍ତରେ ଚାଲିଗଲା, ତୁମର ଯୋଉ ଦୃଢ଼ ଐକାନ୍ତିକ ଭକ୍ତି ଗୋଟିଏ ମୁହୂର୍ତ୍ତରେ ପ୍ରଶମିତ ହେଇଗଲା, ଭଗବାନଙ୍କ ପ୍ରତି ବଳବତ୍ ଦ୍ୱେଷ ଚାଲି ଆସିଲା ଅନ୍ତରରେ। ତୁମେ ମୁଁ ଏଇଠି ଉପସ୍ଥିତ ଅଛି, ତୁମେ ଗୋଟିଏ କାମ କର, ତୁମେ ଏଇଠି ବସି ଚତୁର୍ସେନଙ୍କୁ ସ୍ମରଣ କର, ତାଙ୍କର ନାମ ନିଅ। ସାଙ୍ଗେ ସାଙ୍ଗେ ପ୍ରହ୍ଲାଦ ବସିଲେ, ବସି ଚତୁର୍ସେନଙ୍କୁ ସ୍ମରଣ କଲେ, ତାଙ୍କର ନାମ କଲେ, ପୁଣି ପୂର୍ବତ ଭାବ ଆସିଲା, ପୁଣି ନାରଦ ମୁନିଙ୍କୁ କ୍ଷମା ପ୍ରାର୍ଥନା ମାଗିଲି। ଚିନ୍ତା କରୁ ମହତର ଅପରାଧ କେତେ ବଡ଼, ଭଗବାନ ସବୁ ଶିକ୍ଷା ଦେଇଛ, କିନ୍ତୁ ଇଏ ସୁରାସୁର ନମସ୍କୃତ୍ୟମ ଯିଏ ପରମାଚାର୍ଯ୍ୟ ତାଙ୍କୁ ଅଭିନନ୍ଦନ କଲେ ନା, ତେଣୁ ବୃହସ୍ପତି କ'ଣ କଲେ, ଚାଲିଗଲେ। ତତୋ ନିର୍ଗତ୍ୟ ସହସା କବି ଅଙ୍ଗିରସ ପ୍ରଭୁ ଆଜ ଯୋଉ ସ୍ୱଗୃହଂ ତୁସ୍ନି ବିଦ୍ୱତ୍ ବିଦ୍ୱନ୍ ଶ୍ରୀମଦ୍ ବିକ୍ରିୟମ୍। ବୁଝିଦେଲେ, ଓ ଯେଉଁ ଇନ୍ଦ୍ର ମୋତେ ଏତେ ଆଦରରେ ସେବା କରେ, ଆଜି କାହିଁକି ଏମିତି ଉଠିଲାନି, ମୋତେ ଦେଖିକି ଅନେଇକି ରହିଗଲା, ଓ ଏ ଶ୍ରୀମଦ୍ ବିକ୍ରିୟମ୍, ଏ ଧନର ପଦର ପ୍ରଭୁତା ପାଇଯାଇଛି ତ, ଆଉ ଐଶ୍ୱର୍ଯ୍ୟ ପ୍ରଚୁର ଅଛି, ତାର ମଦଟା ଆସିଗଲା। ମତଟା ସାପାଦୀନାମ ଇନ୍ଦ୍ରଦଣ୍ଡେ ସାମର୍ଥ୍ୟ ଅପି ତୃଷ୍ଣୀ ତତ୍ ସ୍ଥାନାତ୍ ନିର୍ଗତ, ଏଠି ଶବ୍ଦ ଅଛନ୍ତି, ତ তত নির্গত পলি আসলে আচ্ছা পলি আসলে সাপ কাইকি দেলেনি এটা কি প্রশ্ন করতে না সমর্থ তৃষ্ণ নির্গত হেতু না শ্রীমদ বিক্রিয়া তং বিদ্বৎ জাঁদে আচ্ছা আচ্ছা অভিশাপ দিয়ে কিছু লাভ নাই কারণ বর্তমানে শ্রীমদ ধনর মদর ঐশ্বর্য মদর বিক্রিয়াটা তা পাখে দেখা যাচ্ছে ননু তথা জ্ঞানে অপি বিক্রিয়া নিবৃত দণ্ড এবার যুক্তম যদি সে জাঁলে এটা তার ঐশ্বর্য যোগ আসিছি তা দণ্ড দিকে তো শোধন করে না 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 কবি অগ্রে বিশ্বরূপ দ্বারা নারায়ণ কবচ প্রাপ্য ভাবি ভগবত অনুগ্রহ জ্ঞান সমস্ত যে গুরুবর্গ না এই কথা আসবে প্রভু আজ কে গোটি আমনটা আমি নিজে চলাউছি আমনটা আমি গোটে পরিবেশ সহ আকুয়েন্টেড করছে বহু উপদেশ মনকু দৌছে তাপরে কিছু আমনটা আমি নিজে চলাউছে কিন্তু যে গুরু যে কৃষ্ণ কৃপা যা হেভি কুহ যে প্রকৃতরে ভগবত কৃপা লাভ করছেন কৃপা তা পরিচালিত করে সে কোণী পরিস্থিতি সে ডিস্টর্ব হুম না জাঁদি এই পরিস্থিতি সে নীরব রা আচ্ছা আচ্ছা ইয়ে মতো এইপা পচারি এক তো ঐশ্বর্য মদ হয়েছে দ্বিতীয় মুখ দণ্ড দেলে বি কিছু কাম না শোধন বি করবি না কারণ মু কবি মু বুঝিপারছি ভবিষ্যতের বিশ্বরূপঙ্ ঠার এ নারায়ণ কবচ পাইবে এটা ভগবান কৃপা পাইবে এটি প্রভুঙ্কর কিছু লীলা আছে চুপচাপ পলাই গেলে ইন্দ্রকর কল্যাণ চিন্তা করি চালি গেলে ঠিক আছে বিশ্বরূপ নিকটর সে নারায়ণ কবচ প্রাপ্ত হবে এটি প্রভুঙ্কর গোটে বহুত বড় লীলা আছে এবং পলাই গলা পরে ইন্দ্রকর বুদ্ধি আসিলা গুরু চালি গেলা পরে বুদ্ধি আসিগাল সঙ্গে সঙ্গে কেমতি আসলে কি প্রশ্ন করবে ইন্দ্র তো ভগবান বিভূতি ছোট জীব নুহতি না অন্তর ভিতর সাংে সাং ভাবনা চালি আসা আপন ভাবত কি মহত প্রতি অবহেলা করে দেলা পরে সে সন্তোষ রহব না জীব প্রতি গোটি নীতি শ্লোকরে অসার জীব কী ভিতর নীতির মনে হয় পড়ি এই সংসার জীব কী দুঃখ পাচ্ছি ভিতর কেছেন যদি কেহি কেবে কাহাকু দুঃখ দেই নাহান্তি সে কেবে দুঃখ পাইবে নি সংসার আমি যে দুঃখ পাইছে আমি অন্যকু দুঃখ দেইছে বাস যেতিক দুঃখ দেইছে সেতিক দুঃখ হি পাচ্ছে ই চালি গলে চালি গলা পরে তহি এব প্রতিবুদ্ধ ইন্দ্র গুরু হেলে নমাত্মনম গরহ্যামাস সদসি স্বয়মাত্মানম আত্মনম প্রতিবুদ্ধ নিজ নিজ বুঝিপারে শ্রীমদ মদিরা নিদ্রাত ইত্যর্থ চক্রিপাদ লিখলে নিদ বহু প্রকার অলে মদিরা নিদ্রে নিদ্রিত হয়েছিল শ্রীমদ মদিরা ধন মদর মদিরা পান করে মদ বহু প্রকার অজ্ঞা ধন মদ পদ মদ জ্ঞান মদ কাম মদ এসব মদ লাগবে চাণক্য শ্লোক কই না কি ধনান্দ নৈব পশ্যতি নৈব পশ্যতি কামান্দ মদনমত্ত তাপরে অছি যে মদনমত্ত সে দেখিপার কামান্দ দেখিপারে না ধনান্দ দেখিপারে না নিজকে নিজে নিন্দা করছেন মু কত বড় ভুল কাম কলি নীতিশাস্ত্রে এটা হি কুযাই কাল তো মানুষকে মারে কিন্তু ধন কন করে লক্ষ্মী কন করতে পঙ্গু করি ছাড়ি দিকে ধন লোক তো এসি ফেসি লগাই গাড়ি গাড়ি করি কোঠা ঘর ভিতরে রয়েছেন কিন্তু তাকে লক্ষ্মী কণা করে দিয়েছেন ছোটা করে দিয়েছেন আন্ধ করছেন ছোটা করেছেন আন রা কানকে শুভে নি বধির করে দিয়েছেন কী এটি কৌন শ্রুতিবাদ দৃষ্টি হরণম লক্ষ্মী কুরুতে নরস্য কো দোষ তিনটা জিনিস লক্ষ্মী হরণ করে নিহত শ্রুতি সে ভগবান কথা শুনেপার কি দুঃখী লোকর কথা শুনেপার দৃষ্টি দেখিকি দেখিপার শ্রুতি দৃষ্টি বাক বচন সবুলে তার বচন অলগা স্টাইল রহব এটা লক্ষ্মী কুরুতে নরস্য কো দোষ এ লক্ষ্মীটা করে দিও অন্ধ মুখ বধির করেদেবে সে না কী না গরল সোহদর ভ্রাতা জন মারায়তে তত চিত্রম গরল তো বিষ তো মারিদিয়ে মানুষ গরলর সি ভাই মানুষ ଭାବିଲି ଏକା ସାଙ୍ଗରେ ସମୁଦ୍ର ବାହାରିଲି ନା, ଗରଳ ଯେହେତୁ ସେ ଭଉଣୀ ତେଣୁ ତାଙ୍କର ଏଭଳି କାମ କରିବାଟା କିଛି ବିଚିତ୍ରତା ଆଣିଲି ଠିକ କରନ୍ତୁ ମଣିଷ ଶ୍ରୀମଦ ଏ ଯେଉଁ ଆମର ନିଶାରେ ନିଦ୍ରିତ ଅବସ୍ଥାରେ ଇନ୍ଦ୍ର ରହିଥିଲେ ଆଉ ଆମେ ସମସ୍ତେ ହିଁ ଆମେ ବି ଗୋଟେ ପ୍ରକାର ମଦିରା ପିଛେ କି ମଦିରା ନା ମୋହରୂପ ମଦିରା ଭର୍ତ୍ତରି କରୁଛନ୍ତି ଏ ସଂସାର ଗୋଟିଏ ମୋହରୂପ ମଦିରା ପିଇଛି ବାସ୍ତବିକ ଜିନିଷ ଯେଉଁମାନେ ହରିଭଜନ କରୁନାହାନ୍ତି ଯେଉଁମାନଙ୍କର ହରିଭଜନ ପଥକୁ ଆସିକି ବି ତୀବ୍ରତା ଭକ୍ତିର ଆମର ତୀବ୍ରତା ଆସୁନି ସଂସାରରେ ଜଣେ ପ୍ରବେଶ କଲା ପରେ ଦେଖନ୍ତୁ ଆପଣ କେତେ ଦୁଃଖୀ ଲୋକ ବି ସେ ସଂସାର ପଥରେ ତାର ତାର ମନଟା ତୀବ୍ର ବେଗରେ ଚାଲିଛି କେମିତି କମ୍ପିଟିସନ କରିକି ମୁଁ ସଂସାରରେ ତିଷ୍ଠିକ ରହିବି ଭକ୍ତି ପଥରେ ଆସିଲା ପରେ ଆମର ଭଜନର ତୀବ୍ରତା ଆସୁନି ସ୍ଥିରତା ମନୋଭାବ ଆସୁଛି ତାମାନେ ଆମର ବି ମୋହ କିଛି ରହିଛି ସେ ଭକ୍ତରେ କହିଛନ୍ତି ଆଦିତ୍ୟ ସହ ଗତାଗତେ ଅହରହ ସଂକ୍ଷିପ୍ତେ ଜୀବନମ ସୂର୍ଯ୍ୟ ଉଦୟ ହେଉଛନ୍ତି ଅସ୍ତ ହେଉଛନ୍ତି ଜୀବନ ସଂକ୍ଷିପ୍ତ ହେଇଯାଉଛି ବ୍ୟାପାରେ ବହୁ କାର୍ଯ୍ୟ ଭାର ଗୁରୁ ବି କାଳର ବିଜ୍ଞାପତେ ବିଜ୍ଞାୟତେ ବହୁ ବ୍ୟାପାର ବହୁ ଧନ୍ଦାରେ ଭାର ଗୁରୁ ବି ପ୍ରଚୁର ଭାର ନେଉଛି ପ୍ରଚୁର ଭାର ନେଉଛି କାଳକୁ ବି ଚିହ୍ନିପାରୁନି କାଳ ଚାଲିଗଲା ଆଜି ଗୋଟେ ଦିନ ଚାଲିଗଲା ଆକୁ ବି ଜାଣିପାରୁନି ଦୃଷ୍ଟୁଆ ଜନ୍ମ ଜରା ବିପତ୍ତି ମରଣ ତ୍ରାସ ନ ଉତ୍ପତ୍ତି ଲୋକ ମରିଯାଉଛନ୍ତି ଜନ୍ମ ହେଉଛନ୍ତି ବୁଢ଼ାପା ଆସୁଛି ଏଇଟା ଦେଖିକି ବି ଆମର ଦୁଃଖ ଆସୁନି ପିତ୍ୱା ବହୁମୟୀ ପ୍ରମାଦ ମଦିରା ଉନ୍ମତ ଭୂତ ଜଗତ ଏ ଜଗତରେ ସମସ୍ତେ ଏ ମୋହମୟୀ ମଦିରାକୁ ପାନ କରିକି ଉନ୍ମତ ଅବସ୍ଥାରେ ଅଛନ୍ତି ସେ ଲେଖି ତାଙ୍କର ଅନୁଭବ ଏ ସତ୍ୟ କଥା ଯେ ଶ୍ରୀମଦ ମଦିରାରେ ନିଦ୍ରିତ ଅବସ୍ଥାରେ ଇନ୍ଦ୍ର ଆଜି ଗୁରୁଙ୍କୁ ଆଦର କଲେ ନା ଗୁରୁ ଚାଲିଗଲେ ଏବଂ ନିଜକୁ ନିଜେ ସେ ନିନ୍ଦା କରୁଛନ୍ତି ଇନ୍ଦ୍ର ବହୁତ ସୁନ୍ଦର ଶିକ୍ଷା ଦେଉଛନ୍ତି ଯେଉଁମାନେ ମହତ ଅବହେଳନ କରନ୍ତି ସେମାନେ ଏଭଳି ନିନ୍ଦା କରିବା ଦରକାର ନିଜକୁ ଅହୋବତ୍ମୟା ଅସାଧୁ କୃତମ୍ ବୈ ଦବ୍ରୁବୁଦ୍ଧିନା ଯଦ ଐଶ୍ୱର୍ଯ୍ୟ ମତନେ ଗୁରୁ ସଦସୀ କାକୃତ ଆରେ ମୁଁ କ'ଣ କଲି ଏ ଐଶ୍ୱର୍ଯ୍ୟ ମତରେ ମୁଁ ଏତେ ମଦମତ୍ତ ହେଇଗଲି ଯେ ଗୁରୁଙ୍କୁ କାକୃତିର କ'ଣ କୁହାଯିବ ଅତି ହୀନ ବୁଦ୍ଧି କଲି ଆଉ କେଉଁଠି ନା ସଦସୀ ସଭା ଭିତରେ ଆଉ ଦବ୍ର ବୁଦ୍ଧି ନା ସ୍ୱଳ୍ପ ବୁଦ୍ଧି ନା ଅତି ମୋର ଛୋଟ ବୁଦ୍ଧି ଯଦି କ୍ରୀଡ଼ା ପରିହାସ ଆଦି ସ୍ଥଳେ ଅପି ମନସାପି ଗୁରୁ ତିରସ୍କାର ନ ଯୁକ୍ତମ କ୍ରୀଡ଼ାରେ ବେଳେବେଳେ ଆପଣମାନେ ଦେଖିଥିବେ କେହି କେହି ଗୁରୁବର୍ଗ ବି ଥଟା ହୁଅନ୍ତି ଅଛନ୍ତି ତାଙ୍କର ଟେଣ୍ଡେନ୍ସି ଟିକେ କିନ୍ତୁ ସିଏ କହୁଛନ୍ତି ସେଠି ଜଣେ ଆଚାର୍ଯ୍ୟ ଲେଖୁଛନ୍ତି ଯଦି କ୍ରୀଡ଼ା ପରିହାସ ଆଦି ସ୍ଥଳ ଅପି ମନସାପି ଗୁରୁ ତିରସ୍କାର ନ ଯୁକ୍ତମ ସଭାୟା ସାକ୍ଷାତ ତୁ ଅଯୁକ୍ତ ହେବେ ଇତି ଭାବ ସଭାରେ ସାକ୍ଷାତ ଭାବରେ ଅପରାଧ କରିଦେଲେ ଏବଂ ଏଇ ଅଧ୍ୟାୟ ଆରମ୍ଭରେ ବିଜୟ ଧୁରି ତାଙ୍କ ପଦାରତ୍ନାବଳରେ ଲେଖିଛନ୍ତି ମୁଁ ଏଇଟା କହିପାରୁନଥିଲି ମନ ସ୍ମରଣ ଆସିଲା ଏବେ ବହୁତ ସୁନ୍ଦର କଥା ଲେଖିଛନ୍ତି ଗୁରୁଦ୍ୱାରା ପ୍ରସାଦ କୃତମ ଅହମ୍ ତୁ ଭଗବାନ ଏ ବଚନ କହିଛନ୍ତି ମୁଁ ଗୁରୁଙ୍କ ଦ୍ୱାରା କୃପା କରେ ଇତି ବଚନ ଗୁରୁ ପ୍ରସାଦ ଏବ ବଳିଆନ ଭକ୍ତି ଜ୍ଞାନାଦି ସମୁଦ୍ରେକ ସିଦ୍ଧେ ତଦ ଭାବନ କେହି ଭକ୍ତି ସିଦ୍ଧି କରିବ କେହି ଜ୍ଞାନ ସିଦ୍ଧି କରିବ ସେଥିପାଇଁ ଗୁରୁଙ୍କର କୃପାଟା ଆବଶ୍ୟକ ବିଜୟଧ୍ୱଜ ଲେଖୁଛନ୍ତି ସଦ୍ୟ ଅନର୍ଥ ପରମ୍ପରା ହେତୁ ଅତ ଜ୍ଞାନାଦି ଅର୍ଥିନା ପୁରୁଷେଣ ସ୍ୱପ୍ନ ଅପି ଗୁରୁ ନ ଭବନ୍ତବ୍ୟମ ଯିଏ ସିଦ୍ଧି ପାଇବା ପାଇଁ ଚାହୁଁଛନ୍ତି ସେ ସ୍ୱପ୍ନରେ ମଧ୍ୟ ଗୁରୁକୁ ଅବମାନନା କରିବେ ନା କିନ୍ତୁ ନିରନ୍ତରମ ସର୍ବହୁମାନ ପ୍ରସାଦ ସମ୍ପ୍ରଦାୟ ନିସେବଣୀୟ ଇତି ଅସ୍ମିନ୍ ଅଧ୍ୟାୟ ନିରୂପ୍ୟ ଅତି ନିରନ୍ତର ବହୁମାନନ କରି ଗୁରୁଙ୍କର ସେବା କରିବେ କିନ୍ତୁ ଏ ଭଗବତ ଐଶ୍ୱର୍ଯ୍ୟ ପ୍ରାପ୍ତ ହିଁ ସଦା ଆଜି ନିନ୍ଦା କରିଦେଲେ ଏ ତାଙ୍କୁ ସମ୍ମାନ ଦେଲେ ନା ଯଦ ଐଶ୍ୱର୍ଯ୍ୟ ମତେ ନ ଗୁରୁ ସଦସୀ କାକୃତମ ତିରସ୍କାର କରିଦେଲେ କ'ଣ ତିରସ୍କାର ସମ୍ପାଦ କହୁଛନ୍ତି ମମ କୃତ କର୍ମ ଅହୋ ଅସାଧୁ ଯଦି ଅସ୍ମାତ୍ ଦଭ୍ର ଅଳ୍ପ ବୁଦ୍ଧିନାମତି ସେ ନିଜେ କହୁଛନ୍ତି ମୁଁ କେତେ ବଡ଼ ভুল কর্ম কলি আমার বেড়ে বেড়ে চিন্তা আসে না 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 মতো ধন আসছি মানে মতো কিছু মর ভোজন বেড় আছে না আমার কেমন ধন আসছে আমার বেড়ে বেড়ে চিন্তা আসুছি মর ভোজন নথিলে কোনো ধন চলে আসবি কৃপা না আপনার শুনবে তা পরবর্তী শ্লোক্রে সঙ্গে সঙ্গে বিজু তিরস্কার করে কৌন কে বুদ্ধিমান লোক ইন্দ্রপোষ চাহিব যে ইন্দ্রলোক সমস্ত আদর করতে কিন্তু গোটিয়ে মুহূর্তে ঐশ্বর্য মতো অসুর ভাব নিয়ে আসলাম গোটিয়ে মুহূর্তে কো গ্রুধ্যতে পণ্ডিত লক্ষ্মী ত্রিপিষ্ট পতেরপি জয়ামাসুরম ভাবম নীতে অদ্য বিবুধেশ্বর মু বিবুধ মানকর ঈশ্বর হয়েকি মু আজ কোন কাম কলি কো গ্রুধ্যেত কো বাঞ্ছেত কেউ কো লোক বাঞ্ছা করিব স্ব সম্পত্তি এব তিরস্কার হেতুত্বান জ্ঞানত্বা নিন্দন্তি নিজ সম্পত্তি কু এ তিরস্কার নিজে হি করছেন এ ত্রিপিষ্টপ এই স্বর্গরে যে ঐশ্বর্য আছে এটা কেউ পণ্ডিত লোক চাহিব কে চাহিবে না না কাহিকি না জয়া অহম আসুর ভাব নীত অদ্য বিবুধেশ্বর মোর অসুর ভাব কি নিয়ে আসি ধন ধন অসুর ভাবকে নিয়ে আসি কেউ কেউ পণ্ডিত লোক ধন চাহিব কে চাহিবে না এটি এই শ্লোকরে আপন মানে যদি বিচার করিবে জন ভক্ত যদি বসি বিচার করিব ধনটা আমার কোন ক্ষতি করিব আমি যদি ভগবত সেবার লগাইবু আচ্ছা ইন্দ্রকর কোন বুদ্ধি নাই কি ভগবান সেবার লগাইয়া পাই ভজনকু বঞ্চেকি আমার ভজনকু প্রাধান্য দেকি সাধুগুরুঙ্কর আদেশ সেবার নিযুক্ত হইকি স্বাভাবিক ভজন ভজন জীবনে যা ধন আসিকি পৌঁছুছি সেটা আমার কর্ম মাধ্যমে সেটা আমাকে সাহায্য করব কিন্তু আমার ভজনর সময় কাটিকে আমি যে জিনিসটা করছি সেটা আমাকে সাহায্য করবে এটা অনর্থ আসবে ভক্ত পাই সেটা আপনি অনর্থ অবশ্য আপনার এটা বিচার করি চিন্তা করবে মোর কহবার এই বিষয়ের অধিকার বি না কিন্তু অনর্থ সৃষ্টি হি করবে নিশ্চিত কারণ এটা ধনর গুণ ভজন যদি প্রাধান্য না দেয় ধনটা যদি প্রাধান্য দেওয়া যায় কারণ যেটা কি আমার কামর লাগবে না চলে যাচ্ছে যে কোনো হিসাবে ভজন হব না ধন আসলে যে পনেরোটি অনর্থ আছে ভগবান একাদশ স্কন্ধে কিন্তু ইয়ে নিশ্চিত আসব হি আসব রকি কাটি পার নিশ্চিত আসব অকিঞ্চনতা নষ্ট হয়ে যাব ভগবান অকিঞ্চন জনপ্রিয় ভগবান অকিঞ্চন কু ভাল পাঁচ ধনরে মদতা আসব ধনের যে পনেরোটি অনর্থ স্তেয়ম হিংসা অনৃতম দম্ভম কাম ক্রোধ স্ময় মদ স্তেয়ম স্তেয় বুদ্ধি আসব চুরি করার ইচ্ছা হব পুঁ ধন আসিগলা পরে পুঁ কেমি ঠকাই কেমি পয়সাটা আমি আনবি পুঁ বুদ্ধি আসব দম হিংসা পরপীড়নম অনৃতম পর বঞ্চনার্থম মিথ্যা অনৃতম মিথ্যাম দম্ভম পরবঞ্চনার্থম মিথ্যা অনুষ্ঠান সে মিথ্যা অন্য ঠকিয়া পাই বড় বড় অনুষ্ঠান বি করবে ধন আসে এ কুমার কাম পরবিত অপহরণম কামন বহু কামনা জাগ্রত হব পুঁ অন্তর্ভিত পুঁ পরধন কেমি আনবে ক্রোধ হব তার প্রতিবন্ধকরে ক্রোধ তার প্রতিবন্ধে ক্রোধ আসব স্ময় গর্ব সৌন্দর্যের গর্ব আসব রূপর গর্ব আসব তারুণ্যতার গর্ব আসব আদ পরতর তিরস্কৃত ভেদ মিথো কলি উৎপাদন ধন আসিগলে পরস্পর ঘর ভিতরে আগে কলি স্টার্ট হব বাহার লোক পরে কলি করবে আগে ঘর ভিতরে ধন নথিয়া স্বামী স্ত্রী ঠিক চলুবে ধন আসিগলা পরে স্বামী স্ত্রী ভিতরে ফাস্ট ডিসএগ্রিমেন্ট হব এ ধনর গুণ ভেদ বৈরম দ্বেষ অবিশ্বাসম ধন আসিগলা পরে কে কাকে বিশ্বাস করবে না অসংস্পর্ধা পরশু অসহিষ্ণুতা অব্যসনা নিচ দেশনা নিচরে দ্যুত স্ত্রী মদ বিষয় আনি এই তিনটা আসবে টোটাল হল পনেরোটি ইন্দ্র সে তিরস্কার করছেন আরে কেউ পণ্ডিত ব্যক্তি অছি যে ধন কু চাইব কো গ্রুধ্যতে পণ্ডিত লক্ষ্মী ত্রিপিষ্টবম পতেরপি মু স্বর্গর অধিপতি হয়েছি কিন্তু মু দেখুছি মোর গোটিয়ে মুহূর্ত ভিতরে অসুর ভাব চালি আসলা। যদি প্রশ্ন করা যায় সে দর্শন প্রশ্ন উঠছেন ননু সিংহাসনস্থ রাজা অভ্যুথানাদি ন কুর্যাত ইতি বুদ্ধা বদন্তি। সিংহাসনরে কেহি বসিলে রাজা বসিলে কেহি আসিলে বি সে উঠিবে নি, এ নীতিশাস্ত্রের অছি। তুমি ঠিক করছ গুরু আসলে তুমি উঠি না, অসুবিধা কোণ হয়েছে সাংে সাং কাটি দেলে। ইন্দ্র নিজে জাঁচান শাস্ত্র জাঁচান, আপনার ভাবতুনি যে ইন্দ্র শাস্ত্র জ্ঞান জানান জানান্তি ঐশ্বর্য মতবত্ত অবস্থা আজি এমতি অবস্থাকে আসি আইছেন সে নিজে কুচি জপারমেষ্ট্যাধিষণম অধিতিষ্ঠান কঞ্চন প্রত্যুতিষ্ঠতে ইতি ব্রুয়ম ধর্মতে না পরম বিদু। যেমানে কুহন্তি যেমানে কুহন্তি যে যে মহারাজ সিংহাসনে বসিথিবে সে উঠিকি অন্য কাহাকু প্রণাম করিবে না, সেমানে ধর্ম জানন্তি না। ইন্দ্রটা বিচার করছন্তি এ বিষয়ে টিকিয়ে আপনার রসান্তর হয়ে পারে কিন্তু ই হচ্ছে প্রসঙ্গ বিষয়, বহু শীঘ্র ধীরে ধীরে আপু অতিক্রম করি আমি যা। কিন্তু নীতিশাস্ত্র যদি যদিও কুহযাইছে কিন্তু ভক্তিশাস্ত্র তাঠার নীতিশাস্ত্র দুর্বল ভক্তিশাস্ত্র প্রবল। নীতি কুহযাইছে রাজা নাম করব না কাহা, কিন্তু ভক্তিশাস্ত্রে কোণ কুহযাইছেন স্বয়ংপাদে টিকা রচনা করেছেন প্রায় সমস্ত এই শ্লোকটি রচনা করেছেন ব্রাহ্মণ কুল সম্পন্ন এই লোক মানুষ দেখি যদি জন নঠিয়া হয়ে তাহলে সে দুঃখ পাইব। কেতে শিখবার আছে আমার জীবনের দেখ ব্রাহ্মণ কুল সম্পন্ন যদি কি কুল সম্পন্ন ব্রাহ্মণ আসলে গাঁ গড়লে আমি দেখেছ ননা আসলে লোক কে ননা ঠিয়াই পড়ে ননা প্রণাম দণ্ড। ব্রাহ্মণ কুল সম্পন্ন ভক্ত বিষ্ণু মহাত্মনম যে বিষ্ণুঙ্কর ভক্ত তাঙ্কু দেখিলে বি আউ আয়ন্তম বিক্ষ নোতিষ্ঠতে সে আসিবার দেখি যে নঠিয়া হচ্ছে স দুঃখ পরিবহন সে দুঃখ পাই ইন্দ্র পাখে এটা লাগিল। নীতিশাস্ত্রক সবুলে প্রবল বলে কুহযাই সে দুর্বল নীতিশাস্ত্র কুহযাই যে সত্য কহা উচিত যুধিষ্ঠ মা তো মিথ্যা কইছেন পরমগতি লাভ কলে পিতাঙ্ক আদেশ মানিবা উচিত কিন্তু ব্রহ্মাজীঙ্কর পুত্র চতুর্কুমার ব্রহ্মাজীঙ্কর আদেশ মানলে না কিন্তু মহাজনে এইটা এইটুকু আমি তাহলে কিনা ঠিক হতো না আমি আপনার আদেশ মানিবা না এটা বিচার আমার দৃষ্টি আমি বহু সাবধানে এটা শুনে দরকার। নীতিশাস্ত্র আমার কেউতির অধিকার আছে যদি আমার অকিঞ্চন ভক্তির অধিকার আছে তাহলে নীতিকে আমি কাটি দিয়ে পারিবা। আমি কোন অকিঞ্চন ভক্তি করছে কি আমি অকিঞ্চন ভক্তি করুন এনে নীতি কি মানুনে আমার স্থিতি কোণ হব দুইটা আমি যা আমার অধিকারটা দেখ তুমি সেই কথা কুমেন যে পারমেষ্ট পদরে ভীষণ অধিষ্ঠিত হয়েছেন সে প্রতি ঠিয়া হয়ে কেবে কাহ প্রণাম করবে না শাস্ত্র কুহতি কে না 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 পরম বিদ সে জাঁতি না সে পরবর্তী শ্লোকরে কুমেন যে সে যেভাবে প্রস্তর রূপী নৌকারে সে বসিক পাচ্ছেন অবসাগর পার হয়েকি যাবে ভুল জিনিস ইন্দ্র নিজে কুমেন তে তুমি কোণ ইন্দ্র তুমি বর্তমান কোণ করি না মুষ্কপট ভাবে যাবি বর্তমান গুরু চরণ পড়বি আজ্ঞা গর্ব কাম করবে না আমি আমার এমনি অবস্থা হচ্ছে না বেড়ে বেড়ে আমি জানুছে ভুল করছে জন কষ্টমার তা নিকটে যাই কথা কি পার এটা আমার বহু বড় ভুল রয়েছে ইন্দ্র নিকট কত বড় শিক্ষা শিক্ষা করার পড়ব নিষঠ এটি কহিলে শব্দ আসব নিষঠ ভাবে যেবি গুরু প্রসন্ন করি তা পাদ তলে স্পর্শ করি রচনা করছে বৈষ্ণবতার আমার কোণ কি টিকি গর্ব চালি আসুছে না এটা ভজনকে চুরমার করে নষ্ট করে দেব সব নষ্ট করে দেব কিছু বি যোগ্যতা কারণ ভক্তি মানে আসিগলা মানে তার আনুষঙ্গিক ফল হল আপনার কিছু না কিছু গোটে যোগ্যতা পড়ে যাবে সাংে সাংে ভক্তি আশ্রয় করেদেলে না কার সেবার যোগ্যতা আসবে কার নামার যোগ্যতা আসবে কীর্তন করার যোগ্যতা আসবে কার কহিবার যোগ্যতা আসবে এটা ভক্তি মহারাণীকর করুনা কিন্তু তাঙ্কর করুনা কারণ ভুলে যাই কি ସେଟା ଦେହାରୋପୀ ହେଇଯିବ, ଏଇଟା ମୋର ଯୋଗ୍ୟତା, ଏଇଟା ହେଲା ଆମର ଦୋଷ, ଏଇଥିପାଇଁ ସର୍ବନାଶ ଆମର ହେଇଯାଉଛି। ଅଭିନୀତ ମୁସଲମାନ କୂଳରେ ଜନ୍ମ କିନ୍ତୁ ରାମାନନ୍ଦ ଦୀକ୍ଷା ଦେଇଛନ୍ତି ଜୀବନ ତାଙ୍କର ଗୋଟେ ପଣ୍ଡିତ। ଏଇ କଥା ମୁଁ ଏଇ ପ୍ରସଙ୍ଗରେ କହୁଛି ଯେ ଆମେ କେତେବେଳେ ବିଚାର କରିବା ଉଚିତ ନୁହେଁ ଯେ ଆମ ଗୁରୁବର୍ଗ ଉଚିତ ନା। ଆଜିକାଲି ଯେଉଁ ଟେକ୍ନିକାଲ ମେକାନିକାଲ ଯାହା ସବୁ ଚାଲିଛି ସବୁ ପ୍ରୋଗ୍ରେସ, ସେଥିରେ ବିଚାର କରିବା ଉଚିତ ନୁହେଁ ଯେ ଆମେ ପୂର୍ବ ଲୋକଙ୍କ ଠାରୁ ବି ବଡ଼ ବୁଦ୍ଧିମାନ ଲୋକ ବୋଲି ନା, କେବେ ନୁହେଁ। ଆମେ କେତେ ପ୍ରଚାର କଲେ ବି ମୁଖ୍ୟ ଜିନିଷ ଆଶ୍ରୟଟା ଆମର କେତେ ଅଛି ଭଗବାନଙ୍କ ପ୍ରତି, ଏଇ ଆଶ୍ରୟ ଦୃଢ଼ଟା ବଡ଼ ଜିନିଷ। ଗୁରୁବାର ଆଚାର୍ଯ୍ୟବର୍ଗଙ୍କର ଯେଉଁ ଭଗବାନଙ୍କ ପ୍ରତି ଆଶ୍ରୟ ଦୃଢ଼ଟା ସେଟା ଆମେ ଜାଣିଛେ, କେବଳ ପ୍ରଚାର କିଏ ପ୍ରଚାର କରି କେତେ ଭକ୍ତି ତିଆରି କରିଦେଲେ ବା କିଛି ମନ୍ଦିର କରିଦେଲେ, ଏଇଥିରେ ଯେ ସେ ଭାବିଦେବା ଉଚିତ ଯେ ଆମେ ଗୁରୁବର୍ଗ ଠାରୁ ବଡ଼ ହେଇଗଲୁ, ଏଇଟା ତାଙ୍କ ଭକ୍ତି ଜୀବନର ପତନର ଯାହା କୁହନ୍ତି ରାସ୍ତା, ଏଇଟା କେବେ ବି ଏ ଜ୍ଞାନ ଆମର ଆସିବା ଉଚିତ ନାହିଁ। କବିରଙ୍କ ପାଖକୁ ସେ ପଣ୍ଡିତ ଜଣେ ପଣ୍ଡିତ ଆସିଲେ, ସମସ୍ତଙ୍କୁ ପରାସ୍ତ କରିକରି ଆସିଲେ, ଆସିକି ପହଞ୍ଚିଲେ କାଶୀରେ। କାଶୀ ପଣ୍ଡିତ ମାନେ ତାଙ୍କର ସବୁ ପତ୍ର ଦେଖି ଭୟ ହେଇଗଲେ, ପତ୍ର ଗୁଡ଼ିକ ଦେଖିଲେ ସବୁ ଏତେ ଲୋକଙ୍କ ପାଖରୁ କଣ ସେ ଧରିକି ଆସିଛି ବିଜୟ ପତ୍ର, ଆମେ କଣ ପାରିବୁ। ସେ କହିଲେ ଠିକ ଅଛି, କାଶୀ ବିଶ୍ୱନାଥ ଦର୍ଶନ ଗଲେ, କହିଲେ ପ୍ରଭୁ ଆପଣ ଆମକୁ ବଞ୍ଚାନ୍ତୁ, ଏ ପଣ୍ଡିତ ଆମେ ଯେଟା ହଉଛୁ ପଣ୍ଡିତ ମାନଙ୍କର ସ୍ଥାନ, ଆପଣ ଟିକେ ବଞ୍ଚାନ୍ତୁ ନା। ଠିକ ଅଛି, କାଶୀ ବିଶ୍ୱନାଥ କହିଲେ ତୁମେ ସେ ପଣ୍ଡିତଙ୍କୁ କବିର ପାଖକୁ ନେଇଯାଅ, ଗୋଟିଏ ପଦ କଥାରେ ତାଙ୍କୁ ପଣ୍ଡିତ ପାଖରେ ପହଞ୍ଚିଲେ, ଏମାନେ ଯଦି ପ୍ରଭୁ କହିଛନ୍ତି ତାହେଲେ ମୁଁ ଶାସ୍ତ୍ରାର୍ଥ କରିବି, ଆଉ ମୁଁ କଣ କରିବି ମୋତେ ଆପଣ ପଚାରିବା ଦରକାର ନା, ମୁଁ ତ କିଛି ପାଠ ପଢ଼ିନି, ମୁଁ ଗୋଟିଏ କଥା ଆପଣ ପଚାରିବି। ପଣ୍ଡିତ କହିଲେ ଆପଣ ପଢ଼ିକି ବୁଝିଛନ୍ତି ନା ବୁଝିକି ପଢ଼ିଛନ୍ତି? କବିର ଏତିକି ପଚାରିଲେ, ପଣ୍ଡିତ ଜୀ ମୋତେ ବିଶ୍ୱନାଥ ଯଦି କହିଛନ୍ତି ଆପଣ ସାଙ୍ଗେ ଶାସ୍ତ୍ରାର୍ଥ କରିବା ପାଇଁ, ମୁଁ ତ ନାମ ଛଡ଼ା ଶାସ୍ତ୍ର କିଛି ଜାଣେ ନା, ମୁଁ କେବଳ ଜାଣେ ପ୍ରଭୁଙ୍କର ନାମ ହିଁ ସଂସାର ସବୁଠୁ ବଡ଼ ଜିନିଷ, ତ ମୁସଲମାନ କୂଳରେ ଜନ୍ମ ହେଇଛି, ବଡ଼ କୃପାରୁ ଗୁରୁଦେବ ମୋତେ ନାମ ଟିକେ ଦେଇଛନ୍ତି, ସେଟା କାହାକୁ ଶିଷ୍ୟ କରିଥିଲା ବ୍ରାହ୍ମଣ ଛଡ଼ା, କିନ୍ତୁ ମୋ ଭଳି ଅଧମକୁ ଶିଷ୍ୟ କରିଛନ୍ତି, ନାମ ହିଁ ବଡ଼ ଶାସ୍ତ୍ର ବୋଲି ଜାଣେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପଢିକି ବୁଝିଛ ନା ବୁଝିକି ପଢିଛ? ବୁଝିପାରୁଛନ୍ତି ନା, ଆମେ ପଢିକି ବୁଝୁଛେ, ବୁଝିକି ପଢିବାଟା କଣ କହିଲେ? ଚକ୍ଷୁ ଦାନ ଦିନ ଯେଇ ଜନ୍ମେ ଜନ୍ମେ ପ୍ରଭୁ ସେଇ ପରବର୍ତ୍ତୀ ପଦ दिव्य ज्ञान हृदय प्रकाशित जो मान ज्ञान भगवान देखते अंतर से बुझिकी पढ़ती मान भगवान करुणार ए संसार चली भगवान करुणार मु बंची भगवान करुणार सृष्टि चली भगवान करुणार मु किसी पाई इटा बुझी कर आमे पढ़ी बुझुचे पंडित कहला मु बहु पंडित भेटी आज्ञा आप प्रश्न पचारे बुझे पढ़ी मत बुझा बुझी पढ़वा पढ़ी बुझे बापा अलग कबीर कहले कहले आज आगे बुझी पढ़ कह के बुझी पढ़वी ना बुझी पढ़वा को हेले तुम्हें जा बुझी जाओ शास्त्र से दरकार ना ତାଙ୍କର ଶରଣ ନିଅ ସେ ତୁମକୁ ବୁଝେଇଦେବେ ତାପରେ ପଢ଼ିବ ତାପରେ ଶସ୍ତ୍ରାର୍ଥ କର ତୁମେ କଣ ଶସ୍ତ୍ରାର୍ଥ କରିବ ବାପା କହିବାର ତାତ୍ପର୍ଯ୍ୟ ଏଠି ଅଛନ୍ତି ଯୋଉ ଅଗାଧି ଏ ଶବ୍ଦ ଆସିବେ ଏଠି ଆମର ଇଂରାଜୀ ଛୋଟ ଲୋକ କହୁଛନ୍ତି ଭୁଲଟି କରିଦେଇଛନ୍ତି ବୁଝିପାରୁଛନ୍ତି ସାଧକମାନଙ୍କୁ ଶିକ୍ଷା ଦେଉଛନ୍ତି ବୋଲେ ମୁଁ ନିଶ୍ଚିତ ଭାବରେ ଯିବି ଗୁରୁଦେବଙ୍କ ଚରଣରେ ସମସ୍ତ ନୀତିଶାସ୍ତ୍ରକୁ କାଟିଦେବି ନା କିଛି ଯଦିଓ ନୀତି ମୁଁ ପ୍ରଣୟନ ମୋର ଭଗବାନଙ୍କର ବିଭୂତି ଉପରେ ମୋର ମନୁମାନ ଆସନ୍ତି ପ୍ରଣୟନ କରିଛନ୍ତି ମୋର ସବୁ ଅଂଶ ପ୍ରଣୟନ କରିଛନ୍ତି କିନ୍ତୁ ମୁଁ ନୀତି ମାନିବି ନା କାହିଁକି ନା ଭକ୍ତି ଶାସ୍ତ୍ର ହେଉଛି ପ୍ରବଳ ଏବଂ ଡିସିସନ ନେଲେ ଯିବେ ବର୍ତ୍ତମାନ ମୋ ଶିରରେ ମୁଁ ତାଙ୍କର ଚରଣଙ୍କୁ ସ୍ପର୍ଶ କରିବି ଆଉ ସ୍ପର୍ଶ କରିବି କିଭଳି ଭାବରେ ନା ନିଷ୍ଠ ଭାବରେ ସତଟା କିଛି ଇଏ ବହୁତ ପ୍ରଶିଷ୍ଟ ଯୋଗ୍ୟତା ଆମର ଗୁରୁଦେବ ଗୋଟେ ସୁନ୍ଦର କଥା କୁହନ୍ତି ଡିସ୍କ୍ୱାଲିଫିକେସନ ଇଜ୍ ୟୋର କ୍ୱାଲିଫିକେସନ ଅଯୋଗ୍ୟତାଟା ହେଉଛି ଆମର ଯୋଗ୍ୟତା କିନ୍ତୁ ଆମେ ତ ହତଭାଗା ଡିସ୍କ୍ୱାଲିଫିକେସନଟାକୁ କ୍ୱାଲିଫିକେସନ ବୋଲି ଆମେ ଅଯୋଗ୍ୟତାଟାକୁ ଯୋଗ୍ୟତା ବୋଲି ଆମେ ଗ୍ରହଣ କରିବା ପାଇଁ ରାଜି ନୁହେଁ ଆମର ଯେଉଁ ମେଟେରିଆଲ କ୍ୱାଲିଫିକେସନ ଅଛି ଅଯୋଗ୍ୟତା ମାନେ କ'ଣ ଭକ୍ତିରେ ମୋର ଅଧିକାରଟା ନାହିଁ ଏ ଅଯୋଗ୍ୟତାଟାକୁ ଆମେ ଅନୁଭବ କରୁନୁ ଯେକୌଣସି କିଛି ବିଦବତ୍ତା ଆମର ଭଗବତ କରୁଣାରୁ ଚାଲି ଆସିଲା ଭକ୍ତିମାନଙ୍କ କରୁଣାରୁ ସେଇଟା ହେଉଛି ଆମର ଆମର କ୍ୱାଲିଫିକେସନ ନିଷଠ ଶିଷ୍ୟର ଏଇଟା ବହୁତ ବଡ଼ ଯୋଗ୍ୟତା ଯେଉଁଦିନ ଶିଷ୍ୟ ଯେଉଁଦିନ ଭକ୍ତ ନିଜକୁ ଅଯୋଗ୍ୟ ବୋଲି ଜ୍ଞାନ କରିବ ସେଇଦିନ ଭଗବାନଙ୍କ ଦୟା ବୈଷ୍ଣବଙ୍କର କରୁଣା ବେଶୀ ଦୂରରେ ନାହିଁ କିନ୍ତୁ ଦୂରରେ ଆମେ ଅଛେ କାରଣ ଆମେ ହେଉଛୁ ସଠ ଜଣେ ଆଚାର୍ଯ୍ୟ ପଢ଼ିଥିଲି ସେ ଶିଷ୍ୟ ଗ୍ରହଣ କରନ୍ତି ବହୁତ ସ୍କୁଟି ନାଇସ୍ କରିଥାନ୍ତି ବାଛି ବାଛି ଶିଷ୍ୟ ଗ୍ରହଣ କରନ୍ତି ବହୁତ ଦେଖନ୍ତି ଏ ଶାସ୍ତ୍ରାନୁବର୍ତ୍ତିନୀ କି ନାହିଁ ସଦାଚାରୀ କି ନାହିଁ ସବୁ ଦେଖନ୍ତି ଜଣେ ଗଲେ ଦୀକ୍ଷା ନବା ତାଙ୍କର ଦୁଇଟି ଜିନିଷ ଦୁଇଟି ଅବସ୍ଥା ଅଛି କଣ ବୁଝିପାରୁଛନ୍ତି ସଂସାରକୁ ଭୋଗ କରିବାର କାମନା ଅଛି ବିବାହ ଚୋରା ହେଇକି ତାଙ୍କୁ ରୋଜଗାର କରିବି ସଂସାରରେ ଭୋଗିବି କିନ୍ତୁ ଦ୍ୱିତୀୟ କାମନା ଅଛି ଗୁରୁ ଦୀକ୍ଷା ନେବେ ଗଲେ ଯାଇକି ଆଶ୍ରମର ଦ୍ୱାର ଦେଶରେ ବସିଲେ ଏ ନିଷଠ ଦୁଇ କଥାରେ ଅଛି କରୁଣା କେଉଁମାନଙ୍କୁ ମିଳିବ ନା ଯେଉଁମାନେ ପ୍ରକୃତରେ ନିଷ୍କପଟ ସଠ ନୁହନ୍ତି ସେମାନଙ୍କୁ କରୁଣା ମିଳିବ କପଟିମାନଙ୍କ ପାଇଁ କରୁଣା ବହୁତ ଯାହା କହନ୍ତି କରୁଣାର ଦ୍ୱାରା ପ୍ରଭୁଙ୍କର ବନ୍ଦ ଦେଖିଲେ କ'ଣ କରିବି ମୋର ତ ସଂସାରକୁ ଭୋଗିବାର ଇଚ୍ଛା ଅଛି ଦୀକ୍ଷା ନେବାକୁ ଇଚ୍ଛା ଅଛି କ'ଣ କରିବି ଶୁଣିଛନ୍ତି ତାଙ୍କର ମହିମା ସେ ତ କାହାକୁ ଏମିତି ଦୀକ୍ଷା ଦିଅନ୍ତି ନା ଯେଉଁମାନେ ନିଷ୍କିଞ୍ଚନ ବୃତ୍ତି ଗ୍ରହଣ ନ କରିବେ ଯେଉଁମାନେ ହରିଭଜନରେ ସେବାରେ ନିଯୁକ୍ତ ନେବେ ତାଙ୍କୁ ଦେବେନି ଦୀକ୍ଷା ଇଏ ଜାଣନ୍ତି ଭଲ ତୁ ଦେଖିବା ମୁଁ ସତକଥା କହିବି ଅସୁବିଧା କ'ଣ ଅଛି ଆସିଲା ଆଗେ କହିଲେ ଗୁରୁଦେବ ମୁଁ ଆପଣଙ୍କୁ ତୋତେ ଦୀକ୍ଷା ନେବି କହିଲି ବାପା ତୁ ଯୋଗ୍ୟ ମନ୍ତ୍ରଣା ପାଇଁ ପଳା କହିଲି ନା ମୁଁ ତ ଯିବିନି ଆଉ ମୁଁ ରହିବି ଆଉ ଗୁରୁ ଜାଣନ୍ତି ଆର କେଉଁ ଦୋଷ ଅଛି ଆଉ ସେ ସିଦ୍ଧ ମହାତ୍ମା ତାଙ୍କ ପାଖକୁ ରାଜା ଆସନ୍ତି ବଡ଼ ବଡ଼ ଲୋକମାନେ ଆସନ୍ତି ତେଣୁ ଇଏ ଗୁରୁ ଯେତେ ପର୍ଯ୍ୟନ୍ତ ପଳା ବୋଲି ସେ ବହୁତ ଦିନ ରହିଲାଣି ସେଠି ଗୁରୁଦେବ କହିଲେ ତୁ କାହିଁକି ପଡ଼ିବ ତୁ ମନ୍ତ୍ରଣା ପାଇଁ ଯୋଗ୍ୟ ନୁହେଁ ତୁ ପଳା ସ ସଂସାର ଭୋଗରେ ପାଇଁ ତୋର ଇଚ୍ଛା ଅଛି ରାଣୀ ଅର୍ଦ୍ଧରାତ୍ରରେ ସେ ରାଜ ରାଜ୍ୟର ରାଣୀ ଆସୁଛନ୍ତି ସାଧୁଙ୍କୁ ଦେଖା କରିବା ପାଇଁ। ଅର୍ଦ୍ଧରାତ୍ରିରେ ଯେତେବେଳେ ତାଙ୍କ ଆଶ୍ରମ ଦ୍ୱାରଦେଶରେ ପ୍ରବେଶ କରୁଛନ୍ତି, ଇଏ କ'ଣ କରିଛନ୍ତି, ଇଏ ତ ଦ୍ୱାରଦେଶରେ ବସିଛନ୍ତି, ତାଙ୍କ ଅନ୍ତରେ ତ କାମନା ଅଛି। ଯେତେବେଳେ ଦେଖିଲେ ନାରୀ ନାରୀର ସ୍ୱର ନାରୀର ପାଦର ନୂପୁର ଧରି ବାଜୁଛି, ସେଠୁ ଚାହିଁ ଚାହିଁକି କ'ଣ କଲେ ଦୀପଡ଼ା ଲଗେଇ, କେଉଁ ନାରୀ ଆସୁଛି, ଦୀପଡ଼ାକୁ ଲଗେଇଲେ ବାରମ୍ବାର ଦେଖିଲେ ସେ ଭିତରୁ ଗୁରୁ ଥାଇକି, କାରଣ ଗୁରୁ ବାହାର କରିପାରୁନାହାନ୍ତି, ଇଏ ବାରମ୍ବାର ଗୁରୁ ସେ ଦୋଷଟା ଦେଖିଲେ ତାକୁ ବାହାର କରିବେ। ବାରମ୍ବାର ଦୀପଡ଼ା କିନ୍ତୁ ଚଳୁଛି ଏମିତି, ଆଉ ସେ କ'ଣ କହୁଛନ୍ତି ନା ଦୀପଡ଼ା ଲଗେଇ ଉପର ତଳ ରାଣୀକି ଦେଖୁଛନ୍ତି, ପଥଟାକୁ ଦେଖୁଛନ୍ତି। ଗୁରୁ ଦେଖିଲେ ଆରେ କିଏ ଏମିତି ଦୀପଡ଼ାକୁ ଚଳେଇଲା, ଆମର ତ କିଏ ଆଶ୍ରମରେ କେହି ନାହାନ୍ତି, ଓ ସେ ତ ଅଛି ଆଉ। ରାଣୀ ଦର୍ଶନ କରି ଗଲା ପରେ କହିଲେ ବାପା ତୋତେ ମୁଁ ମନା କରିଦେଲା, ତୁ ଦେଖିବା ଦୀପଡ଼ା ମୋର କ'ଣ ଅଯୋଗ୍ୟତା, କି କ'ଣ ଅଯୋଗ୍ୟତା ମୁଁ ଦେଖିଲି, ତୋର ଅନ୍ତରେ କାମନା ଅଛି ସଂସାରକୁ ଭୋଗିବା ପାଇଁ, ତୁ କେମିତି ଦେଖିବା ନ। ସେ ଗୋଟିଏ କଥା କହିଲେ, କହିଲେ ଗୁରୁଦେବ ମୁଁ କେତେ ଜନ୍ମ ଯଦି ଚେଷ୍ଟା କରେ ମୋ ସାଧନ ବଳରେ, ମୋର ସାମର୍ଥ୍ୟ ବଳରେ, ମୁଁ କେତେ ଜନ୍ମରେ ମୋ କାମନାକୁ ଦୂର କରିବି, ଆପଣଙ୍କୁ ଆପଣ ମୋତେ ଏଇଟା କହିଦେବେ ତାହେଲେ ମୁଁ ମନ୍ତ୍ର ଲାଗିଲି ପଡ଼ିବି। ମୁଁ କେତେ ଜନ୍ମ ଲାଗିଲେ ମୋର ଅନ୍ତର ଭିତରେ କାମନା କରିପାରିବ, କିନ୍ତୁ ଆପଣ ଯଦି ଗୋଟିଏ ମୁହୂର୍ତ୍ତ ଚାହିଁବେ କରୁଣା କରି ମୋ ଅନ୍ତର କାମନା ପରି ବିଶ୍ୱାସ, ସେଥିପାଇଁ ତୁମ ଆସିକି ପଡ଼ି ରହିଛି। ଗୁରୁ ଖୁସି ହେଇଗଲେ, ଆରେ ଏଇଟା ନିଷ୍କପଟ ଲୋକଟା, ଇଏ ନିଷ୍କପଟ। ଗୁରୁ ତାକୁ ଆଲିଙ୍ଗନ କରିଦେଲେ, କହିଲେ ହଁ ଠିକ ଅଛି ତୁ ମନ୍ତ୍ର ପାଇ, ସେ ସିଦ୍ଧ ହେଇ ସଂସାରକୁ ଭୋଗିବା ଲୋ, ତାର ଅଯୋଗ୍ୟତାଟାକୁ ଜଣେ ସାଧୁ ଆଗରେ ଅନ୍ତର ଖୋଲି କହିଦେଉଛି ନିଷ୍କପଟ ଚିତ୍ତରେ। ଆଜି ସକାଳେ ଶୁଣୁଥିଲେ ନା ଶିବଜୀ ସେଇ କଥା ଚିତ୍ରକେତୁଙ୍କ ଭିତରେ ନର୍ମାଳ ପରେ କହୁଥିଲେ, ଆରେ ଆଜ୍ଞା ଚିତ୍ରକେତୁ ତୋର ଅନ୍ତରରେ ଭୋଗର କାମନା ଭିତରେ ଅଛି, ବାହାରେ ତୁ ଭକ୍ତତ୍ଵ ଭାବ ଦେଖାଉଛୁ, କିନ୍ତୁ ମୁଁ ନିଷ୍କପଟ, ମୁଁ ସ୍ତ୍ରୀକୁ କୋଳରେ ରଖିଛି, ମୁଁ ସଂସାରକୁ ଦେଖାଉଛି ମୁଁ ସ୍ତ୍ରୀ ଲମ୍ପଟ ବୋଲି, କିନ୍ତୁ ମୋ ଭକ୍ତିକୁ ଭିତରେ ଲୁଚିକି ରଖିଛି। ଆମେ କାର ରୋଲ କରୁଛେ, ଆମେ କାର ରୋଲ କରୁଛେ, ଉପରେ ଭକ୍ତିକୁ ଦେଖାଉଛେ, ଭିତରେ ବିଷୟ ଲମ୍ପଟଟାକୁ ରଖିଦେଉଛି। କିନ୍ତୁ ଶିବଜୀ କହୁଛନ୍ତି ନାଇଁ ନାଇଁ ଦେଖ ସଂସାର ସବୁ ଲୋକ ଜାଣନ୍ତି ମୁଁ ସ୍ତ୍ରୀ ଲମ୍ପଟ, କୋଳରେ ବସେଇକି ପ୍ରବଚନ ଦେଉଛି। ସଖ୍ୟ ରସରେ ଯୋଉ ପୋଷଣ ଥିଲା ବାସ୍ତବିକ ଆମ ଭାବ ଗୁଡ଼ା ସବୁ ସେଇଆ, ନିଷ୍କପଟ ନ ହେଲେ, ନିଷଟ ନ ହେଲେ କେହି କେବେ ହରିଙ୍କର କରୁଣା ପାଇପାରିବେ ନା। ସେଥିପାଇଁ ସେ କହିଲେ ମୁଁ ଯିବି ତାଙ୍କ ପାଦ ତଳେ ପଡ଼ିବି, ଏବଂ ଚାଲିଲେ ଇନ୍ଦ୍ର। କେତେ ସୁନ୍ଦର ଶିକ୍ଷା ଦେଖ, ନିଷ୍ଠ ଭାବରେ ଯେମିତି ତାଙ୍କ ଚରଣ ସ୍ପର୍ଶ କରିକି ମୋ ମସ୍ତକ ଲଗେଇକି ମୁଁ କ୍ଷମା ପ୍ରାର୍ଥନା କରିବି। ଏବଂ ଚିନ୍ତୟତସ୍ତସ୍ୟ ମଘନୋ ଭଗବାନ ଗୃହାତ୍ ବୃହସ୍ପତି ଗତ ଅଦୃଷ୍ଟା ଗତିମ ଅଧ୍ୟାତ୍ମ ମାୟା ଅଧ୍ୟାତ୍ମ ମାୟା ଏବଂ ଚିନ୍ତୟତ୍ ପୂର୍ବୋକ୍ତ ପ୍ରକାରଣ ପୂର୍ବ ଶ୍ଳୋକର ଅନ୍ୟ ରହିବ। ଏଇଭଳି ଭାବରେ ଚିନ୍ତା କରିକି ଗଲେ ମୁଁ ଯିବି ନିଶ୍ଚିତ ଭାବରେ ଗୁରୁଦେବ ମୁଁ ପ୍ରସନ୍ନ କରିକି ଆସିବି, ତାଙ୍କ ଚରଣ ତଳେ ପଡ଼ିକି ଆସିବି, ଏଇଟା ଚିନ୍ତା କରିକି ଚାଲିଲେ। ଆଉ ଭଗବାନ ଗୃହା ମଘ ଇନ୍ଦ୍ର ଯେତେବେଳେ ବାହାରିଛନ୍ତି, ଇନ୍ଦ୍ର ଯେତେବେଳେ ବାହାରିଛନ୍ତି ଭଗବାନ ଭାବି କାର୍ଯ୍ୟ ଜ୍ଞାନ ଭଗବାନ ଲାଗିବ କାହା ପାଖରେ ନା ବୃହସ୍ପତିଙ୍କ ନିକଟରେ। ସର୍ବଜ୍ଞ ବୃହସ୍ପତି ଜାଣିଦେଲେ ଯେ ଏ ମୁଁ ଯଦି ତାଙ୍କୁ ଦେଖା ଦିଏ ଇନ୍ଦ୍ରକୁ ବଡ଼ ଝମେଳା ହେଇଯିବ, ଭଗବାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ହେଇଯିବ, ବିଶ୍ୱରୂପଙ୍କର ଗୁରୁ ରୂପରେ ସେ ଗ୍ରହଣ କରିବେ, ଆଉ ନାରାୟଣ କବଚ ପ୍ରାପ୍ତ ହେବେ, ଆଉ ବୃତ୍ରାସୁର ଆସିବେ, ସବୁ ଲୀଳା ତ ବନ୍ଦ ହେଇଯିବ। ଭାବି କାର୍ଯ୍ୟ ଜାଣିଛନ୍ତି ବୃହସ୍ପତ ଗତ ଅଦୃଷ୍ଟ ଗତିମା ଆଧ୍ୟାତ୍ମ ମାୟା ଭଗବତ ମାୟାରେ। କିନ୍ତୁ ମନେ ରଖିଥିବେ ଏଇ ଆଲୋଚନା ହେଲା ବେଳେ ସାଧକମାନଙ୍କ ପାଇଁ ଶିକ୍ଷା ବି ଗୋଟିଏ ଗୋଟିଏ ଜିନିଷ ରହିଛନ୍ତି, ଏ ଆମର ଆଲୋଚନାର ବିଷୟ ରହିବ। ଇନ୍ଦ୍ରଙ୍କର ଲୀଳା ବୃହସ୍ପତି ସହିତ ଚାଲିବ ଏବଂ ସାଧକମାନଙ୍କ ପାଇଁ ଶିକ୍ଷା ବି ରହିବ। ଯେଉଁ ସମୟରେ ଗୁରୁଦେବଙ୍କ ପ୍ରତି ଶିଷ୍ୟର ଅନାଦର ଭାବ ଚାଲି ଆସିଲା, ଗୁରୁଦେବଙ୍କ ପାଖକୁ ଗଲେ ଗୁରୁଙ୍କର ସେବା କରୁଥିଲେ ଗୁରୁଙ୍କର ଆଶ୍ରମରେ ରହିଥିଲେ ବୋଲି ଗୁରୁ ଦୂରରେ ଅଛନ୍ତି ବୋଲି ବୁଝିବାକୁ ପଡ଼ିବ। ଦୂରରେ ରହିବା ପାଖରେ ରହିବାର ବିଷୟ ନାହିଁ, ମନ କେମିତି ଭାବରେ ରଖିଛି, ସାଧୁଙ୍କ ପ୍ରତି ଆଦର ମନୋଭାବ କିଭଳି ଅଛି ସେଇଟା ପଡ଼େ ଜିନିଷ ନନ୍ଦ। ଗୃହ ଲୋକ ବହୁତ ଦୂର ଦୂରରେ ରହୁଛନ୍ତି, ସେ ସାଧୁ କୃପା କେମିତି ପାଇବେ, ସେ ମନରେ ସାଧୁଙ୍କର କରୁଣା ସାଧୁଙ୍କର ଭାବନା ସାଧୁଙ୍କର ଉପଦେଶକୁ ସ୍ମରଣ କରି ସେ ନିକଟରେ ରହିବେ। ଆଉ ନିକଟରେ ରହିଥିବା ଲୋକ ଯଦି ଉପେକ୍ଷା କରେ ଦୂର, ଇନ୍ଦ୍ର ଆଜି ଉପେକ୍ଷା କରିଦେଲେ ଏ ଭାବି କାର୍ଯ୍ୟ ତ ହବ, ଦୂରେଇ ଗଲେ। ଏଥିରୁ ଶିକ୍ଷା ହେଉଛି ସାଧକ ଯେତେବେଳେ ଗୁରୁଙ୍କର ପ୍ରତିମୂର୍ତ୍ତି ଦୃଷ୍ଟି ଆଣିବ ଗୁରୁ ତାଙ୍କ ନିକଟରୁ ଦୂରେଇ ଯିବେ, କୃପାରୁ ସେ ବଞ୍ଚିତ ହେଲା। ଆଉ ଏ ସର୍ବଜ୍ଞ ଆଧ୍ୟାତ୍ମ ମାୟା ସ୍ୱ ଯୋଗଶକ୍ତି ମାୟା ମାୟାରେ ଚାଲିଗଲେ ବୃହସ୍ପତି ଦୂରକୁ, ଇନ୍ଦ୍ର ଆଉ ଖୋଜିକି ପାଇଲେ ନା। ଯଦିଓ ଆପଣ କହିବେ ଇନ୍ଦ୍ର କ'ଣ ଦେବଗୁରୁ ବୃହସ୍ପତି, ଇନ୍ଦ୍ର କ'ଣ ସୂକ୍ଷ୍ମ ରୂପ ଧରିକି, ସେ ତ ଦେବତାମାନେ ବହୁ ରୂପ ଧରିପାରନ୍ତି, ସେ କ'ଣ ଖୋଜିକି ପାଇଲେ କହିଲେ ନା, କାରଣ ସେ ଗୁରୁ ଗରିଆ ଆଧ୍ୟାତ୍ମ ମାୟା ବଳରେ ସେ ପଳେଇଗଲେ। ଆଉ ଏଇ ସମୟରେ ବିପଦ ଲାଗିଗଲା ସାଙ୍ଗେ ସାଙ୍ଗେ, କିଏ ଆନନ୍ଦ ବି ପାଇଲେ, ମାୟା କେତେବେଳେ ଆକ୍ରମଣ କରେ। ଆମେ ଯେଉଁ ମାୟା ବୋଲି ବସ୍ତୁ କହୁଛେ, ହରି ଚିନ୍ତନ ବ୍ୟତିରିକ୍ତ ସଂସାର ସବୁ ବସ୍ତୁକୁ ମାୟା ବୋଲି ଧରିବାକୁ ପଡ଼ିବ, ସବୁ ବସ୍ତୁ ମାୟା, ହରି ସେବା ହରି ଚିନ୍ତନ ବ୍ୟତିରିକ୍ତ ସଂସାର ଯେକୌଣସି ବସ୍ତୁ ତା ମାୟା, ମାୟା ମାନେ ଆମକୁ ଅଜ୍ଞାନ ଭିତରୁ ନେଇଯିବ ଯେକୌଣସି ଅବସ୍ଥା ନା। ଯେତେବେଳେ ଜଣେ ଗୁରୁଙ୍କ ପ୍ରତି ଆମେ ବହୁତ ଭକ୍ତମାନେ ଦୋଷ ଦିଅନ୍ତି, ବିଚାର କରାଯିବ ଦୋଷଟା କାହା, ବହୁ ଜନ୍ମ ପରେ ଆମେ ଆଜି ତିଳକ ମାରିଛେ ମାଳି ମାରିଛେ ହରିଭଜନ କରିଛେ, ଦୋଷ ସଂସାରରେ କାହାର ନାହିଁ, ଦୋଷ ଆମର। ଇନ୍ଦ୍ର ଆଜି ଭୁଲ କଲେ ଯେଉଁ ଦଣ୍ଡ ପାଇବେ, ଅସୁରମାନେ ବର୍ତ୍ତମାନ ଆକ୍ରମଣ କରିବେ ଇନ୍ଦ୍ରଙ୍କ ଯୋଗୁଁ, ଇନ୍ଦ୍ର ଆଜି ଅନାଦର କରିଛନ୍ତି, ମଠରେ କିଛି ଦୋଷ ନାହିଁ, ମନ୍ଦିରରେ କିଛି ଦୋଷ ନାହିଁ, ସଂଘରେ କିଛି ଦୋଷ ନାହିଁ, ଦୋଷ ଆମର, ଆମେ ଅନାଦର କରୁଛେ ସାଧୁଗୁରୁଙ୍କୁ ତାଙ୍କର ଶିକ୍ଷା, ସେଥିପାଇଁ ଆମ ମାୟା ଆକ୍ରମଣ କରୁଛି। ବର୍ତ୍ତମାନ ଗୁରୁ ସିନା ଶିଷ୍ୟଙ୍କୁ ତ୍ୟାଗ କରିଦେବେ, ସଶିଷ୍ୟ ଗୁରୁଙ୍କୁ ଉପେକ୍ଷା କରିବ ନା, ସେ କେବେ ତ୍ୟାଗ କରିକି ଯିବ ନା, ଯେ ସଶିଷ୍ୟ ଇନ୍ଦ୍ରିୟ ତତ୍ତ୍ୱ ଜାଣନ୍ତି, ସେ ଖୋଜିଲେ ଆଉ ଖୋଜି ଖୋଜି ବୃହସ୍ପତି ପାଉନାହାନ୍ତି, କେବେ ପାଉନାହାନ୍ତି। ଆଜିକାଲି ଶିଷ୍ୟ ହେଲେ ସେ କହିବ ଗୁରୁ ଛାଡ଼ନ୍ତୁ, ଇଏ ଗୁରୁ ଗଲେ ଆଉ ଦେଖିବା ଆଉ କେଉଁଠି ଗୁରୁ ଅଛନ୍ତି, ସେ ଖୋଜିବେ, ମାନେ ସିଏ ଜଣେ ଭକ୍ତ, ଏବେ ଜଣେ ଭକ୍ତଙ୍କ ସେ କଥା ପଡ଼ିଥିଲା, ସେ ଗୋଟେ ଭଲ କଥା କହିଲା, କହିଲା ଆଗରୁ ଶିଷ୍ୟମାନେ ଖୋଜି ଖୋଜି ଗୁରୁଙ୍କ ପାଖକୁ ଯାଉଥିଲେ, ବର୍ତ୍ତମାନ ଏମିତି ଗୁରୁଙ୍କର କାମ ପଡ଼ିଲାଣି ମଠ ମନ୍ଦିର କରିକି, ସିଏ ଗୁରୁମାନେ ଖୋଜୁଛନ୍ତି ଶିଷ୍ୟ କେଉଁଠୁ ଆସିବ। ଆଉ ବର୍ତ୍ତମାନ କ'ଣ ଆପଣ ସେ ନିୟମ କହୁଛନ୍ତି, ମୁଁ ଯଦି ତାଙ୍କୁ କହିଗଲେ ଏ ନିୟମ ଚଳିବ ନା, ଏ ନିୟମ କହିଲା ବର୍ତ୍ତମାନ ଗୁରୁଙ୍କର କାମ ପଡ଼ିଲାଣି, ସିଏ ବର୍ତ୍ତମାନ ଶିଷ୍ୟ ଖୋଜୁଛନ୍ତି, ମଠ ଅଛି ମନ୍ଦିର ଅଛି ଚାଲିବ, ଆଉ ଶିଷ୍ୟ କେମିତି ମିଳିବ ନା, ଏଇଭଳିଆ ଶିଷ୍ୟ ସବୁ ଇନ୍ଦ୍ର ଭଳି ଶିଷ୍ୟ ମିଳିବା ଭାରି କଷ୍ଟ, ସିଏ ଗୁରୁଙ୍କର ଗଙ୍ଗା କୂଳରେ ମଠଟି ଅଛି, ଗୁରୁଙ୍କ ପାଖରେ କିଛି ହେଲା ନା, ବହୁ କଷ୍ଟରେ ଯିଏ ଆସିବ ଦୁଇ ଦିନ ନେବେ ତିନି ଦିନ ନେବେ, ଗୁରୁ ତାଙ୍କର କ'ଣ କରିବେ ନା କଣ୍ଠି ମାଳା ଖାଳି ରେଡ଼ି କରି ରଖିଥିବେ, କହିବା ବେକରେ କଣ୍ଠିଟା ପକେଇଦେଲେ ସେ କୁକୁର ଯଦି ବୁଲା କୁକୁର ପକେଇଦେଲେ ସେ ବଡ଼ ଧୋକିବ ଏଇଠି ରହିଥିବ ଖାଇବା ଦିଆ। ଏ ସମସ୍ତିଙ୍କି ଦେଖିକି ଗୋଟେ ଗାଉଲିଆ ଗାଉଁଲିଆ ଲୋକ ଗୌଡ଼ ଲୋକଟେ ଆଇବେ, ତାହେଲେ ଗୁରୁ କହିଲେ ଯାହା ହେଲେ ତା ଗାଉଁଲିଆ ଲୋକ ଅଛି, ଇଏ ବି ମଧ୍ୟ ରହିବ ଆଉ, କିନ୍ତୁ ଚେଲା ହେବା କ'ଣ ଛୋଟ କାମ ନା, କ'ଣ ଶିଷ୍ୟ କଥା ଗୋଟେ ଛୋଟ କାମ ନୁହେଁ ନା, କାରଣ ସ୍ୱତନ୍ତ୍ରତାକୁ ତ୍ୟାଗ କରିବାକୁ ପଡ଼ିବ, ବହୁ ବଡ଼ କାମ, ଇଏ ବହୁ ବଡ଼ କାମ। ଗୁରୁ ତା ବେକରେ ପକେଇଦେଲେ କଠି ମାଡ଼ ମାରିଦେଲେ, କହିଲେ ଇଏ ଚାରିଟା ମଧ୍ୟ ରହିବ, ଦୁଇ ଦିନ ହେଲା ତିନି ଦିନ ହେଲା, ତାପରେ ଗୁରୁ କହିଲେ ବାପା ଟିକେ ଗଙ୍ଗା ସ୍ନାନ ଅଛି ଚାଲ ଯିବା, କହିଲା ଗୁରୁଦେବ ଗଙ୍ଗା ସ୍ନାନ ଅଛି, ତାହେଲେ ମୁଁ ବି ଯେଉଁ ଟିକେ ପୁଣ୍ୟ ପର୍ବ ଅଛି ମୁଁ ବି ଟିକେ ଗଙ୍ଗା ସ୍ନାନ କରିବାକୁ ଯିବା, ହଁ ଯିବି। ଗୁରୁ କହିଲେ ତୁମେ ଚାଲ, ମୋ ବେଡ଼ି ପତ୍ର ଗୁଡ଼ା ସବୁ ଧର, ଆଉ ସେତେବେଳେ ସବୁ ଚୁଡ଼ା ଧରିକି ଚାଉଳ ଧରିକି ଯାଆନ୍ତି ବାଟ ରୋଷେଇ କରି ଖାଆନ୍ତି। ଏଠି କଥାଟା ପଡ଼ିଛି ଇନ୍ଦ୍ର ଉପେକ୍ଷିତ କଲେ ନା ଗୁରୁ, ନା ଆଜିକାଲି ତ ସମାଜ ଏଇ ଯେଉଁ ଆମେ ଯେଉଁ ଭାବୁଛେ ବୁଦ୍ଧିମାନ ପିଲା ଆସୁଛନ୍ତି, ବୁଦ୍ଧିମାନ ପିଲାର କାମ ନାହିଁ ଏଠି, ଭକ୍ତିରେ ବୁଦ୍ଧି କିଛି କାମ କରିବନି, ସେ ବୁଦ୍ଧି ହିଁ ସଂସାର ଭକ୍ତି ମାର୍ଗକୁ ନଷ୍ଟ କରିବ, ବୁଦ୍ଧି ଏଠି ଖର୍ଚ୍ଚ ନାହିଁ, ବୁଦ୍ଧି ସବୁଠୁ ବୁଦ୍ଧିମାନ ଲୋକ ବୁଦ୍ଧି ଦେଇ ଯାଇଛନ୍ତି ଆଚାର୍ଯ୍ୟ, ସିମ୍ପଲି ୟୁ ଆକ୍ସେପ୍ଟ, କେବଳ ଗ୍ରହଣ କରିକି ଚାଲ, ବୁଦ୍ଧି ଖର୍ଚ୍ଚ କିନ୍ତୁ ଫାଇଟିଂ କରିବ, ବୁଦ୍ଧି ଏଠି କିଛି କାମ କରିବନି, ଏଠି ନିର୍ବୁଦ୍ଧି ହିଁ କାମ କରିବାକୁ ପଡ଼ିବ। ସାହୁ କହିଛି ପାଚିଲା ଧାନରେ ମହି ଦେଉଛି, ଆଚାର୍ଯ୍ୟମାନେ ଯାହା କହିଛନ୍ତି ସେ ନୀତିରେ ଚାଲ, ବୁଦ୍ଧି ଖର୍ଚ୍ଚ କଲେ ଚଳିବ, ଆଉ ବୁଦ୍ଧି ଖର୍ଚ୍ଚ କଲେ କଣ୍ଟ୍ରୋଲ ଚାଲିବ, ଏଇଟା କଲେ ଦିସ୍ ପଏଣ୍ଟ ଦ୍ୟାସ୍ ଦ୍ୟାଟ୍ ପଏଣ୍ଟ ଖାଲି ଫାଇଟିଂ, ବୁଦ୍ଧି ଦରକାର ଏଠି, ଶ୍ରଦ୍ଧା ଦରକାର। କିଏ ଅଧିକାରୀ ମହାପ୍ରଭୁ ଅଧିକାରୀ ଭଜନର ଅଧିକାରୀ ଗୋଟିଏ ରଖିଲେ, ଶ୍ରଦ୍ଧାବାନ ଜନହୟ ନାମ ଅଧିକାରୀ, ଶ୍ରଦ୍ଧା ଯଦି ଜଣେ ଶିକ୍ଷିତ ପିଲାରେ ଆସିଛି ସେ ବି ନାମର ଅଧିକାରୀ, ଯଦି ଅଶିକ୍ଷିତ ପିଲାରେ ଆସିଛି ବି ନାମର ଅଧିକାରୀ, ଯାହାର ପ୍ରଭୁଙ୍କ ପ୍ରତି ଶ୍ରଦ୍ଧା ସେ ଶିଷ୍ୟ, ଏଇଟା ଯୋଗ୍ୟତା। ଆଉ ଇଏ ତ ଗୁରୁଙ୍କର କାମ ଦରକାର, ତାକୁ ଅଟକେଇ ଦେଲେ, ଅଟକେଇ ଦେଇକି ହାଣ୍ଡି କଡ଼ା ଧରେଇକି ଚାଉଳ ଧରିକି ଗଲେ ମୁଣ୍ଡିଆ ମାରି ମୁଣ୍ଡ ଧରିକି ଚାଲ ଚାଲିଲେ, ଗୁରୁ ଯେତେବେଳେ ଯାଉଛନ୍ତି ଗଙ୍ଗା ସ୍ନାନ ପଡ଼ିଛି, ଆଉ ଗୋଟେ ତାଙ୍କର ଗୁରୁଙ୍କର ବନ୍ଧୁ ଜଣେ ଅଛନ୍ତି ଦେଖା, ସିଏ ବୁଢ଼ା ହେଇଗଲାଣି, ସିଏ କହିଲା କ'ଣ ଆସୁଛ ଆଉ ପୁରୁଣା ବନ୍ଧୁ ଆମର ଦେଖା ହେଲା ନା, ଇଏ କିଏ ନା ଇଏ ମୋଚାଲା ନା, କୁଆଡ଼େ ଯାଉଛ ନା ଗଙ୍ଗା ସ୍ନାନ କରିବାକୁ, ଏଇଟା ବଡ଼ ପୁଣ୍ୟ ପର୍ବ ଅଛି, କହିଲା ମୁଁ ଟିକେ ଯାଆନ୍ତି ଆଉ, ତୁମେ ତ ବୁଢ଼ା ଲୋକ ଯିବ ସିନା, ତୁମ ବେଡ଼ିଂ ପତ୍ର ଏସବୁ ଜିନିଷ କହିଲା ମୋ ସେ ସେବା ନଦ ଗଲେ ଶିଶୁ ତାର ତାର ଦୁଇଟା କିଣି ହେଇଗଲା, ଶିଶୁ ଧରିକି ଚାଲିଲା। ଗଲା ପରେ ସିଏ ଯାହାକୁ ଧରିକି ଗଲେ ଯେଉଁ ବନ୍ଧୁ ତାର ବନ୍ଧୁବାନ୍ଧବ ଗାଁ ପଡ଼ିଲା। ସିଏ କହିଦେଲା କହିଲା ବୁଝୁଛ କି ଗଙ୍ଗା ପର୍ବ ଅଛି, ପୁଣ୍ୟ ପର୍ବ ଅଛି, ଇଏ ମୋର ପୁରୁଣା ବନ୍ଧୁ ଇଏ ସାଧୁ ହେଇଯାଇଛନ୍ତି, ଇଏ ଜଣେଇ ଦେଲେ ଆମେ ଯାଉଛୁ ତା ସାଙ୍ଗରେ ଗଙ୍ଗା ପର୍ବ। କହିଲା ମୁଁ ଟିକେ ଯାଆନ୍ତି, ତୁମେ ଯିବ, ତୁମେ ତ ବୁଢ଼ା ନା, ତୁମ ବେଡ଼ିଙ୍ଗଟା ସିଏ ନଦିବ, ଇଆର ବେଡ଼ିଙ୍ଗ ଉପରେ ବେଡ଼ିଙ୍ଗ ଇଆ କାନ୍ଧ କଥା ହେଲା, ଶିଶୁ ଆଗରେ ଖଟିବାକୁ ପଡ଼ିବ ନା। ଇଏ ସବୁ ଚବିଶ ଘଣ୍ଟା ଶୋଧନ କରିବାକୁ ପଡ଼ିବ ଆଜ୍ଞା। ଏ କାହିଁକି ବର୍ତ୍ତମାନ କି ଭକ୍ତିରେ ଗୋଟେ ଆବେଶ ଆସୁନି କି ଇନ୍ଦ୍ରିୟ ଗୁଡ଼ାକ ଶୁଦ୍ଧ ହେଇନାହାନ୍ତି, ଝାଡ଼ୁ ମାରିବା, ଲାଟ୍ରିନ୍ ସଫା କରିବା, ଏଇଟା ସବୁ କରିବାକୁ ପଡ଼ିବ। ତୁମେ ଏଜୁକେଟେଡ୍ ପିଲା ହବ, ଏଥିରେ କ'ଣ ମିଳିବ? ତୁମ ସେ ପିଲାଟା କି କାମ ଲାଗିବ? ଟିଚିଂ ଟେକ୍ନିକ୍ରେ କିଛି କାମ ଲାଗିବ? ତୁମେ ଆଗେ ଶୁଦ୍ଧ ହୁଅ, ଏସବୁ ନିଜେ କରିବାକୁ ପଡ଼ିବ ସବୁ ନିଜେ। ତାହେଲେ ଇନ୍ଦ୍ରିୟ ଗୁଡ଼ିକ ଭଗବାନ ସେବାରେ ଲାଗିଲେ, ଶୁଦ୍ଧ ଭକ୍ତ ଯଦି ମନ୍ଦିର ପ୍ରତିଷ୍ଠା କରିଛନ୍ତି ତାଙ୍କର ସେଠି ସେବା ସ୍ୱୟଂ ନେଉଛନ୍ତି, ସେଠି ସେବା କରିବା ଦ୍ୱାରା ଆମ ଇନ୍ଦ୍ରିୟ ଗୁଡ଼ାକ ଶୁଦ୍ଧ ହେଲା, ଅଧିକାର ଆସିଲା ଧୀରେ ଧୀରେ ଭଜନର। ଏଇଟା ନ କରି ଡାଇରେକ୍ଟ କାଗଜ କଲମ ଧରିକି ବସିବେ, ତାଙ୍କ ପଡ଼ ଫେଲ ହେବେ, ସେମାନେ ସବୁ ଗର୍ବ ହେଇକି ସବୁ ଦୁନିଆ ଇଣ୍ଟରନେଟ୍ରେ ଫାଇଟିଂ ଲଗେଇକି ସବୁ ଫାଇଟିଂ ପ୍ରିଚିଂ ନା ଫାଇଟିଂ ଚାଲିବ। ବୈଦିକ ପ୍ରିନ୍ସିପଲ୍କୁ ଭାଙ୍ଗି ହେବନି, ଏଇଟା ଭାଙ୍ଗିକି ସବୁ ଗଡ଼ବାର ପଡ଼ିଛି। ଆଇଏ ତା ଗୁରୁ ଗଙ୍ଗର ମଠର ନାହିଁ ବୋଲି ତାଙ୍କୁ ରଖିଦେଲେ, ଚେଲା କରିଦେଲେ। ଏଇ ଚେଲା ଯଦି କଲେ କଲେ ମଠକୁ ଜଗେଇଲନି, କହିଲେ ଗଙ୍ଗା ସ୍ନାନ କରିବ, ତାହେଲେ ଯେ ଗଙ୍ଗା ସ୍ନାନ କରିବ? ସେ ଗୁରୁଙ୍କର ବୋଝ ବୁଝିବାକୁ କଷ୍ଟ ଲାଗିଲାନି, ତିନିଟା ବେଡ଼ିଂ ହେଇଗଲା। ସେ ଯାହାକୁ ଟାକିଂ ନେଲେ ସିଏ ତାର ବନ୍ଧୁ ଗାଁ ଦେଇଗଲେ, ସିଏ ବି କହିଦେବେ ସେମିତି। ଗୁରୁ କହିଲେ ଠିକ୍ ଅଛି, ତୋର ବନ୍ଧୁବାନ୍ଧବ ତାଙ୍କ ତୋ ବେଡ଼ିଂଟା ବି ତାକୁ ଦେ, ଚାରିଟା ବେଡ଼ିଂ ହେଇଗଲା। କହିଲା ଗୁରୁଦେବ ଆପଣଙ୍କ କଣ୍ଠି ନିଅନ୍ତୁ। ଗୁରୁ କହିଲେ କ୍ଷୀର ଏତେ ଦିନ ପରେ ତୋତେ ଗୋଟେ ପାଇଥିଲି, ତୋ କଣ୍ଠି ଦେଉଛି। କହିଲା ଗୁରୁଦେବ ଏଇ କଣ୍ଠି ମାଳାଟା ଆପଣ ଓଟ ନହେଲେ ଗଧ କା ବେକରେ ବାନ୍ଧିଦେବେ, କାରଣ ଆପଣଙ୍କ ଶିଷ୍ୟ କିଏ ହବ? ଆପଣଙ୍କ ଶିଷ୍ୟ କିଏ ମଣିଷ ହେଇପାରିବେନି, ଆପଣଙ୍କ ଶିଷ୍ୟ ଗଧ ହବ ନହେଲେ ଓଟ ହବ। ମାଳାଟାକୁ କାଢ଼ିଲେ ଗୁରୁଙ୍କ ଉପରେ ଫୁଙ୍ଗ ଫିଙ୍ଗି ଦେଇକି ଶିଷ୍ୟ କହିଲା ମୋର ଗଙ୍ଗା ସ୍ନାନ ଦରକାର ନାହିଁ, ଏମିତି ଆଉ ଗୁରୁ ମୋର ଦରକାର ନାହିଁ, ସେ ତା ଗୁରୁଙ୍କ ପଳେଇବ। ଆଉ ଏଇଭଳିଆ ଶିଷ୍ୟ କିଏ କିଏ ଏଭଳି ନିଷ୍ଠ ହେଇକି ସେବା କରିବା ପାଇଁ ଚାହୁଁଛନ୍ତି ତାଙ୍କୁ? ଇନ୍ଦ୍ର କେତେ ଗୁଡ଼େ ଶିକ୍ଷା ଦେଉଛନ୍ତି, ନିଶ୍ଚଟ ଭୁଲ କରିଦେଲେ ସାଙ୍ଗେ ସାଙ୍ଗେ ଆଡମିଟ୍, ଗୁରୁଙ୍କୁ ତ୍ୟାଗ କରନା, ବହୁ ଅନୁତାପ କଲେ। କ'ଣ ଶିକ୍ଷା ନାହିଁ ଏଥିରେ, ଅହଙ୍କାର ତାର କାମ ନାହିଁ। ଗୁରୁନାଧିକଗତମ ସଂଜ୍ଞା ପରୀକ୍ଷତ ଭଗବାନ ସ୍ୱରାଟ ଧ୍ୟାୟନ୍ତି ଆସୁରେ ଯୁକ୍ତି ଶର୍ମନ ଅଲଭତ ଆତ୍ମନ। କେତେ ବଡ଼ ଶିକ୍ଷା ଦେଖୁଛନ୍ତି, ଶର୍ମନ ଅଲଭତ ଆତ୍ମନ। ଇନ୍ଦ୍ର ସୁଖ ପାଇଲେ, ଭୁଲ କରିଦେଲି କେତେ ଅନ୍ତର ଭିତରେ ଆନନ୍ଦ ତାଙ୍କର ଆସୁନି, ଉପେକ୍ଷା କରିଦେଲେ ନା, ଅବହେଳା କରିଦେଲେ ତାଙ୍କର। ଗୁରୁ ନ ଅଧିକତମ ସଂଜ୍ଞା ପରୀକ୍ଷିତ ଭଗବାନ ସୁରାଟ, ଏଠି ପରୀକ୍ଷିତ ଶବ୍ଦ ଲାଗିଛି। ବଂଶଦର୍ଶନ ତାଙ୍କ ଟୀକାରେ ବହୁତ ସୁନ୍ଦର କଥା କହିଛନ୍ତି, କହିବା ପାଇଁ ସମୟ ନାହିଁ। ଯେଭଳି ପରୀକ୍ଷିତ ମହାରାଜ ମାତୃଗର୍ଭରେ ଭଗବାନଙ୍କୁ ଦେଖିକି ସମସ୍ତଙ୍କୁ ପରୀକ୍ଷଣ କରନ୍ତି ପରୀକ୍ଷିତ, ସେଭଳି ଆଜି ପରୀକ୍ଷିତ ଯେଭଳି ଭଗବାନଙ୍କୁ ଖୋଜିଲେ ଇନ୍ଦ୍ର ସେଇଭଳି ଆଜି ଗୁରୁଙ୍କୁ ଖୋଜୁଛନ୍ତି। ମୋ ଗୁରୁଦେବ କେଉଁଠି ଅଛନ୍ତି? ତାଙ୍କ ଦେହରେ କରୁଣା ପାଇଁ ଭୁଲ କରିଦେଇଛି, ଖୋଜିଲେ ତାଙ୍କ ଯୋଗ ଶକ୍ତି ବଳରେ। କିନ୍ତୁ ପରୀକ୍ଷିତ ଭଗବାନ ସୁରାଟ ଧ୍ୟାୟନ ଧିଆ ସୁରେ ଯୁକ୍ତି ଅସ୍ମାକମ ନିର୍ବାହ ଭବିଷ୍ୟତ ଇତି ଧିଆ ଧ୍ୟାୟନ ଗୁରୁ ବୈମୁଖ୍ୟର ରକ୍ଷକ ଭାବତ୍ ଅସୁରେବ୍ୟ କଥମ ଅସ୍ମାକମ ନିର୍ବାହ ଭବିଷ୍ୟତ ଇତି ଧିଆ ଧ୍ୟାୟନ। ଚିନ୍ତାରେ ପଡ଼ିଗଲା, ରି ଗୁରୁ ମୋର ରକ୍ଷକ ନାହାନ୍ତି ନା, ଗୁରୁଦେବ ଚାଲି ନାହାନ୍ତି, ରକ୍ଷକ ବର୍ତ୍ତମାନ କିଏ ଆମର? ଅସୁରମାନେ ତ ବର୍ତ୍ତମାନ ସାଙ୍ଗେ ସାଙ୍ଗେ ଆଟାକ୍ କରିବେ, ଅସୁର ହେଲା ଏଠି ମାୟା ସାଧକ ପାଇଁ। ଯେତେବେଳେ ଜଣେ ଗୁରୁଙ୍କର ସେବା, ଗୁରୁଙ୍କର ଉପଦେଶ, ଗୁରୁଙ୍କ ପ୍ରଦତ୍ତ ନାମ, ଗୁରୁଙ୍କ ପ୍ରଦତ୍ତ ସେବାରୁ ସେ ବିଚ୍ୟୁତ ହବ, ଏ ଅସୁର ରୂପୀ ମାୟା ତାକୁ ଆଟାକ୍ କରିବ। ଇନ୍ଦ୍ର ଚିନ୍ତା କରୁଛନ୍ତି, ଆରେ ବର୍ତ୍ତମାନ ଦେଇ ସଠିକ ରହିଛି ଅସୁରମାନେ, କାରଣ ଅସୁରଙ୍କ ପଛରେ ବି ଗୁରୁ ଅଛନ୍ତି ନା, ଅସୁରଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ, ସିଏ ବି ରେଡ଼ି ହେଇକି ରହିଛନ୍ତି। ସେ ଦେଖିବେ କେତେବେଳେ ଦେବତାମାନେ ଗୁରୁ ସେବା କଲେନି, ସେତେବେଳେ ସେ ଗୁରୁକୁ ପଢ଼ିଲେ ଅସୁରମାନେ ବର୍ତ୍ତମାନ ଶ୍ରୀ ଗୁରୁ ଚରଣ ପଦ୍ମ କହିକି ତାଙ୍କର ବୃହସ୍ପତି କେବଳ ଛକିକି ରହିଛନ୍ତି ଶୁକ୍ରାଚାର୍ଯ୍ୟ। ସେ ଦେଖିବେ ଦେବତାମାନେ କେତେବେଳେ ଗୁରୁ ସେବାରେ ହେଳନା କଲେ, ସାଙ୍ଗେ ସାଙ୍ଗେ ଗୁରୁ କୃପାଟା ଦେଇଦେବେ ଅସୁରମାନଙ୍କୁ, ଚାଲ ଆଟାକ୍ କର। ଏ ଶିକ୍ଷା ମାୟା ସବୁବେଳେ ଜଗିକି ବସିଛି, କେତେବେଳେ ଇଏ ଗୁରୁଙ୍କୁ ହେଳନା କରୁଛି, କେତେବେଳେ ବୈଷ୍ଣବଙ୍କୁ ହେଳନା କରୁଛି। ଲଗେଇଦେବ ସୈନ୍ୟମାନେ ଗୁଣଙ୍କୁ, ଆଇ ଗୁଣ ଚଲ ପ୍ରକ୍ରିୟା କର, ତା ସବ ବିଗୁଣ ଚାଲି ଆସିବ, ସାଙ୍ଗେ ସାଙ୍ଗେ ଚାଲି ଆସିବ, ତାର ହରିଭଜନ ମୋତେ ଲାଗିବ। ହରିଭଜନ ନାଁରେ ସେ ଯେକୌଣସି କାମ ଗୁଡ଼ିକ କରିବ, ଗୁଡ଼ିକ ତାକୁ ହରିଭଜନ ବଳିଆ ଯେମିତି ଗୀତା ସଂସାର ବେଳେ ଲାଗୁଥିବ କିନ୍ତୁ ହରିଭଜନ ଅବମାନନା କରିଦେଲା। ଇଏ ସାଧୁସଙ୍ଗରେ ଚିରକାଳ, ଭକ୍ତିନାଥ ଠାକୁର ଏ କଥା କହିଛନ୍ତି, ସାଧୁସଙ୍ଗରେ ଚିରକାଳ ରହିବାର ଅଭିନୟ କରି ମଧ୍ୟ କପଟତା ପୂର୍ବକ ତାଙ୍କର ସେବନ କରିବାର ରହିଥିବ। ସଙ୍ଗ ଭିତରେ ଦେଖୁଥିବ, ପ୍ରସାଦ ପାଉଥିବ, ନାମ କରୁଥିବ, ସବୁ କିଛି ଚାଲିଥିବ, କିନ୍ତୁ ସବୁଟା ଅଭିନୟରେ ଉପରେ ଚାଲି ଆସିଥିବ। ଏଇଟା କେଉଁ କଥାରେ କହିଛନ୍ତି କହିଲେ, ଏଇଟା ସେ ତାଙ୍କର ଲାଲୁ ଆଉ କାଲୁ ଦୁଇ ଭାଇ, ଜଣେ ବେପାରୀ ଲୋକ ଥାନ୍ତି, ବ୍ୟବସାୟୀ ଲୋକ, ତାର ଦୁଇଟା ପୁଅ, କିନ୍ତୁ ହା ଭାରି ଦୁଷ୍ଟ, ପୁରା ଜନ୍ମରୁ ଦୁଷ୍ଟ, ସେ ସବୁ କରିବେ ବଦମାସ ତାଙ୍କର ପ୍ରଚୁର, କିନ୍ତୁ ପାଠ ପଢ଼ିବେ। ଇଏ ଚାହୁଁଛି ବେପାରୀ ଯେତେ ଗୁରୁକୁ ଆଣିକି ରଖିଲା ସବୁ ଗୁରୁ ଫେଲ ମାରି ଗଲେ, ସେସବୁକୁ ଆଡ଼ଭାଣ୍ଟେଜ କଲା ଯିଏ ମୋ ପୁଅ ପୁଅକୁ ଏକରୁ ଶହେ ପର୍ଯ୍ୟନ୍ତ ଶିଖେଇ ଦେଇପାରିବ ତାକୁ ମୋ ବିଜନେସ୍ର 10% ପ୍ରଫିଟ୍ ଦେବି। ଜଣେ ଗରିବ ବ୍ରାହ୍ମଣ ଥିଲେ, ସିଏ କହିଲା 10% ପ୍ରଫିଟ୍ ମାନେ, ସିଏ ତ ତାର ପ୍ରଚୁର ଦେଉଛି, ମୋର ଗୁରୁ ମିଳିବ, ଯାହା ଲାଲୁ କାଲୁକୁ ପଢ଼େଇବା ଆଉ, କହିଲା ମୁଁ ଘରେ ବି ଦେବି, ତାକୁ ଖାଇବାକୁ ଦେବି, ସେ କହିଲେ ଜଗିଙ୍କ ପାଠ ପଢ଼ିବେ। ବ୍ରାହ୍ମଣ ଗୁରୁ ବୁଢ଼ା ଲୋକ ବୃଦ୍ଧ ଲୋକ ଆଇଲେ ଯେତେବେଳେ ଲାଲୁ କାଲୁ ମୋ ପାଖରୁ ଆଙ୍କୁ ଗୋଟେ ରୁମ୍ ଦିଆଲା, ସେ ସବୁବେଳେ ତାଙ୍କ ଆଣ୍ଡ୍ରେ ଆଣ୍ଡ୍ରେ ଲାଗିଲେ, ଏପଟୁ 100 ଖାଲି ଗଣା ଶିଖେଇଦେଲେ, କାରଣ ଗଣା ଶିଖେଇଦେଲେ ସେ ନିକିତି ଧରିବ, ପଇସା ପତ୍ର ରୋଜଗାର କରିବ, ନା ବିଜନେସ୍ଟା ବଞ୍ଚିବ ନା। କିନ୍ତୁ ଇଏ କହିଲେ ମୁଁ ଗଣା ଶିଖିବ, ଗଣା ଶିଖିବୁନୁ ଆମେ, ଆଉ କ'ଣ ପାଠ ପଢ଼ିବାକୁ ଆମକୁ ଚାହିଁଲାଣି, ବାପା ଚାହୁଁଛି ତାକୁ 100 ପଢ଼େ, ଆମେ ଶିଖିବୁ। ଇଏ ଦିନେ ଚାଲା କରି କରି କହିଲା, ଦେଖିବା ଇଏ 101, 102, 103 ଗଣିବା ଶିଖୁନାହାନ୍ତି, ତାଙ୍କୁ ଚାଲାକିରେ ମୁଁ ଶିଖେଇବି। ଆଜିକାଲି ଯେମିତି କନଭେଣ୍ଟରେ ପଢ଼ାଯାଉନି, ଏ 1, 2, 3 ଏମିତି ବୁଝିପାରିବନି ଛୁଆ, କ'ଣ ବଲ୍ ଗଡ଼େଇ ଦେଉଛନ୍ତି 1, 2। ସେତେବେଳେ ସେ ଟେକ୍ନିକ୍ ଥିଲା, ସିଏ କ'ଣ କଲା, ସେ ବୁଦ୍ଧି ଖର୍ଚ୍ଚ କଲା, ବ୍ରାହ୍ମଣ କହିଲା ଠିକ୍ ଅଛି ଗୋଟେ କାମ କରିବା, 2 ଧରିକି ଯିବ, ଗାଈକି ଦେଖିଲା, କହିଲା ଲାଲୁ ତୁମେ ବୋଲ ତ ଗାଈରେ କଟା ପାଏ ଅଛେ। ଲାଲୁ ବୋଲ ଏଇଟା 1, 2, 3। କାଲୁ ତା ମନ୍ଥନ ହେଲା, ଏ ତୁମେ ବୋଲ ନା ବୋଲ ନା ଆର ବୋଲ ନା, ଗାଈର କେତେଟା ପାଦ ଅଛି କହିଲୁ, ମାଷ୍ଟର କହିଲେ ବୁଢ଼ା ମାଷ୍ଟର କହୁଛି, ଲାଲୁ ଗଣୁଛି, ଏ ମାନେ ମାଷ୍ଟର କହୁଛି ଏତେ ଡାଇରେକ୍ଟ ପଢ଼ୁନି, ମୁଁ ତାକୁ ଗଣା ଟାଇମ୍ ଶିଖିବି, ଗାଈର କେତେଟା ଗୋଡ଼, ତାପରେ ପଚାରିବି ଏଇ ମନ୍ଦିରରେ କେତେଟା ଖମ୍ବ ଅଛି, ଏମିତି ବୁଲେଇ ବୁଲେଇ ତାକୁ ଶିଖିଦେବି 1-2। ଯଦି ଶିଖିବାର ନାହିଁ ତୁମେ ଶିଖିବ କ'ଣ, କହିଲେ 1, 2, 3 କାଲୁ ତା ମୁଁ ଧରୁନି, କହିଲେ ଏ ମାଷ୍ଟର ଆମକୁ ପଢ଼ା ଶିଖେଇଦେବ, ତୁମେ କରୁଛୁ କାହିଁକି ବୋକା ଏମିତି, ଦାଦା ଆର ବୋଲ ନା, ତୁମେ ଆର ବୋଲ ନା ଏରକମ। ଇ ମାଷ୍ଟର କହିଲା ଏମିତିଆ ଛାତ୍ର, ଇଏ ତ କୋଉବାଟେ ହେଲେ ଯେ ପଢ଼ୁନାହାନ୍ତି, କ'ଣ କରାଯିବ, ଭାରି ଦୁଷ୍ଟା ବି କହିଲେ ପାଠ ପଢ଼ିଲେଣି, କହିଲା ହେଲା ପାଠ ନ ପଢ଼ନ୍ତି ଟିକେ ଶାନ୍ତ ହୁଅନ୍ତି। 2 ଯାଙ୍କ ବସିଥିବେ, ଏ ମାଷ୍ଟର ଶୋଇଲେ ସେ ଶୋଇବା, ମାଷ୍ଟର ଶୋଇଦିଅନ୍ତି, ଶୋଇଲା ପରେ ସେ ଇ 2 ଶୋଇଲେ ମାଷ୍ଟର ଇଏ ଶୋଇବେ, ଇଏ ତାଙ୍କର ମାଷ୍ଟର ସେପଟ ଘରେ ଥିବେ, ବୁଢ଼ା ଆମର ଆସିଲା ବେଳେ ଆଖି ବୁଝି ଘୁଙ୍ଗୁଡ଼ି ମାରିବେ, ବୁଢ଼ା ଆମ ହେଲେ ଶୋଇଗଲେ ଉଠି ପଡ଼ି ସିଗାରେଟ ବିଡ଼ି ସବୁ ଖାଇବେ। ବ୍ରାହ୍ମଣ ଏଥର ଥରେ ଥରେ ଧରିଲେ, ବ୍ରାହ୍ମଣ ତ ଆସି ଦେଖିଲେ ଚକେଇ କଲା, ଆଜି ମୁଁ ଚକେଇ କେତେବେଳେ ଉଠିକି ସିଗାରେଟ ଖାଉଛି ବିଡ଼ି ଖାଉଛି, ଆଜି ଦେଖିଲା ବେଳେ ତ ଘୁଙ୍ଗୁଡ଼ି ଜୋର ମାରୁଛନ୍ତି, ମିଛରେ ଘୁଙ୍ଗୁଡ଼ି ମାରୁଛନ୍ତି, ବ୍ରାହ୍ମଣ କହିଲା ଇଏ ଶୋଇଗଲେ ମୁଁ ଯାହା ଶୋଇବି ଆଉ, ବ୍ରାହ୍ମଣ ଯେତେବେଳେ ଟିକେ ଶୋଇବାକୁ ଯାଉଛନ୍ତି ତାର ଉଠି ପଡ଼ିକି ସିଗାରେଟ ଖାଇଲେ, ଯେତେବେଳେ ସିଗାରେଟ ଖାଇଲେ ଗନ୍ଧଣା ଗଲା ସେ ରୁମ, ସିଏ ଯେତେବେଳେ ଦେଖିଲେ ଗୁରୁଦେବ କବାଟ ଠକିଣି ଖୋଲିଲେ, ପୁଣି ଶୋଇକି ପୁଣି ଘୁଙ୍ଗୁଡ଼ି ମାରିଲେ, ଗୁରୁ ଆସିଲେ କହିଲେ କିଏ ସିଗାରେଟ ଖାଇଲା ଗନ୍ଧଟା ହେଲା ହାତଟାକୁ ଶୁଙ୍ଗିବି, ଏସବୁ ଜାଣୁଛନ୍ତି ଗୁରୁଦେବ ହାତ ଶୁଙ୍ଗୁଛନ୍ତି, ଉଠେଇ ଗଲେ ଉଠ ଉଠ ତୁମ ହାତରୁ ଗନ୍ଧ ଆସୁଛି, ତୁମ ମୁହଁରୁ ଗନ୍ଧ ଆସୁଛି, ତୁମେ ସିଗାରେଟ ଖାଇଛ, ଉଠ ବୋଲେ ଗୁରୁଦେବ ସତ କଥା କହୁଛ, ଆମେ ସିଗାରେଟ ଖାଇଲୁ ନା, ଆମକୁ କେହି ଭଂସାରେ ଭଲ ପାଉନାହାନ୍ତି, ସେ ଗୁରୁଙ୍କୁ କହୁଛୁ, ବୋଧହୁଏ କେଉଁ ଦୁଷ୍ଟ ଲୋକ ଆସିକି ଆମ ହାତରେ ସିଗାରେଟ ରଖିକି ଖାଇଦେଇଗଲ ଆମକୁ ବଦନାମ କରିବା ପାଇଁ, ଆଙ୍କୁ ଆଉ କ'ଣ ପାଠ ପଢେଇବ, ଇଏ ତ ଦୁଷ୍ଟା ବି ଛାଡ଼ୁନାହାନ୍ତି, ତୁମେ ଶୋଇଛ ତୁମ ହାତରେ ଆସିକି ସିଗାରେଟ ଖାଇଦେଇ ପଳେଇବ, ହଁ ତୁମେ ଜାଣିପାରୁନି, ସେଟା ଗୁରୁଦେବ ଆମକୁ ବଦନାମ କରିବା ପାଇଁ ଚାହୁଁଛନ୍ତି ତ, କ'ଣ କରାଯିବ, ଇଏ ଏମିତି କାମ କରୁଛନ୍ତି ଆଉ। ଭକ୍ତିନାଥ ଠାକୁର ସେଇଟା ଲାଲୁ କାଲୁ କଥାରେ ଲେଖିଲେ, କିନ୍ତୁ ଯିଏ ପଢ଼ିବା ପାଇଁ ଚାହୁଁନି ତାହେଲେ ପଢ଼ିଦେବ କି, ପଢ଼ିପାରିବେ, ପଢ଼ିବା ପାଇଁ ଚାହୁଁନାହାନ୍ତି ଆଉ। ଯେଉଁମାନେ ହରିଭଜନରେ ଯେଉଁମାନଙ୍କର ପ୍ରବୃତ୍ତି ନାହିଁ, ଯେଉଁମାନେ ଶ୍ରବଣ କଲାପରେ ବି ତାଙ୍କର, ଏଇଠି ସେ କହୁଛନ୍ତି ସାଧୁସଙ୍ଗରେ ଚିରକାଳ ରହିବାର ଅଭିନୟ କରି ମଧ୍ୟ କପଟତା ପୂର୍ବକ ତାଙ୍କର ସେବନ କରନ୍ତି ନାହିଁ, ଏ କପଟତା ପୂର୍ବକ ତାଙ୍କର ସେବନ କରନ୍ତି, ଅର୍ଥାତ୍ କନକ କାମିନୀ ପ୍ରତିଷ୍ଠାର ମାଦକତା ବିରୁଦ୍ଧ କରନ୍ତି, ସାଧୁ ପ୍ରତି ସାଧୁଗତ ସତଚେଷ୍ଟା କରି ମଧ୍ୟ ଆମମାନଙ୍କୁ ବାସ୍ତବ ସତ୍ୟ ମଧ୍ୟ ପରିଚାଳିତ କରିପାରିବେ ନାହିଁ। ସାଧୁ ଯଦି ସତଚେଷ୍ଟା କରନ୍ତି ଏ ଲାଭ କାଲ ଭଳିଆ ଲୋକଗୁଡ଼ାଙ୍କୁ ଟିକେ ରାସ୍ତାକୁ ଆସୁନି ସେ କରିପାରିବେ ନାହିଁ, କାରଣ ଆମେ ସ୍ୱତନ୍ତ୍ର ବୃତ୍ତି ଓ କପଟତାକୁ କୌଣସି ଭାବରେ ପରିହାର କରିବାକୁ ଇଚ୍ଛା କରୁନାହାନ୍ତି। ଗୁରୁଦେବ ଆମମାନଙ୍କୁ କପଟତା ଓ ଅସତ ବିଷୟରେ ଅଭିନିବେଶ ହାତରେ କଲମ ହାତରେ କଲମ ଧରାଇ ଦେଲେ ମଧ୍ୟ ଆମେ କେବଳ କହିଥାଉ, ଏଥିରେ ଆମର ପ୍ରବୃତ୍ତି ନାହିଁ। ଆଉ ଆମ ନିର୍ଦ୍ଦୋଷ ଗୁରୁ ବୈଷ୍ଣବଗଣ ହେଉଛନ୍ତି ଦୋଷୀ। ଲାଲୁ ଲାଲୁ ହାତରେ ଶୁଣ, ଆମକୁ ଆ ସିଗରେଟ୍ କିଏ ଆମ ହାତରେ ଖାଇଦେଇକି ଚାଲିଗଲା, ଗଣିଲା ବେଳକୁ ଗଣୁନାହାନ୍ତି। ଆମକୁ ସେମିତି କୁହାଯିବ କ'ଣ ନା ଆଜ୍ଞା ମୁଁ କ'ଣ କରିବି, ମୋତେ ତ ଭଜନ କରିବାକୁ ଭଲ ଲାଗୁନି। ଭଜନ କରିବା କାହିଁକି ଭଲ ଲାଗୁନି ନା, ଗୁରୁଦେବଙ୍କର କୃପା ଆମ ପ୍ରତି ନାହିଁ, ଦୋଷୀ ହେଲେ ଗୁରୁ ବୈଷ୍ଣବ, କିନ୍ତୁ କପଟତାର ଅଭିନୟ ଆମର ଛାଡ଼ିବାର ନାହିଁ। ଏଠି ସେ କହିଲେ ଏଇଟା ଗୋଟେ ମାଦକତା ରହିଛି, କନକାମିନୀ ପ୍ରତିଷ୍ଠାର ମାଦକତାରେ ଆମେ ସମୟକୁ କଟାଉଛେ। ଏଇ କଥାରେ ପଡ଼ିଛି ଯେ ଇନ୍ଦ୍ର ବୋଲି ଲୋକ କିଭଳି ଶିଷ୍ୟ ସିଏ ଧ୍ୟାନ ଧିଆ ସୂର୍ଯ୍ୟ ଯୋଗୁଁ ଶର୍ମ ନଲ ଅଲଭତ ଆତ୍ମନ, ଆମେ ବିଚାର କରିପାରୁନେ କେତେ କଷ୍ଟ ସଂସାର ଆମକୁ ମିଳୁଛି। ଆମେ ଯଦି ବସିକି ଚିନ୍ତା କରିବା କୌଣସି ପ୍ରକୃତରେ ସାଧୁଗୁରୁଙ୍କ ସେବା ଛଡ଼ା କ'ଣ ସଂସାର ଅଛି, ତାଙ୍କର କରୁଣା ବିନା କ'ଣ ଅଛି, ବିପଦ ହିଁ କେବଳ ଅଛି। ଇନ୍ଦ୍ର ଜାଣିଛନ୍ତି ନିଶ୍ଚିତ ବିପଦ ମିଳିବ, ମୁଁ ଗୁରୁଦେବଙ୍କ ହେଳନା କରିଛି, ଗୁରୁଦେବ ମୋର ଦର୍ଶନ ଦେଉନାହାନ୍ତି, ମାନେ ବର୍ତ୍ତମାନ ଆଟାକ୍ କରିବେ କେଉଁମାନେ ଅସୁରମାନେ, ଜାଣିଛନ୍ତି ବହୁତ ଦୁଃଖ ପାଉଛନ୍ତି, ଆରେ ଆମର ରକ୍ଷକ କିଏ ଆଉ ଆମେ ଅରକ୍ଷକ ହେଇଯିବୁ, ଏହା ଚିନ୍ତା କରିଛନ୍ତି। ବର୍ତ୍ତମାନ ସର୍ବେ ଆଶ୍ରିତ ଔଷଧ ସମ୍ମତମ ଦେବା ପ୍ରତ୍ୟୁଦ୍ୟମ ଚକ୍ରୁ ଦୁର୍ମଦା ଆତତାଇନମ। ଏ ଦୁର୍ମଦା ଏ ଆତତାଈ ମାନେ ଯେତେବେଳେ ଖବର ପାଇଗଲେ ଯେ ଶୁକ୍ରାଚାର୍ଯ୍ୟ ସବୁବେଳେ ତାଙ୍କର ସେତେବେଳେ ତ ଟେଲିଫୋନ୍ ନଥିଲେ, ତାଙ୍କର ଯୋଗଶକ୍ତି ବେଳେ ସବୁ କଣ୍ଟାକ୍ଟ ଥାଏ, ଶୁକ୍ରାଚାର୍ଯ୍ୟ ଜାଣିଦେଲେ ଯେ ବର୍ତ୍ତମାନ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ଇନ୍ଦ୍ରଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି। ଅସୁରମାନଙ୍କୁ କହିଦେଲେ, ନ୍ୟୁଜ୍ ଦେଇଦେଲେ, ଅସୁରମାନଙ୍କୁ କହିଲେ ଗୁରୁଦେବ ଆମେ ଯିବୁ କି। ଏତେ ଗୋଟେ ଶିକ୍ଷା ଆପଣ ଦେଖନ୍ତୁ ଭାଗବତରେ, ଭାଗବତରେ ଶିକ୍ଷା କେବଳ ବିଚାର କଲେ ହିଁ ଆପଣ ବୁଝିପାରିବେ, ଅସୁରମାନେ ବି ଗୁରୁଙ୍କ କୃପା ଉପରେ ନିର୍ଭର କରି ଏଠି ତାଙ୍କୁ ସମ୍ମାନ ଶବ୍ଦ ଲାଗିଛନ୍ତି। ଔଷଧ ସମ୍ମାନ ଶୁକ୍ରାଚାର୍ଯ୍ୟ ପଚାରିଲେ ଗୁରୁଦେବ ଆମେ ଯିବୁ ଯୁଦ୍ଧ କରିବୁ ବର୍ତ୍ତମାନ, ଅସୁରମାନେ ଗୁରୁଙ୍କର ପ୍ରମାଣକୁ ନେଇକି କାମ କରୁଥିଲେ, ବି ସଂସାର ପ୍ରବେଶ କରିଥାଉ ବା ତ୍ୟାଗୀ ହେଇଥାଉ, ତାର ସବୁବେଳେ କନସଲ୍ଟ ରହିବେ ଗୁରୁବର୍ଗ ଆଚାର୍ଯ୍ୟବର୍ଗ ସ୍ୱତନ୍ତ୍ର ବୃତ୍ତି ନା, ଏଇଟା ମୁଁ କରିବି କି, ଏଇଟା କରିବି କି ପଚାରିବା ଦରକାର। କାରଣ ଆମେ ଆମେ ଯେଉଁ ଭାବିଥାଉ ଯେ ଶାସ୍ତ୍ର ମତକୁ ନେଇ ଆମେ ଆମ ଜୀବନକୁ ଗଢ଼ିବା ନା, ଶାସ୍ତ୍ର ମତକୁ ଆମେ ଜୀବନରେ ଗଢ଼ିପାରିବାନି। ଆମେ ସକାଳେ ଯେ କଥା କହୁଥିଲି, ଶାସ୍ତ୍ରରେ ଯେଉଁ ଗୁଣଗୁଡ଼ିକ ଦିଆଯାଇଛି ବୈଷ୍ଣବଙ୍କର ଯେଉଁ ଗୁଣ, ଗୋଟିଏ ଗୁଣକୁ ଆମେ ସମଗ୍ର ଜୀବନ ଯଦି ଚେଷ୍ଟା କରିବା ସାଧାରଣ ଭାବରେ ପାଇପାରିବା, ଶାସ୍ତ୍ର ମତକୁ କେମିତି ଚାଲିବା, ଆମେ ଆମର କେମିତି କଲ୍ୟାଣ ହେବ, ଏ ଆନୁଗତ୍ୟମୟ ସେବାରେ କଲ୍ୟାଣ ହେବ। ତାଙ୍କର ମତକୁ ସମ୍ମତକୁ ଶୁକ୍ରାଚାର୍ଯ୍ୟଙ୍କର ସମ୍ମତକୁ ନେଲେ ଦେବାନ ପ୍ରତିଦ୍ୟୁମ୍ନ ଦୁର୍ମଦା ଆତତାଇନ, ଏ ଦୁର୍ମଦା ମାନେ ସିଧା ଆଟାକ୍ କଲେ କାହାକୁ, ଦେବତାମାନଙ୍କୁ ଆଟାକ୍ କରିକି ତୀକ୍ଷ୍ଣ ହସ୍ତଶାସ୍ତ୍ରରେ ସବୁ ଦେବତାମାନଙ୍କୁ ପରାସ୍ତ କରିଦେଲେ, କରିଲେ ପରେ ଦେବତାମାନେ ବର୍ତ୍ତମାନ ଗତିହୀନ ହେଇଗଲେ। ଦେଖନ୍ତୁ ଗୋଟିଏ ପ୍ରଣାମରେ ଗୁରୁଙ୍କୁ କେବଳ ପ୍ରଣାମ କଲେ ନା, ସମ୍ମାନ କଲେ ନା, ଆଜି କି ଅବସ୍ଥା ହେଲା, ଦେବରାଜ ଇନ୍ଦ୍ରଙ୍କର ପ୍ରଭାବ ହେଇଗଲା, ମାତ୍ର ବ୍ରହ୍ମାଙ୍କ ନିକଟ ଯାଇକି ପହଞ୍ଚିବେ, କାରଣ ଗୁରୁ ସୁରକ୍ଷା ଦେବେ ନା, ଗୁରୁବର୍ଗ ସୁରକ୍ଷା ଦେବେ ନା। ଏ ବର୍ତ୍ତମାନ ପହଞ୍ଚି ବ୍ରହ୍ମ କହୁଛନ୍ତି, ଆଜ୍ଞା ଏମିତି ହେଇଗଲା, ଗୁରୁଙ୍କୁ ଆମେ ପ୍ରଣାମ କରିଦେଲୁ, ଆଉ ଏମିତି ଅସୁରମାନେ ଆମକୁ ଆଟାକ୍ କରି ପରାସ୍ତ କରିଦେଇଛନ୍ତି, ଆକ୍ରମଣ କରି କ'ଣ କରାଯିବ, ସେ ବ୍ରହ୍ମ ବାଚ ମଝିରେ ଶ୍ଳୋକ ମୁଁ କଥା କରି କହିଦେଲି, ଏକୋଇଶ ଶ୍ଳୋକ, ତୁମେ ଇନ୍ଦ୍ର ହେଇଛ, ତୁମେ ଏତେ ବଡ ଭୁଲ କାମ କରିଦେଲ, ହିଅଭଦ୍ର ଅଭଦ୍ର କାମ କରିଦେଲ, ଅଭଦ୍ର କାମ ଆଉ ମହତ ଅଭଦ୍ର କାହିଁକି, ବହୁତ ବଡ଼ ଅଭଦ୍ର କାମ ତୁମେ କରିଦେଲ, ବ୍ରହ୍ମିଷ୍ଠ ବ୍ରାହ୍ମଣ দান্ত, তিনটি শব্দ লাগেছে, এ কার বিশেষণ? না বৃহস্পতি। আমার বংশধর স্বামী তাঙ্কর টিকা রচনা কলে, নায়ম সুরাধর্মম কুত সুরষষ্ঠানাম ইহ মহা অনর্থ কুত, প্রথমত ব্রাহ্মণ। এই অনর্থ যে মহা অনর্থ হয়েছি, কারণ বৃহস্পতি অতি শক্তিশালী বৈষ্ণব, দেবতা মানুষ যে সুরক্ষা দেছেন অসুর মান কবল, সে ছোট লোক নুহতি, বহু প্রভাবশালী। আর ব্রাহ্মণ এব মান্যম কিং পুণ্যম বেদার্থ নিষ্ঠম, এটি কহিলেন ব্রহ্মিষ্টম কুতস্তত দান্ত অতি সংযমী। তুমি তাঁকে অবহেলা করে দেব, প্রভুপাদ যেটি দেখিয়ে তাঁকে ভাবতে লিখেছেন, বহু সুন্দর কথা লিখেছেন। এই আমি কোণ করছি গোটে ডেলি গোটে দেহ ঘষা কাম হয়ে যায় নাই, বৈষ্ণব ডেলি দেখলে গোটে দেহ ঘষা যদি কুহতি আসছেন যাচ্ছেন এইসব চালছি আর কোণ। আমি গোটে স্পেশাল ব্রহ্মাজীঙ্কর ভাবটা প্রভুপাজী মাঝে লিখেছেন, লর্ড ব্রহ্মা ওয়ান টু ইম্প্রেস অপন দি ডেমিগড দ্যাট ওয়ান্স গুরু শুড নট বি ডিসরেসপেক্টেড অন্ডার এনি সার্কমস্টান্সেস। ব্রহ্মাজী এটাকে ইম্প্রেসন সৃষ্টি করা চাহিদা ইন্দ্র মুন্ড ভিতরে, এ ইন্দ্র কোণী অবস্থায় কেহি কেবে গুরু অন্ডার এনি সার্কমস্টান্সেস কোণী পরিস্থিতি গুরু ডিসরেসপেক্ট করা উচিত না। ইন্দ্রটা জাঁথিলে কিন্তু ইন্দ্রঙ্কর এটা দেহ ঘষা হয়ে যাই, আর গুরুদেব তো সকালে আসছেন আজি মু পূজা পাচ্ছি, এটি গোটে স্পেশাল রেসপেক্ট কোণ দরকার, গুরু তাঁকে আসন নিজে নিজে বসি যাবে। প্রভুপাজী এই ভাব ঠিক লিখেছেন, সিন্স বৃহস্পতি কম এভরিডে দে থট দে ডিড নট নিড টু শো হিম স্পেশাল রেসপেক্ট। এই হল আমার অসুবিধা, আপনার মু খোলা কথা কহবি কে খারাপ ভাববেনি, বৈষ্ণব রাজ্যের আপনার দেখবে যেত সিদ্ধ বৈষ্ণবঙ্কর চেলা মানঙ্কর পতন প্রথমে হয়েছে, তাঙ্কর সেবক মানঙ্কর আগে পতন হয়েছে, কাহিঁকি সেমানে স্পেশাল আর কিছু ভাবিপারে না, আমি সে জেনে আমার যেমন নাই জেনেরাল মেল স্পেশাল মেল, সে স্পেশাল আর কিছু ভাবতে না, গুরুঙ্ক পাখে জেনেরাল ক্যাটাগরি সে আচার্য কোটি গোটে শব্দ গোটে অছি জীব কোটি শুধু সংস্কৃত আসে, দেব কোটি আচার্য কোটি মহৎ কোটি, তাঙ্কর প্রতি ভাবনাটা সবাই স্পেশাল ভাবনা, কেবে নিচ হব না। আপনার দেখবে পরমার্থ জগতের সিদ্ধ বৈষ্ণবঙ্কর অতি নিজের যাকে সেক্রেটারি বা নিজের সেবক মানঙ্কর প্রায় ভক্তির পতন হয়েছে, সে মূর্তি বুদ্ধি করে ইন্দ্র সেভাবে কলে, আরে যেহেতু বৃহস্পতি ডেলি আসুছে তাকে গোটে স্পেশাল রেসপেক্ট দেখবে আমার কোণ দরকার আছে, সে তাঁকে আসে তাঁকে আসলে বসে ডেলি তো গুরুদেব আসন্তি, তুমি এই কাম করে দেলে এটি সে কথা কুছেন, প্রভুপাজী বহু সুন্দর কথা লিখেছেন। আজ এটি কোণ লিখেছি দেখা যায় লাইট কম হচ্ছে, প্রভুপাদ কেছেন এটা আপনার পড়ি নেবে, বহু সুন্দর কথা এটি রচনা করেছেন, কেমতি গোটে অতি হীন বৃত্তি বা অতি সাধারণ মনোবৃত্তি এমনি গুরুঙ্ক প্রতি যে সম্মান দেলে না তার পরিণামটা ইন্দ্র কৌছেন, তুমি এমনি কাম কেমি কল, অহবত সরশ্রেষ্ঠাই হ্যবদ্রভূত ব্রহ্মিষ্ট ব্রাহ্মণম দান্তম ঐশ্বর্যাত্ম অভিনন্দত, পুঁ কে ঐশ্বর্য যোগ এ ধন যোগ তুমি আজ এমনি হয়ে গেল, ধনি তুমি আজ অন্ধ করে দেল, ঠিক আছে। বহু সুন্দর কথা এটি কৌছেন, ব্রাহ্মণ অবজ্ঞা অনর্থ বংশীধর স্বামী কহিলেন, ব্রাহ্মণ অবজ্ঞা অনর্থ হেতু পুরান্তর বাক্যম প্রমাণয়তি, গুরুঙ্ক অবজ্ঞা জনে সদ্গুরুঙ্কর শিষ্য সিদ্ধ বৈষ্ণবঙ্কর শিষ্য আজ কিছু সাংসারিক কষ্ট পাও বা ভক্তি মার্গের কষ্ট পাও তার কেবল গোটিয়ে কারণ ধরা যাবে, আর কিছু কারণ ধরা যাবে না, তার গুরুবচনের অপরাধ, কারণ যাহঙ্কর শুভদৃষ্টিরে জগতের সবু অকল্যাণ দূর হুয়ে তাঁকর পাদাশ্রয় করে তাঁকর উপদেশ সে নামদারি হইপারে, তাঁকর কিঞ্চিত সেবা করেছে গুরুঙ্কর, তার যদি কিছু অকল্যাণ হচ্ছে মানে গুরুঙ্ক প্রতি তার কিছু মৃত্যু মৃত্যু বা গুরুঙ্কর আদেশকে সে পালন করুন, এটা স্পষ্ট বুঝবা পড়ে। ব্রহ্মা সিদ্ধা কহিলেন, ব্রাহ্মণ অবজ্ঞা অনর্থ হেতু পুরান্তর বাক্যম প্রমাণয়তি, সিদ্ধ সঙ্গে এই শ্লোক টিকার লিখিলে, ব্রাহ্মণম কুল সম্পন্নম বিষ্ণু ভক্ত মহাত্মনম আয়ান্ত বিক্ষ নৌতিষ্ঠত সদুঃখ পরিপ্রিয়তে। এই শ্লোকটা প্রথমে আমি কইতিলে কইলে ব্রহ্মাজী কহিলে ইন্দ্র তোমার দুঃখর কারণ তুমি এই ব্রাহ্মণ গুণসম্পন্ন ভক্ত বিষ্ণু মহাত্মন সে আসিবার দেখে তুমি উঠিল না, এ তোমার দুঃখর কারণ, আর কিছু দুঃখর কারণ নাই। তোমার প্রতিপক্ষ অসুর মানের যে সমৃদ্ধি হয়েছি, তোমার যে পরাভব হয়েছি শত্রুভ্য যে পরাভব ইত্যাদি যত অয়ম তস্যা অন্যায় সম্বন্ধী ফলরূপ আসিত, তোমার শত্রুঙ্কর যে উন্নতি আজ হল তোমার অন্যায় যোগ, তুমি আজ গুরুঙ্ অবমাননা কল না, এ অবমাননা কল গুরু বৈষ্ণবঙ্কর অবমাননা হচ্ছে পতনর কারণ। বাস প্রভুজী মহারাজ তার মহাভারতে সুন্দর কথা লিখেছেন, হোয়েন ওয়ান ডিসরেসপেক্ট, হোয়েন ওয়ান ডিসরেসপেক্ট এ রেসপেক্টফুল সুপিরিয়র, ওয়ান লুজ হিজ লংজিভিটি এন্ড দি রেজাল্ট অফ হিজ পায়েস অ্যাক্টিভিটিস, এন্ড ইন দিস ওয়ে ওয়ান ইজ ডিগ্রেডেড, জনকর আয়ুষ ক্ষয় হয়ে যাব, আর ওয়ান লুজ হিজ পায়েস অ্যাক্টিভিটিস, তার পুণ্য কর্মটা জনে মঠবাস করে পুছে বহুদিন, আর জনে মঠবাস করে পু, ইয়ার কারণ মঠ নুহে, ইয়ার কারণ পরিবেশ নুহে, ইয়ার কারণ সে ব্যক্তি, তার যে পূর্ব অর্জিত স্বীকৃতি লা তাকে সেটি নষ্ট করে চালিয়ে গেল, বৈষ্ণব নিন্দা গুরু নিন্দা করে সে চালিয়ে গেল। এই বৈষ্ণব অপরাধ প্রসঙ্গে কুয়াছে কন কন লস হুয়ে প্রভুবাজী এটা স্পষ্ট লিখিদেলে, এন্ড দি রেজল্ট অফ হিজ পাস অ্যাক্টিভিটিস, লুজ হিজ রেজল্ট অফ হিজ পাস অ্যাক্টিভিটি, এন্ড ইন দিস ওয়ে ওয়ান ইজ ডিগ্রেডেড, এইভাবে ভাবে তা জনকর পতন হয়েছে। এবং ব্রহ্মাজী সে কথা হিঁ ইন্দ্র কহিলেন, কারণ যে করুণার আমি বঞ্চিত রা জন্ম জন্ম দুঃখ পাইকি আসছে, আমায় আমি লাঠি লগুজ মহাপ্রভু কহিলেন, কাম ক্রোধর দাসী হইয়া, কাম ক্রোধর দাস হইয়া, তার লাথি খায়, কাম ক্রোধর দাস হইয়া, তার লাথি খায়, ভ্রমিতে ভ্রমিতে যদি সাধু বৈদ্য উপদেশে মন্ত্রে পিসাচি পলায়, তার উপদেশ মন্ত্রে পিসাচি পলায়, কৃষ্ণ ভক্তি পায়ে তবে কৃষ্ণ নিকটে যা, সিদ্ধান্ত সনাতন সিদ্ধান্ত দিচ্ছেন, কাম ক্রোধর লাথি হইয়া, হ্যাঁ কাম ক্রোধর দাস হইয়া, তার লাথি খাথি নাথ বেঙ্গলি, ভ্রমিতে ভ্রমিতে যদি সাধু বৈদ্য পায়, এই যে সংসার রোগ সুন্দর কথা তাপরে কে তার কন রহিলা উপদেশ মন্ত্র, আমার ভজনের শিথিলতার কারণ দুইটা ভিতরে গোটে হয়ে উপদেশ আর মন্ত্র, গুরুঙ্ক প্রদত্ত মন্ত্রে আমার গুরুত্ব না, যে মন্ত্র সহ ভগবান স্বয়ং গুরুদেব আমি ভগবান দিয়েছেন, মন্ত্রকে দিয়েছেন, এই হরিনাম নাম দিয়েছেন মানে স্বয়ং ভগবান দিয়েছেন, তার প্রতি আমার গুরুত্ব নেই। হরে কৃষ্ণ 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 হরে হরে, হরে রাম হরে রাম 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 হরে হরে, তার উপদেশ আর মন্ত্র দুইটা জিনিস কহিলেন মহাপ্রভু। অসুর মানুষ আজ আক্রমণ, অসুর মানে আজ দেবরাজ আক্রমণ করেদেলে কাহিঁকি না, গুরু হেলান যোগ, গুরু মানলে না, গুরু নীতিকে মানলে না, গুরু অবহেলা কলে, সাং সাং আটক লগাইলে, জীব কু মায়া কেতলা আটাক করিব সাধক কু, গুরু মন্ত্র আর গুরু উপদেশ যেত সে শিথিল করিব, যাহ উপদেশে মায়া পিসাচি পড়ায় কৃষ্ণ ভক্তি পায় তবে কৃষ্ণ নিকটে যায়, কৃষ্ণ পাইব কৃষ্ণ নিকট যাব, তাকে অবহেলা করে তাঁর মন্ত্র তাঁর সেবা তাঁর উপদেশ। আজ ইন্দ্র ইন্দ্রলোক ঘেড়ে যাই পরাস্ত করে দিয়েছেন অসুর সৈনিক মানে, আজ ব্রহ্মাঙ্ক নিকটে আসি পৌঁছেন, ব্রহ্মা এই কথা কহিলেন। সুন্দর কথা, এই এই কথাটা সমস্ত রচনা করেছেন। গুরু তিরস্কার সৎকার বিপত্তি সম্পদ কারণ বিশ্বনাথ ঠাকুর কহিল। তারপর ঈশ্বর পর্বত সব সাথে লিঙ্ক করছেন। ব্রহ্মাজী কে তুম বিপদি অসুর মান সম্পদের কারণ কন, মায়ার আম প্রতি স্বতন্ত্র আক্রমণ, নিষ্পেষিত করছি, আমার মন চঞ্চল করছি, আমাকে সঞ্চার কষ্ট দৌছি, তার আম প্রতি উৎপাত, আমার ভক্তের প্রতি আবেশতা নাই, এর কারণ কন, আমার পতনর কারণ কন। এটি কহিলেন গুরু তিরস্কার গুরু সৎকার বিপদি সম্পদ কারণ, তুম প্রতি তুমি যেহেতু গুরুকে তিরস্কার করেছ তুম প্রতি বিপদ আসিগল। আর সৎকার কম মানে করেছেন অসুর মানে শুক্রাচার্য সৎকার করেছেন, প্রমাণ তুমি দেখ ভগবান তো বলি মহারাজ চরিত্রে শুক্রাচার্য বৃহস্পতি ডাইরেক্ট কহিলেন ভবদ্বিদা ভবানপি বর্জিতম ঈশ্বরম হরি, তুমি মোর সঙ্গে আসছ ইন্দ্র, সিদ্ধা কই দিলে ভবদ্বিদা ভবানপি, ইন্দ্র তুমি যদি আর গোটে ইন্দ্রকে ধার করি আন অলগা ব্রহ্মাণ্ড ভবান ভবানপি তুমি পারিব না, ভবদ্বিদা তুম পরিবি কে পারিবে না, কহিল আচ্ছা আমি সমস্তে মিশিলে পারি, কহিল না বর্জিতম ঈশ্বর হরি, হরি যদি চাহিদা বর্তমান কেবল বলি পরাস্ত করে পারিবে না, কে পরাস্ত করে পারিবে না, কী না অসুরঙ্গর যে গুরু শুক্রাচার্য তাঙ্কর সমস্ত কৃপাকে নিঃশেষিত করে বলি মহারাজঙ্কু ঢালি দিয়েছেন, তাঁকে কৃপার মণ্ডিত করেছেন, তাঁকে স্বতন্ত্র অশ্বমেধ যজ্ঞ করি আজ স্বতন্ত্র অস্ত্র আনিছেন যজ্ঞরে, আর সে গুরু কৃপার এত বলিদান হয়েছেন বর্তমান তা তেজকু কে সম্ভাল পারিবে না, আর মু মধ্য তোমার গুরু বলি গুরু সেবা করুথা সময় তুমি অলসুয়া রইল, তুমি ভোগরে মাতিল, তুমি মোর সেবা কলনি, তুমি যদি মোর সেবা করে থাকো তুমি কৃপা করে থাকো, বর্তমান তুমি বি বর্তমানে ছাড়ি যাচ্ছি, সে বি সুপন উপরে চাললে স্বর্গরু, ইন্দ্র বি চলে গেলে বর্তমান বলি রাজা হয়েছে। সৎকার অন্যৎকার দুইটার উদাহরণ বারম্বার, গুরুঙ্কু সৎকার কলে জনে ভজন বলবতী অবস্থা রহব, মানস মানসিক সে কেবে মায়া দ্বারা পরাস্ত হব না, এই সত্য কথা আপনার বিশ্বাস করে জীবন রকম বহু জানি আবশ্যক না, গোটিয়ে পর্ব যদি মিস করে তা জীবন সব সময় সে পরাঘাত, সব সময় এই গোটিয়ে জিনিস যদি স্ট্রং অছে সব শাস্ত্র রহস্য তার নিকট আসি পৌঁছব। নারদ মুনি কহিলেন না সপ্তম স্কন্ধে যুধিষ্ঠির মহারাজ যস্য সাক্ষাৎ ভগবতী জ্ঞান দীপ প্রদ গুরু মর্ত্য সদ্ধি শ্রুতম তস্য সর্বকুঞ্জর শৌচবত, কহিলেন হে যুধিষ্ঠির যস্য সাক্ষাৎ ভগবতী যে সাক্ষাৎ হরি যে হরিঙ্কর করুণার মূর্তিমন্ত বিগ্রহ জ্ঞান দীপ প্রদ গুরু, আমি পড়ুছে না ওম অজ্ঞান তিমিরান্ধস্য, যে জ্ঞান দিয়েছেন এটা কম বড় জ্ঞান নয়, মারি মারিবা মারি গ্রহণ করিবা তিলক মারিবা সংসারে যাইবা এটা কম বড় জ্ঞান নয়, যাহ করুণার আমি পাইছে সাক্ষাৎ সে হরি যে এই জ্ঞান মর্ত্য অসদ্ধি সর্বকুঞ্জর সূচক, সে যেতবে বিদ্বান লোক হয়ে যাও তার যদি গুরুঙ্ প্রতি মদ্যবুদ্ধি চালি আসিলা তাহলে তার সমস্ত সদ্গুণ কন হল কুঞ্জর শৌচ হস্তি স্নান, ভগবান মা সুধাম ডাইরেক্ট কহিলেন না নিজা দিব্যা তুষোপা তুষ্যম সর্বভূতাত্মা গুরু শুশ্রূষয়া যথা, সে নিজে কহিছেন সুধামা মু গুরু সেবার যদি সন্তুষ্ট হুয়ে ব্রহ্মচারী গৃহস্থ বনবস্থ সন্ন্যাস আশ্রম এ ধর্ম সুশুধিক ভাবে ব্যক্তির সেটি খুশি হুয়ে না, সেই স্বামীপাদ লিখলে চক্রপাদ লিখলে গুরু তিরস্কার সৎকার এব বিপদ সম্পদ কারণ, ব্রহ্মাজী কৌছেন মগভান দিশতোপস্য প্রক্ষিণাত গুরুবাতিক্রমম সম্প্রতিপচিতানাম ভূয় কাব্যম আরাধ্য ভক্তিত আদদরিনিলয়ম মমাপি ভৃগু দেবতা, তুমি মু অসুবিধার পড়বে, ব্রহ্মাজী কৌছেন ଏତିହାର ତ ଟୀକା ବହୁତ ଅଛି, ଗୋଟେ ସୁନ୍ଦର କଥା ବନ୍ଧୁ ଦର୍ଶନ ଟୀକାରେ ଲେଖିଛନ୍ତି, ସମ୍ବୋଧନ ଏଠି କଣ ଅଛି ଇନ୍ଦ୍ରଙ୍କୁ, ମଖବତ ମହତିଏ ଉଚ୍ଚତେ ଇତି ମଖବତ, ମହତଙ୍କୁ ଯିଏ ପୂଜା କରନ୍ତି ମହତଙ୍କ ଦ୍ୱାରା ତୁମକୁ ସ୍ୱୟଂ ପୂଜ୍ୟତେ ନା ପୂଜ୍ୟ ପୂଜ୍ୟ ବି ମହା, ମହତ ଲୋକମାନେ ତୁମକୁ ପୂଜା କରନ୍ତି, ତୁମେ ବି ମହତ ଭଗବାନଙ୍କୁ ପୂଜା କର, ତୁମେ ପୂଜ୍ୟ ପୂଜକ ସେବକ ହେଇକି ଜାଣନପି କିମ୍ବର୍ତ୍ତମ ତୟା ଇତିକୃତ ଭଗବାନ ତୁମେ ଜାଣ ଭଗବାନଙ୍କୁ ଗୁରୁଙ୍କୁ କିଭଳି ସମ୍ମାନ ଦେବା କଥା, ତୁମେ ବି ସମ୍ମାନ ପାଉଛ ନା, ତୁମେ ପୂଜ୍ୟ ଆଉ ପୂଜକ ଉଭୟ ଭାବ ଜାଣିଛ, ତୁମେ କେମିତି ଡିସରେସପେକ୍ଟ କର, ତାର ରେଜଲ୍ଟ ହଉଛି ଏଇଟା। ଭଗବାନ ଦ୍ୟୁଷ ତପସ୍ୟ ପ୍ରକ୍ଷିଷ୍ୟାନ ଗୁରୁ ଗୁର୍ବ ଅତିକ୍ରମା, ଏ ଯୋଉ ହୀନବଳ ପ୍ରକ୍ଷିଷ୍ୟାନ, ଏ ଯୋଉ ହୀନବଳ ତୁମେ ହେଇଯାଇଛ, ଗୁରୁଙ୍କୁ ଅତିକ୍ରମ କରିଛ, ତୁମେ ବୃହସ୍ପତିଙ୍କୁ ଅନାଦର କରିଛ, ସମ୍ପ୍ରତି ତାର ପରିଣାମ କଣ, ଅସୁରମାନେ ବଳବାନ ହେଇଛନ୍ତି, ଅସୁରମାନେ କାହିଁକି ବଳବାନ ହେଇଛନ୍ତି ନା, ଗୁରୁଙ୍କର ସେବା କରିକି, ଆଉ ତୁମ ପାଇଁ ମୋର ନିଳୟକୁ ସେମାନେ ବି ଆକ୍ରମଣ କରିବେ, ବ୍ରହ୍ମାଜୀ କହୁଛନ୍ତି, ବର୍ତ୍ତମାନ ସ୍ୱର୍ଗ ଲୋକକୁ ବି ସେ ଗ୍ରହଣ କରିବେ, ଇଏ ସେଠୁ ହାତ ଯୋଡ଼ିକି କହିବେ, ଏସବୁ ବେଶୀ ଦେଖେ, ଏହାର ବହୁତ ବହୁତ ସବୁ ଟୀକା କରିଛନ୍ତି, ବେଶୀ ଦେଖିବା କଲେ ଆମକୁ ସମୟ ହେବନି, କାରଣ ବହୁତ ବଡ଼ ଇଏ ଅଧ୍ୟାୟ, ଏହାପରେ ନାରାୟଣ କବଚ ଅଧ୍ୟାୟ, ବହୁତ ବଡ଼ ବଡ଼ ଅଧ୍ୟାୟ ଅଛନ୍ତି। ତାପରେ ଇନ୍ଦ୍ର କହିବେ, ବ୍ରହ୍ମାଜୀ ତାହେଲେ ଆମର କ'ଣ ମରଣ ହେଇଯିବ କି, ଆମେ କ'ଣ ମରିବୁ ନା କ'ଣ, ଯଦି ଆପଣ କହୁଛନ୍ତି ଅସୁରମାନେ ଶୁକ୍ରାଚାର୍ଯ୍ୟଙ୍କ ସେବା କରିକି ବଳବାନ ହେଇଛନ୍ତି, ଆମେ ଗୁରୁଙ୍କୁ ଅବହେଳା କରିଦେଇଛୁ ବୋଲି ଆମେ ଆଜି ଦଣ୍ଡ ଭୋଗୁଛୁ, ତାହେଲେ କ'ଣ ଆମର ଆଉ ମରଣ ହେଇଯିବ, ତୁମେ ନରେଶ୍ୱର, ଏଇ ଦେବତା ମାନେ ତୁମେ ଜୀବମାନଙ୍କର ସବୁ ଈଶ୍ୱର ସଦୃଶ, ତୁମର କେବେ ଅଭଦ୍ର ହବନି, କାହାର ଅମଙ୍ଗଳ ହୁଏନି, ଯେଉଁମାନେ ବିପ୍ରଙ୍କୁ ଆଶ୍ରୟ କରିଥାନ୍ତି ଅର୍ଥାତ ବୈଷ୍ଣବଙ୍କୁ ଆଶ୍ରୟ କରିଥାନ୍ତି, ଗୋବିନ୍ଦ ଯେ ଭଗବାନଙ୍କୁ ଆଶ୍ରୟ କରିଥାନ୍ତି, ଗାବ ଗାଈ ଗୋମାତା ଆଶ୍ରୟ କରିଥାନ୍ତି, ଏମାନଙ୍କର ଅଭଦ୍ର କେବେ ହବ, ଅମଙ୍ଗଳ ଭଦ୍ର ଅର୍ଥାତ ଅମଙ୍ଗଳ, ଅଭେଦ୍ୟ ମନ୍ତ୍ରାଣାମ ଯେସାମ ତେ ଶୁକ୍ରାଚାର୍ଯ୍ୟାମ ଅନୁଶିକ୍ଷିତମ ଏବ ଅର୍ଥ ପୁରୁଷାର୍ଥତ୍ୱେନ ଉପାଦେୟମ ତେଷାମ ତେ ଦତ୍ୟା ତ୍ରିପିଷ୍ଟକମ କିଂ ଗଣୟନ୍ତି, ଶୁକ୍ରାଚାର୍ଯ୍ୟଙ୍କର ଅର୍ଥାନୁ ହିସାବରେ ପୁରୁଷାର୍ଥ ହିସାବରେ ତାଙ୍କର ଉପଦେଶ ହିସାବରେ ଆଜି ଅସୁରମାନେ ଏତେ ବଳବାନ ହେଇଯାଇଛନ୍ତି, ତାଙ୍କର ତାଙ୍କ ସମ୍ମୁଖରେ କିଏ ଠିଆ ହେଇପାରିବେନି, କାରଣ ଶୁକ୍ରାଚାର୍ଯ୍ୟ ଅତି ବଳବାନ ଆଉ ନୀତିଜ୍ଞ, ଭଗବାନ ଭକ୍ତିଜ୍ଞ ମଧ୍ୟ, ଭଗବାନ କହିଲେନି ଗୀତାରେ ବି କହିଛନ୍ତି ତାଙ୍କର ନାମ କବି ନାମ ଉସିନାମ କବି, କବିମାନେ ସର୍ବଜ୍ଞାତା ବିଦ୍ୱାନ, କବି ଭିତରେ ମୁଁ ହେଉଛି ଉସିନା କବି, ତାଙ୍କ ଐଶ୍ୱର୍ଯ୍ୟ ଦଶ ମଧ୍ୟରେ କହିଲେ କବି ନାମ ଉସିନା କବି, ତେଣୁ ଶୁକ୍ରାଚାର୍ଯ୍ୟ ଯେଉଁ ଉପଦେଶ ଦେଇଛନ୍ତି ସେ ଉପଦେଶ ବି କାଟିପାରିବେ ନା, କିନ୍ତୁ ତୁମେ ମନେ ରଖ ଇଏ ଏଠି ବିଶ୍ୱନାଥ ଚକ୍ରଠାକୁ ଟୀକାରେ କହିଛନ୍ତି, ବୟମ ମରିଶ୍ୟାମ ନନୁ ତହି କିମ୍ ବୟମ ମରିଶ୍ୟାମ, ଇନ୍ଦ୍ର କହୁଛନ୍ତି ତାହେଲେ ଆମେ କ'ଣ ବର୍ତ୍ତମାନ ମରିବୁ ନା କ'ଣ, ଯଦି ଶୁକ୍ରାଚାର୍ଯ୍ୟଙ୍କର ଶକ୍ତିଟା ଦ୍ୱାରା ଅସୁରମାନେ ଆମକୁ ପରାସ୍ତ କରିଦେବେ ତାହେଲେ ଆମର କ'ଣ ମରଣ ହେଇଯିବ କି, କହିଲେ ନା ନା ଉପାୟ ଗୋଟିଏ ଅଛି, ତୁମକୁ ଗୁରୁ ଦରକାର, ଏ ରହସ୍ୟଟା କ'ଣ ବୁଝିପାରୁଛନ୍ତି, ଯେତେବେଳେ ଆମେ ଗୁରୁଙ୍କର ସଙ୍ଗ ପାଉନେ ସେତେବେଳେ ଯଦି ମାୟା ଦ୍ୱାରା ଆମେ ଯଦି ମାୟା ଦ୍ୱାରା ଆକ୍ରାନ୍ତ ହୁଏ, ଗୁରୁବର୍ଗଙ୍କର ଭକ୍ତଙ୍କର ସଙ୍ଗ ନ ପାଇଲେ ମାୟା ଆକ୍ରମଣ କରିବ ହିଁ କରିବ ସିଓର, ସେତେବେଳେ ଆମେ ମାୟା ଆକ୍ରମଣରୁ ବଞ୍ଚିବାକୁ ହେଲେ ଆମେ ଉନ୍ନତ ବୈଷ୍ଣବଙ୍କ ସଙ୍ଗ କରିବାକୁ ପଡ଼ିବ, କାରଣ ଆମେ ସ୍ୱତନ୍ତ୍ର ଅଧିକାରୀ ବୈଷ୍ଣବ ନୁହଁ, ଆମେ ବିନା ସଙ୍ଗ ରହିପାରିବା, ଏଠି ସେ କଥା କହୁଛନ୍ତି। ବର୍ତ୍ତମାନ ଯେଉଁ ଉପଦେଶ ଦେବେ କହିଲେ ଠିକ୍ ଅଛି, ଗୁରୁ ତ ନିତ୍ୟ, ତୁମର ତ ସେ ନିତ୍ୟ ଗୁରୁଦେବତାମାନଙ୍କର, କିନ୍ତୁ ତୁମେ ଆଟଲିଷ୍ଟ କାମଚଳା ଗୁରୁ ଗୋଟେ କର, କିନ୍ତୁ ଏ କାମଚଳା ଗୁରୁ କାହିଁକି କହିଲେ କରିବା ପାଇଁ ନା, ଅସୁରମାନଙ୍କ ଉପରେ ବିଜୟ ପାଇଁ, କିନ୍ତୁ ବ୍ରହ୍ମାଜୀ କେତେ ଚାଲାକ ହେଉଛନ୍ତି, ଗୁରୁଙ୍କୁ ପ୍ରସନ୍ନ କରିବା ପାଇଁ ଉପାୟ କରିବେ, ଇନ୍ଦ୍ରଙ୍କୁ ଗୁରୁଙ୍କୁ କିଭଳି ଆମର ବୃହସ୍ପତିଙ୍କୁ କିଭଳି ପ୍ରସନ୍ନ କରିବ ସେ ଉପାୟ କହୁନାହାନ୍ତି, କହୁଛନ୍ତି ଠିକ ଅଛି ତୁମର ବି ଇଚ୍ଛା ବର୍ତ୍ତମାନ ଅସୁରମାନେ ଯେହେତୁ ଆକ୍ରମଣ କରିଛନ୍ତି, ତୁମେ ଅସୁରମାନଙ୍କୁ ବିଜୟ କରିବ, ଅସୁରମାନଙ୍କୁ ବିଜୟ କରିବା ପାଇଁ ଯେଉଁ ଗୁରୁ ଦରକାର ମୁଁ ତୁମକୁ କହିଦେଉଛି, କିନ୍ତୁ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରହ୍ମାଜୀ କହିଲେନି ଯେ ଉପାୟଟା କହିଲେ, କାରଣ ଏଇଟା ଯଦି ବ୍ରହ୍ମାଜୀ କହିଦେବେ ତାହେଲେ ଅଲଗା ଲୀଳାଟା ହେଇପାରିବନି, ତ ବ୍ରହ୍ମାଜୀ ବି କବି ନା ବିଦ୍ୱାନ ନା ସେ ଜାଣିଛନ୍ତି, ସେ କେବଳ କହିଦେଲେ ଦେଖ ତୁମେ ଯାଅ ବିଶ୍ୱରୂପଙ୍କୁ ଗୁରୁ ରୂପରେ ଗ୍ରହଣ କର, ବହୁତ ବଡ଼ ସୁନ୍ଦର ଜିନିଷ ଅଛି ନାରାୟଣ କବଚ, ବିଶ୍ୱରୂପ ନାରାୟଣ କବଚକୁ ଏତେ ଅଭ୍ୟାସ କରିଦେଲେ, ନାରାୟଣ କବଚ ଅଛନ୍ତି ଆପଣ ୟା ପରେ ଅଧ୍ୟାୟରେ ଅଛନ୍ତି, ସେ ମନ୍ତ୍ର ଗୁଡ଼ିକ ଅଛନ୍ତି କେମିତି କରାଯିବ ସେ ବ୍ୟାଖ୍ୟା ଅଛନ୍ତି ଆପଣମାନେ ପଢ଼ିନେବେ ସେ ଅଧ୍ୟାୟ, ଆଦୌ ଆଲୋଚନା ହେଇପାରିବେନି, ଆଉ ନାରାୟଣ କବଚ ଯେଉଁମାନେ ଧାରଣ କରନ୍ତି ସେମାନେ ଅତି ଶକ୍ତିଶାଳୀ ହେଇଯାନ୍ତି, ବିଶ୍ୱରୂପ ବାରମ୍ବାର ନାରାୟଣ କବଚଙ୍କୁ ଅଭ୍ୟାସ କରିକି ବର୍ତ୍ତମାନ ଶକ୍ତିଶାଳୀ ଅଛନ୍ତି, ଆଉ ବହୁତ ଭକ୍ତିମାନ ବୈଷ୍ଣବ, ବହୁତ ଭକ୍ତିମାନ ସୁଶୀଳ, ତେଣୁ ତୁମେ ଗୋଟେ କାମ କର ମୁଁ ତୁମକୁ ଯାହା ଯାହା କହୁଛି ମନରେ ରଖ, ବ୍ରହ୍ମାଜୀ କହିଦେଇଗଲେ କିନ୍ତୁ ପୁଣି ବି ଭୁଲି ଇନ୍ଦ୍ର ଦୂର କରିବେ, ବ୍ରହ୍ମାଜୀ ଏତେ ବଡ଼ ବିପଦରୁ ତାଙ୍କୁ ରକ୍ଷା କଲେ, ବିଶ୍ୱରୂପ ନିକଟକୁ ପଠାଇଲେ ବିଶ୍ୱରୂପଙ୍କର ଗୁଣ କହିବା ସମୟରେ ତାଙ୍କର ଦୋଷଟାକୁ ବି କହିଦେବେ, କହିଲେ ଦେଖ ଯଦି ତୁମେ ଏଇ ବିଶ୍ୱରୂପଙ୍କର ଦୋଷଟାକୁ ଛାଡ଼ିଦେବ ଗ୍ରହଣ ନ କରିବ ତାହେଲେ ତୁମେ ଫଳ ପାଇପାରିବ, ନହେଲେ ଫଳ ପାଇପାରିବନି, କିନ୍ତୁ ଏ ତ ଭଗବାନଙ୍କର ଲୀଳା ହବ ନା, ଯେଉଁ ଦୋଷ ପ୍ରତି ସତର୍କ କରାଯାଇଥିବେ ଇନ୍ଦ୍ର ପୁଣି ସେ ଦୋଷଟା କରିବେ, ମାୟାବଦ୍ଧ ଜୀବର ଏଥିରୁ ଶିକ୍ଷା ହଉଛି, ମାୟାବଦ୍ଧ ଜୀବର ଏଇଟା ହଉଛି ଲକ୍ଷଣ, ବାରମ୍ବାର ବାରମ୍ବାର ସେଇ କଥାକୁ ମାଜିକି କହିଲେ ସୁଦ୍ଧା ତାର ଭୁଲଟା ହବ, ସେଇଥିରେ ଦେଖୁନ ବାରମ୍ବାର ସତର୍କ କରିକି ବ୍ରହ୍ମାଜୀ କହିଛ, ଦେଖ ତୁମକୁ ମୁଁ ପଠାଉଛି କାହାଙ୍କ ନିକଟକୁ, କାମଚଳା ଗୁରୁ କରିକି ଆଟଲିଷ୍ଟ ଏଇ ଅସୁରମାନଙ୍କ ନିକଟରୁ ତୁମେ ବଞ୍ଚିଯିବ, କେବଳ ଯଦି ବିଶ୍ୱରୂପଙ୍କ ନିକଟକୁ ଯିବ ତୁମେ ମରିବନି ବଞ୍ଚିଯିବ, ନହେଲେ ଏ ଅସୁରମାନଙ୍କୁ ମୁଁ ସଫା କରିଦେବେ, ତତ ବିଶ୍ୱରୂପାଂ ଭଜତାସୁ ବିପ୍ରମ ତପସ୍ୟୁନମ ତ୍ୱାଷ୍ଟମ ଅଥାତ୍ମବନ୍ତମ ସଭାଜିତୋର୍ଥାନ ସବିଧାସ୍ୟତେବ ଯଦିକ୍ଷମିଷ୍ୟଧ୍ୱମ ଉତସ୍ୟ କର୍ମ। ଏଠି ଗୁଣ କହିଲେ ବିଶ୍ୱରୂପଙ୍କର, ଦୋଷ ଗୋଟିଏ ଦୋଷ, ଦୋଷଟା କେବଳ ଲୁଚେଇକି ରଖିଥିଲେ, କେବଳ ତୁମେ ତାଙ୍କୁ କ୍ଷମା କରିଦେବ ତାଙ୍କ କର୍ମ ଯୋଗୁଁ, କାହିଁକି ନା ବିଶ୍ୱରୂପ ଗୋଟେ ଅଡ଼ୁଆରେ ପଡ଼ିଛନ୍ତି, କ'ଣ ଅଡ଼ୁଆ, ତାଙ୍କର ମା କୁଳ ଅଛନ୍ତି, ମାମୁଁ ଯୋଉ ମା କୁଳ ଅସୁର, ପିତା କୁଳ ହେଉଛନ୍ତି ଦେବତା, ଆଉ ଉଭୟ କୁଳକୁ ତାଙ୍କର ସମ୍ମାନ, ଆଉ ତାଙ୍କର ଗୁଣ କ'ଣ, ତ ବିଶ୍ୱରୂପ ଏଠି କହୁଛନ୍ତି ତ ବିଶ୍ୱରୂପ ଭଜତା ଆସୁ, ଶୀଘ୍ର ଯାହା ବିଶ୍ୱରୂପକୁ ଭଜନ କର, ଶୀଘ୍ର ଯେଉଁ ସମୟରେ ଆମର ମନ ବିଚଳିତ ହେଉଛି ସାଙ୍ଗେ ସାଙ୍ଗେ ବୈଷ୍ଣବ ସହିତ କଣ୍ଟ୍ରୋଲ କରିବା ଦରକାର, ବୈଷ୍ଣବର ସଙ୍ଗ ଦରକାର, ଆମେ କେବେ ବିଚାର କରିବା ଉଚିତ ନୁହେଁ ଯେ ଆମଠାରୁ ଉନ୍ନତ ବୈଷ୍ଣବ ଜଗତରେ କେହି ନାହାନ୍ତି, ଏଇଟା ହେଉଛି ଆମର ପତନର କାରଣ, ଆମେ ସବୁବେଳେ ଭାବୁଛୁ ଆମଠାରୁ କେହି ବୈଷ୍ଣବ ଉନ୍ନତ ବୈଷ୍ଣବ କେହି ନାହାନ୍ତି, ଭାଇ ଆମ ସ୍ଥିତିଠାରୁ ସିଏ ଉନ୍ନତ ବୈଷ୍ଣବ ନ ହେଇପାରନ୍ତି, କିନ୍ତୁ ଆମଠାରୁ ଅଧିକ ସଂସାରରେ ବଞ୍ଚିଛନ୍ତି ନା, ଆମଠାରୁ ତ ସେ ଅଧିକ ଗୁରୁଙ୍କର ସଙ୍ଗ କରିଛନ୍ତି ନା, ଆମଠାରୁ ତ ବୟସ ଅଧିକା ନା, ଆମଠାରୁ ସେ ଗୁରୁଙ୍କର ତ ଅଧିକା ସେବା କରିଛନ୍ତି ନା, କିଛି ତାଙ୍କ ନିକଟରେ କିଛି ଏକ୍ସପିରିଏନ୍ସ ନାହିଁ, ତାଙ୍କୁ ପଚାରିକି ବୁଝେ, ଆଟଲିଷ୍ଟ ଏଇ ଭାବନାଟା ଆମର ରହିଲେ ଆମେ ବଞ୍ଚିଯିବା ଭକ୍ତି ରାଜ୍ୟରେ, କିନ୍ତୁ ଆମେ ଏତେ ମନେ କରିଦେବା ସେ କ'ଣ ଅଧିକା ଜାଣିଛନ୍ତି ସରିଗଲା, ସାଙ୍ଗେ ସାଙ୍ଗେ କହିଦେଲେ ତତ୍ ବିଶ୍ୱରୂପମ ଭଜତମ ଆସୁ ବିପ୍ରମ, ସେ ବିଶ୍ୱରୂପ ହେଉଛି ବିପ୍ର ଭଜତମ ଆସୁ, ଅତି ଶୀଘ୍ର ଯାହା ଭଜନ କର, ତୁମେ ଡେରି କରନି, ସମୟ ନାହିଁ ବର୍ତ୍ତମାନ, ଅସୁମାନେ ତୁମକୁ ବହୁତ ଖତରନାକ ପରିସ୍ଥିତିରେ ପକାଇଦେବେ, ବ୍ରହ୍ମାଜୀ କହୁଛନ୍ତି ଯାଅ ଶୀଘ୍ର, ଆଉ ତପସ୍ୟୁନ୍ୟ ବିଶ୍ୱରୂପର ଗୁଣ ହେଉଛି ତପସ୍ୟ, ଅତି ନୈଷ୍ଠିକ ତପସ୍ୟ, ତପସ୍ୟ ଅର୍ଥ ଇନ୍ଦ୍ରିୟ ଗୁଡ଼ିକୁ ସଂଯମ କରିଛନ୍ତି, ଭୋଗ ବସ୍ତୁରୁ ଯେଉଁମାନେ ଦୂର ରୁହନ୍ତି ତାଙ୍କୁ ତପସ୍ୟ କହିଲେ, ତପସ୍ୟୁନମ ବିପ୍ରମ ତପସ୍ୟୁନମ ତୁଷ୍ଟମ ତୁଷ୍ଟଙ୍କର ପୁତ୍ର ଅଥ ଆତ୍ମବନ୍ତମ ଅତି ଆତ୍ମବନ୍ତ ଆତ୍ମଦର୍ଶୀ ଭଗବତ ଭକ୍ତ ସେ, ଆଉ ସଭାଜିତମ ଅର୍ଥାସ ବିଦେଶ୍ୟତି ତବ, ତୁମେ ଯଦି ତାଙ୍କୁ ଠିକ ଭାବରେ ସେବା ପୂଜା କରିବ ତାଙ୍କର ଉପଦେଶ ହିସାବରେ ତୁମେ ଚାଲିବ ସେ ତୁମକୁ ଅର୍ଥ ଦେଇଦେବେ ବିଦେଶ୍ୟତି, ତୁମର ଯେଉଁ କାମନା ସେ ପୂର୍ଣ୍ଣ କରିଦେବ, ଅସୁରମାନଙ୍କ ଉପରେ ବିଜୟ ଦେଇଦେବେ, ତୁମେ ଆରାମ ସ୍ୱର୍ଗ ରହିବ, ତୁମେ ଯାଅ ତାଙ୍କ ନିକଟକୁ, କିନ୍ତୁ ଯଦି ଭାଗବତ ଏମିତି ରଚନା ହେଇନାହାନ୍ତି ପ୍ରଭୁଙ୍କର ବାଣୀ ତ କହିଲେ ଯଦି ଏତିକି କହିଲେ କହିଲେ ଯଦି ଇନ୍ଦ୍ର ଯଦି କ୍ଷମିସଧ୍ୱମ ଯଦି ତୁମେ କ୍ଷମା କର ଉତ ଅଶ୍ୟ କର୍ମାଙ୍କର ଗୋଟିଏ କର୍ମ କଣ କର୍ମଟା ନା ଅସୁର ପକ୍ଷପାତି ଯେଉଁ କର୍ମଟାକୁ ଏଇଟାକୁ ଯଦି ତୁମେ ଆଚ୍ଛା ଗୁରୁ ଗ୍ରହଣ କରିବା ପରେ କରିବା ପୂର୍ବରୁ ଦୋଷ ବି କହିଦେଉଛନ୍ ବ୍ରହ୍ମାଜୀ କେତେ କ୍ଲିଅର ଦେଖନ୍ତୁ ଆଇଡିଆ ଦେଉଛନ୍ ଦେଖ ଠିକ ଅଛି ତୁମେ ଯାଉଛ ତାଙ୍କୁ ଗୁରୁ ବୋଲି ଗ୍ରହଣ କରିବା ପାଇଁ ମୁଁ ତୁମକୁ ତାଙ୍କ ଗୁରୁଙ୍କର ଦୋଷ ଆଗରୁ କହିଦେଉଛି ସେଥିପାଇଁ ଉନ୍ନତ ବୈଷ୍ଣବମାନେ ବହୁତ ସାହାଯ୍ୟ କରନ୍ତି କନିଷ୍ଠ ବୈଷ୍ଣବମାନଙ୍କ ନିକଟ ବୈଷ୍ଣବ ନିକଟ କାରଣ ଏ ଜଗତରେ କେହି ଦୋଷ ଶୂନ୍ୟ ନୁହନ୍ତି ଯଦି କାହା ନିକଟକୁ ଆମେ ଗୋଟେ ବୈଷ୍ଣବକୁ ପଠାଉ ତାକୁ ପ୍ରଥମେ କହିବା ଦରକାର ଠିକ ତୁମେ ତାଙ୍କ ନିକଟକୁ ଯାଉଛ ତାଙ୍କର ଏଇ ଗୁଣ ଗୁଡ଼ିକ ଅଛି ତୁମେ ଦେଖି ଚଳିବ ସଂସାର ସମସ୍ତଙ୍କର କିଛି ଖରାପ ଗୁଣ ଅଛି ଆଉ ଭଲ ଗୁଣ ଅଛି ବ୍ରହ୍ମାଜୀ ସତର୍କ କରିପାରୁଛନ୍ତି ଦେଖ ତାଙ୍କର ଗୁଣଟାକୁ କ୍ଷମା କରିବ ତୁମେ ଗୁରୁ ବୋଲି ଗ୍ରହଣ କରିବ ମର୍ତ୍ତି କରିବନି କେତେବେଳେ ତାଙ୍କର ଗୋଟିଏ ଗୁଣ ଅଛି ଏଇଟାକୁ ତୁମେ କ୍ଷମା କରିଦେବ ଯଦି ଏଇଟା କ୍ଷମା କରିବ ତାହେଲେ ତୁମକୁ ସିଏ ତୁମର ଅର୍ଥାତ୍ ସବୁକିଛି ସ୍ଥିତି ପୂର୍ବ ସ୍ଥିତିକି ସେ ଫେରେଇଦେବେ ଏବଂ ବର୍ତ୍ତମାନ ଏତିକି କହିବା ମାତ୍ରେ ଇନ୍ଦ୍ରଙ୍କର ସବୁଠୁ ବଡ଼ ଭଲ ଗୁଣ ହେଉଛି ଇନ୍ଦ୍ର ନିକଟରୁ ଆମେ ଶିଖିବା ଦରକାର ଇନ୍ଦ୍ରଙ୍କ ନିକଟରୁ ସମସ୍ତଙ୍କ କଥା ମାନନ୍ତି ଭଗବାନ ଯାହା କହିବେ ସାଙ୍ଗସାଙ୍ଗ ଆପଣ ୟା ପରେ ଦେଖିବେ ଇନ୍ଦ୍ର ଦୁଇ ଜଣଙ୍କ ପାଖରେ ଭୁଲ କାମ କରିଛନ୍ତି ଭଗବାନ ଦୁଇ ଜଣଙ୍କ ପାଖକୁ ପଠେଇବେ ଆପଣ ଯେଉଁ ଯେଉଁ ରାସ୍ତାକୁ ଫାଙ୍କିକି ଯିବେ ଭଗବାନ ଭଗବାନ ଏମିତିକି ଆପଣ ଆପଣ ବ୍ୟାକୁ ମୋଡ଼େଇକି ସେଇ ସେଇ ରାସ୍ତା ଭିତରେ ପୁରେଇବେ ଯେ ବଡ଼ ଆମେ ଯେଉଁ ଯେଉଁ ଜିନିଷକୁ ଫାଙ୍କି ଦେବାକୁ ଚେଷ୍ଟା କରିବା ଭଗବାନ ଆମକୁ ସେଇ ସେଇ ରାସ୍ତାରେ ନେବେ ଆପଣ ତାକୁ ପରୀକ୍ଷା କରିବେ ଆମେ ଭଗବତ ନିୟମକୁ ନ ମାନିକି ଯେଉଁ ଯେଉଁ ଜିନିଷ ପ୍ରତି ବିରକ୍ତ ହୁଅନ୍ତି ଭଗବାନ ଆପଣଙ୍କୁ ସେଇ ସେଇ ଜିନିଷ ଭିତରେ ପୁରେଇବେ ଏମିତି ନୁହନ୍ତି ଆପଣ ଦେଖନ୍ତୁ ଦଧିଚ ମୁନିଙ୍କ ନିକଟରେ ଇନ୍ଦ୍ର ଭୁଲ କରିଥିଲେ ଅଶ୍ୱିନୀ କୁମାରଙ୍କ ନିକଟରେ ଇନ୍ଦ୍ର ଭୁଲ କରିଥିଲେ ଭଗବାନ କହିବେ ତୁମେ ସେଇ ଦି ଜଣଙ୍କୁ ନେଇକି ଦଧିଚିଙ୍କ ନିକଟକୁ ଯିବ ମଥାକୁ ଭାଙ୍ଗିଗଲେ ଇନ୍ଦ୍ରଙ୍କର କାହାର ଗର୍ଭକୁ ସେ ରଖିଛନ୍ତି ମଥା ଭାଙ୍ଗିବାକୁ ହିଁ ପଡ଼ିବ ବହୁ ଭଳିଆ ଆଗେ ମୁଣ୍ଡଟା ନଈକି ପଶିବା ଉପରେ ପଡ଼ିବ ତାପରେ ଚିହ୍ନା ପରିଚ ହେଲେ ଟିକେ ଟେକିଲେ ଶାଶୁ ଜାଣିଲ ଶ୍ୱଶୁର ଜାଣିଲ ତାପରେ ମୁଣ୍ଡରୁ ଟିକେ ଲୁଗା ଖୋଲି କଥାବାର୍ତ୍ତା କରି ଚଳିବ ଏ ଭକ୍ତି ଆଗରେ ପଶୁପୁଷୁ ଆମେ ମୁଣ୍ଡ ଟେକି ଚାଲିବା ଆଉ ଢୋକିଣୀ ମୁଣ୍ଡ ବାଜିବା ଏ ଭକ୍ତି ମହାରାଣୀ ଚିହ୍ନି ନେ ନାମଙ୍କୁ ନାମ ପ୍ରଭୁଙ୍କୁ ଚିହ୍ନି ନେ ବୈଷ୍ଣବଙ୍କୁ ଚିହ୍ନି ନେ ପଶିଲା ବେଳେ ମୁଣ୍ଡକୁ ଟେକିକି ବସିବା ତିଷ୍ଠି ପାରିବ ବହୁ ବିଦ୍ୟା ବଧୁ ଜୀବନ ମହାପ୍ରଭୁ କହିଲେ ବିଦ୍ୟା ବଧୁ କମର କଥା କି ବିଦ୍ୟା ରୂପୀ ବଧୁ ଏ ପରା ବିଦ୍ୟା ହରିଭକ୍ତି ରୂପୀ ବିଦ୍ୟାର ଜୀବନ କିଏ ସବୁଥିରେ ନାମ ଲଗେଇବେ ଶିକ୍ଷାଷ୍ଟକ ଯୋଉ ଚେତ ଦର୍ପଣ ମାର୍ଜନ ଯୋଉ ଶେଷ ରହିଲା ସବୁଥିରେ ଲାଷ୍ଟ ନାମ ଲାଗିବ ନା ବିଦ୍ୟା ରୂପୀ ବଧୁଙ୍କର ଜୀବନ ହେଉଛନ୍ତି ଏ ହରିନାମ ବିଦ୍ୟା ବହୁ ଯେପରି ନାମ ବିବାହ ତା ବଧୁ ଅତି ସେବାପରାୟଣ ଶାଶୁ ଶ୍ୱଶୁର ପ୍ରତି ସମ୍ମାନ ଆଉ ଲଜ୍ଜା ଆସିଲା ଧୀର ଚାଲି ବହୁ ଦେଖିଛ ନା କେମିତି ଚାଲିବ ଯୋଉ ପାଦରେ କଣ ପିନ୍ଧିଥାନ୍ତି ସବୁ ପାହୁଞ୍ଚ କାଳେ ଜୋର ଶବ୍ଦ ହେବ ସେ ଧୀର କିଣି ଚାଲିବ କହିଦେବେ ବହୁ ବହୁ ଖୁଣ୍ଟିଦେବେ ସାଙ୍ଗେ ସାଙ୍ଗେ ଲକ୍ଷ୍ମୀ ଚାଟା ଏଜୋର ଚାଲିଛି ଘସ ଘସ ହେଇକି କହିଦେବି ସେ ଧୀର ଚାଲିବ ଧୀର କଥା କହିବ ବିଦ୍ୟା ବୋଧ ବୋଧୁ ବହୁତ ସତ କେତେ ବଡ଼ କଥା ସେବା ପରାୟଣ ସବୁବେଳେ ସେବା ବେଳେ ଆସି ଆଉ ପତିପ୍ରତା ସ୍ୱାମୀଙ୍କୁ ସବୁବେଳେ ସେଭଳି ଏଇ ନାମ ଏ ସବୁ ଭାବନା ଯୋଉ ବିଦ୍ୟା ବୋଧର ଜୀବନ ହେଲେ ପ୍ରଭୁଙ୍କର ନାମ ଏଇ ଭାବନା ଆଉ ଏଇ କଥାଟା ଏଇ ପ୍ରସଙ୍ଗ ଭାବରେ ଆସିଲା ଇନ୍ଦ୍ରଙ୍କର ଗୁଣ କଥାରେ ଇନ୍ଦ୍ର ଏତେ ସୁନ୍ଦର ବହୁ ବଡ଼ ବଡ଼ ଭୁଲ ଭୁଲ କାମ କରିଛନ୍ତି କିନ୍ତୁ ଯେତେବେଳେ ଭଗବାନ କହିଛନ୍ତି ଯେତେବେଳେ ବ୍ରହ୍ମାଜୀ କହିଛନ୍ତି ସାଙ୍ଗେ ସାଙ୍ଗେ ଆଡମିଟ୍ କରି ଏଇଟା ତାଙ୍କର ତାଙ୍କର ସବୁବେଳେ ବିଜୟ ହେଇଛି ସବୁବେଳେ ବିଜୟ ଦୋଷ ସଂସାର କାହାର ନାହିଁ କିନ୍ତୁ ଦୋଷକୁ ଜାଣିଦେଲା ପରେ ତାକୁ ସ୍ୱୀକାର କରିକି ତାର ପଥ୍ୟଟା ଖାଇବା ଏଇଟା ବଡ଼ ଜିନିଷ ସାଙ୍ଗେ ସାଙ୍ଗେ ଆଡମିଟ୍ କରିନା ହଁ ଆଜ୍ଞା ଏଇଟା ଭଲ ଆଉ ଗୁରୁଦେବ ସବୁବେଳେ ଷ୍ଟ୍ରିକ୍ଟ ରହୁଛି କିନ୍ତୁ ଏଇଟା ସାଙ୍ଗେ କହିବେ ଯଦି ଆପଣ ଅଲଗା କିଛି ପଏଣ୍ଟ ଉଠେଇବେ ଗୁରୁଦେବ କହିଲେ ତୁମେ ଭୁଲଟା ମାନିନିଅ ତୁମେ ଯଦି କହିବ ଗୁରୁଦେବ ସିଏ ଏମିତି କରିଥିଲେ ଆରେ ତୁ ଏତେ କଥା କାହିଁକି କହୁଛୁ ତୁ ଭୁଲଟା କରି ତୁ ମାନୁନ ଆପଣ ମାନୁ ଯଦି ନ ମାନିଲେ ତ ସରିଲା ଭୁଲଟା ଆଗେ ନିଜ ଭୁଲଟା ମାନିନିଅ ତାପରେ ତୁମେ ଆପ୍ଲାଏ କରିବ ଆଗେ କହିଥିଲା ମାନେ ହଁ ମାନ ଏଇଟା ଶିଷ୍ୟ ଇନ୍ଦ୍ରଙ୍କର ସଙ୍ଗେ चाहिए गोटे मुहूर्त डेरी है जाए पहुंची गले श्री शुक ब्रह्मणा ज्वरा ंगर पुत्र जे ऋषि ऋषि मान ज्ञान सर्वज्ञान ऋषि शब्द अर्थ टीकाकार मान लिखी जो मानक ज्ञान परमात्मा ज्ञान आत्मा परमात्मा प्रभेद जानती ऋषि सर्वज्ञ तुष्टांगर पुत्र निकट पहुंचे पहुंचे कौन करीश्वर्य मो उच्चारण मोर भूल छोट छोट अक्षर लिखी पढ़ी बेले बेले भूल हो उच्चारण संस्कृत पढ़ी आलिंगन कले आलिंगन करके कहले देवता मैंने के सुंदर गुण देख सांगे सांगे चलने छोट आम यदि कह तुम्हें जा से प्रभु को आलिंगन कर शिक्षा कर विचार विचार दिन मठ रही कि खोजी कौन आने देखिए पढ़ापढ़ी किसी आगे विचार आसो ना इंद्र विचार कले निर्विचार ब्रह्माजी मान ने सांगे सांगे चल छोट पिला तुष्टा विश्व बहुत छोट थे तुष्ट कहीं बेस कष्ट कि ब्रह्मचारी थे ब्रह्मचारी तीनोटी मुंड काटिदे इंद्र है गोटे दीटा मुंड काटि था तीन टा मुंड काट ब्रह्मचारी पुत्र नैष्टिक तपस्वी तुष्टा तुष्टांगर पुत्र विश्व कौन बयस इंद्र गले एवं उदिताम उगुताम ब्रह्माजी ये कहला परे हे राजन हे परीक्षित परीक्षित को सूचना दे तुम्हें जो आशीर्वाद बोली ग्रहण कर चली आसल बीन भाव बस साहु समत हरि कथ शुणु अनुगाम ये बीन तार लक्षण प्रकाश कर डाकिदे राजन इंद्र देख से चली गले सांगे सांगे विगत ज्वर ब्रह्मणा विगत ज्वर अश्रजनित संताप सांगे सांगे ये कथा मानि ने अश्रजनित संताप चली गल ब्रह्मा भी चिंता मुक्त हो गल ठीक अच्छे विश्वरूप निकट गले उपदेश ने बर्तमान अश्र मैंने प्रभाव बर्तमान कमिजी ब्रह्मा भी टे चिंतामुक्त हेल्ला देवता मैंने टे चिंतामुक्त हेल्ला एक कथा मानने ऋषि तष्टम अब्रज्य परिशुज्य इदम अब्रवीत आगे जाएंगे आलिंगन कले अच्छा प्रश्न आस बिना चिन्ह परिचय जाए कमी आलिंगन करदे कहते निर्भयतया गता प्रार्थना हेतु सूचना हो ऋषि किसी भय ना साधु पाखे विचार बाहर गले जापर बाबा मैंने बेले बेले से घर कथा एमती कथा आपण पाखे कहे तो साधु लोग कथा कौन सो मुंडे पड़े कौन कह खोलिक्शन कही दिखा शरीर प्रोब्लम या स्वामी घर विचार रखती बाबा मैंने बाबा तो आमर कल्याण चिंता करें घर कथा कहीदे सी विचार करते आम एत बड़ घर पिला बाबा कतरे कथ कह दूसरे सम्मान पड़ोस ना किसी बाधा किसी बाधा अंतर आसे ना कारण भावते ये आम कहीदे आम आमको ये भल बुद्धि दे संकोच ना ये कथा पड़ा निर्भय चलीगले निर्भय जाए आलिंगन कर ऋषि जानते सर्वज्ञ ज्ञान तो शास्त्र ज्ञान जानते आम विपद पड़ी निश्चित आमको साहय करेंगे माँ असुर कूल हेले भी आमको साहय करें ऋषि सी स्वामी वचन विश्वास ताप निवृत्ति भवती इति तू राजन बढ़िया कथा कह स्वामी वचन स्वामी वचन विश्वास करदे ताप निवृत्ति कथा बुझीपर टीका ब्रह्मा स्वामी ना कथा बुझे इंद्र विश्वास करदे ताप निवृत्ति कहगला ना विगत ज्वर किए जदि साधुगुरु कथा विश्वास कर ना प्रभुपा जी कहते गुरु प्रति स्वामी वचन विश्वास निवृत्ति होती राजन संबोधन ये राजन तुम विश्वास अच्छी ना तुम्हें मत प्रश्न पचार प्रथम प्रभु मुझे उत्तर दे सर्वदा सर्वदा तस्मा भारत सर्वेशु भगवान हरीश्वर श्रोतव्य कर्तव्य धीय पूज्य नित्यता तुम्हें एक कथा विश्वास कर देते ଦେଖ ତୁମର ତାପ ନିବୃଦ୍ଧି ହେଇଯାଇଛି, ବାର ବାର କେମିତି ଟିକା ହେବ ଦେଖୁଛନ୍ତି ତ ରାଜନ। ଏଇଥିପାଇଁ କହିଲେ ସ୍ୱାମୀ ବଚନଙ୍କୁ ଗ୍ରାହ କରିଦେଲା ମାତ୍ରେ ତାପ ନିବୃଦ୍ଧି ହେଇଛି। ତୁମର ଏଥିରେ ଅଭିଜ୍ଞତା ଅଛି, ତୁମେ ମୋ କଥାକୁ ବିଶ୍ୱାସ କରିନେଲ, କେତେ ଆନନ୍ଦର ଅଛ, ଏଇ ଆନନ୍ଦ ପାଇଛ ରାଜ୍ୟ ଭୋଗ କରୁଥିଲା ବେଳେ ଏଇ ଆନନ୍ଦ ଆଜ୍ଞା। ଆଉ ବଂଶୀଦାସ ଗିରିଧର ସ୍ୱାମୀଙ୍କର ବାଲ ପ୍ରବୋଧିନୀ, ବହୁବେଳେ ମୁଁ ନାମ ନେବା ପାଇଁ ଟିକେ କୁଣ୍ଠାବୋଧ କରୁଛି, ଆପଣମାନେ ମୋତେ କ୍ଷମା କରିବେ, କାରଣ କେହି କେହି ପଚାରିପାରନ୍ତି ସେ କେଉଁ ସମ୍ପ୍ରଦାୟ, କିନ୍ତୁ ମୁଁ ତ କ୍ଷୁଦ୍ର ଜୀବି, କିନ୍ତୁ ସମ୍ପ୍ରଦାୟ ସେ ହେଉଛନ୍ତି ଆମର ବଲ୍ଲଭାଚାର୍ଯ୍ୟ ସମ୍ପ୍ରଦାୟ, ତୁଷ୍ଟି ମାର୍ଗ ସମ୍ପ୍ରଦାୟ। କାଳେ ଆଜି ତ ଭାଇ ଆଜିକାଲି ଭାରି ଦ୍ୱନ୍ଦ୍ୱ ସମୟ, କାଳେ କିଏ କିଛି ଭାବିପାରନ୍ତି, ସେଥିପାଇଁ ବେଳେବେଳେ ମୁଁ ନାମ ବି କହୁନି। ଏ ବହୁତ ସୁନ୍ଦର କଥା, ସେ ଦୃଷ୍ଟିରୁ ଆପଣ ପଚାରିଲେ ବୋଲି ମୁଁ କହୁଛି, କ୍ଷମା କରିବି, ପଢ଼ିଲା ବେଳେ ଟିକେ ଖୁସି ଲାଗେ କେତେ ସୁନ୍ଦର କଥା ଏଇଟା, ସେଇଟା ଆମେ କହୁଛୁ, କିନ୍ତୁ ଏଇଟା ଭାବିବା ଉଚିତ ନାହିଁ ଯେ ପ୍ରଭୁପାଦ ଗୁରୁବର୍ଗଟା ଆମକୁ କହିନାହାନ୍ତି ବୋଲି କହିଛନ୍ତି, କିନ୍ତୁ ଆମେ ତ ଯାହା କୁହନ୍ତି ସାର ଜିନିଷକୁ ଧରିପାରୁନି, ଏଇଟା ପିତ ବୋଲି ମ୍ୟାଲେରିଆ ମେଡ଼ିସିନ୍ଟା ଡାଇରେକ୍ଟ ଖାଇପାରୁନି, ସୁଗାର କୋଟିଂ କୋଟିଂ ଦେଲା ବେଳେ ଦିଆଯାଉଛି। ଶେଷ ଜିନିଷ ହେଉଛି ନାମ ସେବା, ଗୁରୁ ସେବା, ଗୁରୁଦେବ କହିଛନ୍ତି ଶେଷ ଜିନିଷ, କିନ୍ତୁ ନାମ କରିବାକୁ ମୋତେ ଲାଗୁନି କି ଗୁରୁ ସେବା କରିବାକୁ, ବିଭିନ୍ନ ଉପାୟରେ ମନକୁ ଆପଣଙ୍କୁ ଆଜି ବାସନାରୁ ମୁକ୍ତ କରିକି ବିବେକ ଜାଗ୍ରତ କରି କେମିତି ଶେଷରେ ଏଇ ଲାଷ୍ଟ ଦୁଇଟି ପଏଣ୍ଟରେ ଆମେ ପହଞ୍ଚିବା, ସେଥିପାଇଁ ଆଚାର୍ଯ୍ୟମାନଙ୍କର ଭାବନା ଗୁଡ଼ିକୁ ଆମେ ପ୍ରସ୍ତୁତ କରୁଛେ, କାରଣ କାଳକ୍ଷେପଣ କରିବା ଗୋଟେ ଛୋଟ ଜିନିଷ ନାହିଁ, କଥା କହିଲେ ବିଶ୍ରାମ ଦେବି କାଲି ଶୁଣିବା, କାଳକ୍ଷେପଣ କରିବା ଗୋଟେ ଛୋଟ ଜିନିଷ ନାହିଁ, କାରଣ ଆମେ ତ ସମସ୍ତ ସାଧକ ନୁହେଁ ଚବିଶ ଘଣ୍ଟା ବସିକି ନାମ କରିପାରିବାନି, ରୁଚି ଆସିବନି, ଚବିଶ ଘଣ୍ଟା ସେବା କରିବା ବି ରୁଚି ଆସିବନି, ବହୁ ବି ପ୍ରତିବନ୍ଧକ, ମାନସିକ ପ୍ରତିବନ୍ଧକ ପାଇବ, ଏଇ ତ ଆମର ଅଯୋଗ୍ୟତା ନାହିଁ, କିନ୍ତୁ କିଛି ନହେଲେ ହରିଙ୍କର କାର୍ଯ୍ୟରେ ପ୍ରଭୁଙ୍କ ଶାସ୍ତ୍ର ଅଧ୍ୟୟନରେ ନାମ ଜପରେ ସେବାରେ ଯିଏ ଯେଉଁଥିରେ ହେଲେ କାଳକ୍ଷେପଣ କରିଦେବା ଦରକାର, ସମୟଟାକୁ ବିନିଯୋଗ କରିବା ଦରକାର, ଯଦି ସମୟଟା ଆମେ ବିନିଯୋଗ ନ କରିପାରିଲେ ସମୟ ଆମକୁ ବିନିଯୋଗ କରିବ, ସମୟ କେମିତି ଆମକୁ ବିନିଯୋଗ କରିବ ନା କାଳ ଗତିରେ ଆମକୁ ବିନିଯୋଗ କରିବ, ଯେଉଁଥିରେ ଆମେ ଧ୍ୱଂସ ହେବା ସେ ଆମକୁ ସେଇ ମୁଖରେ ନେଇ ପକେଇବ। ଆମେ ଯଦି ସମୟଟାକୁ ପ୍ରଭୁଙ୍କ ସେବାରେ ନ ଲଗେଇବା, କାଳ ବ୍ୟବହାର ଇଏ ତ ମୋତେ ତ ଲଗେଇଲାନି ପ୍ରଭୁଙ୍କ ସେବାରେ, ମୁଁ ତାକୁ ମାୟା ସେବାରେ ଲଗେଇବି, କାଳ ଆମକୁ ସେବାରେ ଲଗେଇବ। ଦେଖନ୍ତୁ ଆପଣ ଯେଉଁଦିନ ଆପଣ ଠିକ୍ ସେବା ଟାଇଟ୍ ଅଛି ସେଦିନ ଭଜନ ଠିକ୍ ଅଛି, ଯେଦିନ ସେବା ଟିକେ କମ୍ ଅଛି ସେଦିନ ବାହାରିବ, ଲୁଗାଟା ତ ମଳି ହେଇଛି, ଆଗରୁ କ'ଣ ଲୁଗା ମଳି ହେଇଛି ଦେଖା ନଥିଲା, ଘରଟା ତ କ'ଣ ମଳି ହେଇଯାଇଛି, ଏଇଟା ତ କ'ଣ ଅପରିଷ୍କାର ଅଛି, ଏଇଟା ତ ମୋର କରିବା ସବୁ ବିଚାର ସବୁ ଆସିକି ପହଞ୍ଚିବ, କାଳ ଆମକୁ, କାରଣ ସମୟଟା ଆସିଗଲା ନା, ଆଜି ସେବା କିଛି ନାହିଁ, ନାମ ଭଜନ ନାହିଁ, ସେସବୁ ଅଲଗା କାମରେ ଲଗେଇଦେବ। ତେଣୁ କାଳକ୍ଷେପଣ କରିବା ବହୁତ ବଡ଼ ଜିନିଷ, ସେଥିପାଇଁ ପରୀକ୍ଷିତ ମହାରାଜଙ୍କ ସବୁଠୁ ଭଲ କ'ଣ ହେଲା, ସେ ବାରମ୍ବାର ସୁଖଦେବ ଗୋସ୍ୱାମୀ ସାତ ଦିନ ପର୍ଯ୍ୟନ୍ତ ଅଟକେଇ ଅଟକେଇ ରଖୁଥିଲେ, ଏଇ ଶ୍ରବଣ ଆବେଶରେ ମୋର କାଳକ୍ଷେପଣ ହେଇଯାଉ, ଆସୁ ମୋତେ ଦଂଶ କର। ସେଥିପାଇଁ ଏଗୁଡ଼ିକ ଅଣାଯାଇଛି, ମୁଁ ତ ସମର୍ଥ ଲୋକ ମୋର ତ୍ରୁଟି ରହୁଥିଲା, ଆପଣମାନେ କ୍ଷମା କରିବେ, ଆପଣମାନଙ୍କ ଆଶୀର୍ବାଦରୁ ଏଗୁଡ଼ିକ ଶ୍ରୀରାମଦ୍ରପୁ ସାର ସେ କଥା କହୁଥିଲି, ମୋର ତ ମୁଁ ସେବା କରିବା ଲୋକ, କିନ୍ତୁ ମୋତେ ଗୁରୁଦେବ ବଡ଼ ଅସୁବିଧାରେ ପକେଇ ଦେଇଛନ୍ତି, ମୁଁ ସେବା କଲି ଆନନ୍ଦ ପାଏ, ଏତେ ଅଧ୍ୟୟନ କରିବା, ଆକୁ ସଂଗ୍ରହ କରିବା, ତାକୁ ପୁଣି ଯୋଡ଼ିବା, ଇଏ କରିବା, ଇଏ ତ ମୁଁ କେବଳ ବୈଷ୍ଣବମାନଙ୍କ ସେବା ପାଇଁ କରୁଛି, ସତ କଥା ମୋର କିଛି ଆବଶ୍ୟକ ନାହିଁ, କାରଣ ମୁଁ ଚାହୁଁଛି ଗୁରୁଦେବଙ୍କ ସେବା ନାମ ସେବା କରି ଜୀବନ କଟିବା ପାଇଁ, ଯଦି ବୈଷ୍ଣବମାନେ ଏଥିରେ ଉପକାର ପାଇ ଭଜନ କରିକି ମୋତେ ଟିକେ କୃପା କରିବେ ତାହେଲେ ମୁଁ କିଛି କରୁଣା ପାଇବି, ଏଇଟା ମୋର ଗୁରୁ ସେବା ହେବ, ନଚେତ ମୋତେ ଇଏ ବହୁତ ମୋ ପାଇଁ, କାରଣ ଗୁରୁଦେବଙ୍କ କଥା ତ ଆମେ ଶୁଣୁଛୁ, ଆମକୁ ଅନ୍ତର ଭିତରେ ସବୁବେଳେ ଆମ ମନ ଷ୍ଟ୍ରାଇକ୍ କରିଚାରେ ଗୁରୁ ସେବା କରିପାରୁନି, ଏ ଶାସ୍ତ୍ର ଅଧ୍ୟୟନ କ'ଣ ଗୁରୁ ଖୁସି ହେଉଥିବେ କି, ଏଇଟା ବାରମ୍ବାର ମୋର ନିଜର କଥା ମୁଁ ଆପଣଙ୍କୁ କହୁଛି, ମୁଁ ସବୁବେଳେ କହୁଛି ଆରେ ଗୁରୁ ଯେମିତି ଖୁସି ନ ହେବେ ଏସବୁ ଜିନିଷ ବେକାର ହେଇଯିବ ନା, କୁଞ୍ଜର ଶୌଚବଦ୍ଧ ହେଇଯିବ, ତେଣୁ ଆପଣମାନେ ମୋ ପାଇଁ ଟିକେ ପ୍ରାର୍ଥନା କରନ୍ତୁ, ଏଇଠି କଥା ପାଇଁ ବିଶ୍ରାମ ଦେବା, କାଲି ଆମେ ସକାଳେ ଶୁଣିବା, ଦେବତାମାନେ ବିଶ୍ୱରୂପକୁ ଗୁରୁ ରୂପରେ ଗ୍ରହଣ କରିବେ, ଆଉ ବିଶ୍ୱରୂପ ତାଙ୍କୁ କିଭଳି ସାହାଯ୍ୟ କରିବେ, ଏଠି ମୋ କଥାକୁ ବିଶ୍ରାମ ଦେବେ, ଦୁଇ ମିନିଟ୍ ନାମ କେତେ ସମସ୍ତେ ପ୍ରସାଦ ନେଇକି ବାଡ଼ିଛି, ଜୟ ଗ୍ରନ୍ଥରାଜ ସିଂହ ଭାଗବତ ମୁଁ କି ଯାଏ।